जय राधा माधव जय कुंज
অত্যন্ত প্রিয় এবং অন্যতম শিষ্য শ্রীষ্ণ জ্ঞাপিতা স্বামী গুরু মহারাজঙ্কর ৬৫তম আবির্ভাব তিথি ব্যাসপূজা মহামহোৎসব। এই উৎসবে আমি যেহেতু সমস্ত ভাগ নিয়েছি, সমস্ত বিশেষ করে শিষ্যবর্গ এবং গুরু আকাঙ্ক্ষী বর্গ শিক্ষী বর্গ সমস্তকে এই শুভস্থিতিরে অন্তরাষ্ট্রীয় কৃষ্ণ ভাবনা ভক্ত সংঘ পক্ষ আপনার হার্দিক অভিনন্দন ও শুভেচ্ছা জ্ঞাপন করছি যে গুরু মহারাজ তো মায়াপুরে প্রত্যেক ব্যাসপূজারে অবস্থান করছেন। আজি বি ব্যাসপূজারে শ্রীধাম মায়াপুরে গুরু মহারাজ রয়েছেন। গত পরশু পরদিন গুরু মহারাজ রাতে ৮টায় মায়াপুরে আসছেন, গতকালি অধিবাস হয়েছি এবং তারপরে আজি বর্তমান গুরু মহারাজ স্বাগত জনাইকি গুরু মহারাজ বর্তমান সিংহাসনে উপস্থিতন অত্যন্ত সমস্ত ভক্ত তাঙ্কর গুণ কীর্তন ব্যাসপূজার গ্রন্থ অফরিং করা যায় এবং সমস্ত গুণ কীর্তন করিবে। এইভাবে অনুষ্ঠান সেটি চালিছি আর সমস্ত ভক্ত আমি যেহেতু এইটি উপস্থিত অনেক আমি বি তাঙ্কর গুণগান করিবা। সমস্তকে সুযোগ দিয়াযিব যেমানে করিবে মধ্যে কহিলে নাম দেওয়া পাই নির্মাল প্রভুঙ্ পাখে। আর আমি শুনেছি গত বর্ষ ব্যাসপূজা এইটি পালন হয়েছিল, প্রায় ৩৫০ ভক্ত এইটি উপস্থিত ছিল, এ পর্যন্ত তো ১০০ ভক্ত কে আজি আসি না, যাই হোক প্রসাদ করু নিশ্চিত ভক্ত মানে পৌঁছবে। মুখ্য কথা হচ্ছে যে আমি জানিছেন যে কৃষ্ণ তো পরমেশ্বর ভগবান, আর কৃষ্ণ পরমেশ্বর ভগবান হওয়া সত্ত্বে বি কাহিঁকি আমি শুনে গুরুঙ্কু ভগবান ভাবে পূজা করছি, কোণ এতে প্রয়োজন আছে গুরুঙ্কর তিথিটা বেশি পালন করবে? আর এই তিথিটা কি তিথি কে কুযাচ্ছে? ব্যাস পূজা তিথি। কাহিঁকি কুযাচ্ছে না, যেহেতু শ্রী গুরুদেব হচ্ছেন ব্যাসদেবঙ্কর প্রতিনিধিত্ব করছেন এই জগতরে, ব্যাসদেবঙ্কর প্রতিনিধিত্ব করুথিবা হেতু আম পরম্পরাটারে কেহি মালিক না, সমস্ত দাস পরম্পরারে কেহি জনে অন্যর প্রতিনিধিত্ব করছেন, আর সমস্তে কাহার না কাহার প্রতিনিধিত্ব করছেন। এই আদিগুরু হচ্ছেন বলরাম নিত্যানন্দ প্রভু, আর নিত্যানন্দ প্রভুঙ্কর কৃপা অনুসারে হ্যাঁ সেই গুরু পরম্পরারে যেমন আসুচার সেমানে সমস্ত গুরুবর্গ শিল প্রভুপা তাঙ্ক জীবনে কেছেন মু কেবে কিছু করিনি, মো গুরুঙ্কর কৃপা হি জগতরে সবু কিছু, কাহিঁকি না মু হচ্ছি গোটে দাস মাত্র, মু প্রতিনিধিত্ব করুছি তাঙ্ক সমস্ত প্রতিনিধি স্বরূপ। সেইপাই ব্যাসদেবঙ্কর প্রতিনিধি স্বরূপ গুরুবর্গ মানে এ জগতরে আসুন, সেইপাই আমি তাঙ্কর প্রতিনিধিত্ব করছেন। আও কিন্তু এইটা নুহে শিষ্য শিষ্য ভিতরে জগতরে বি বেড়ে বেড়ে টণা ওটা হচ্ছেন হেলা ভাইয়া, ব্যাসদেব হচ্ছেন মুখ্য, ভগবান শ্রীকৃষ্ণ হচ্ছেন আদিগুরু, হ্যাঁ সেমানে কোন জগৎগুরু হচ্ছেন কৃষ্ণ, আর তেণুকরি তাঙ্কর শুদ্ধ ভগবত ভক্ত মানে যেমানে জগতরে বিশেষ কার্য করতে বিশেষ শক্তি প্রাপ্ত হইতা প্রভুপাদ বলে সেমানকে বি জগৎগুরু কুয়া যায়, যে যে এই কৃষ্ণ তত্ত্বকে সারা জগতরে প্রচার করিপারন্তি তাঙ্কু জগৎগুরু কুয়া যায়। সেইপাই এমানে হচ্ছেন কেবল সেইভাবে পূর্বতন আচার্য বর্ণঙ্কর কেবল মাত্র আজ্ঞাকারী পিয়ন ভাই প্রতিনিধিত্ব করে গোটে গোটে পোস্ট পিয়ন ভাইয়া, এমানকর কোণী সেথির হস্তক্ষেপ করিবার না, কোণী হস্তক্ষেপ এমানে করতে, সেমানে শুধ ভগবত ভক্ত, সেমানে কেবল প্রতিনিধিত্ব করছেন সেমাত্র, সেই এটা ব্যাস পূজা তিথি কুয়া যায়, তাঙ্ক গুরুঙ্কর জন্মতিথিটা ব্যাস পূজা তিথি কুয়া যায়। যাই হোক তেণুকরি আমি যেত একত্রিত হয়েছে এই গুরুতত্ত্ব আলোচনা করিয়া পূর্ব শাস্ত্রর গোটিয়ে শ্লোক আমি পাঠ করিবার একাদশ স্কন্ধরে, খালি শ্লোক অনুবাদ পাঠ করিয়া যেহেতু এটি একাদশ স্কন্ধ ওড়িয়া গ্রন্থ না, আর তার তাৎপর্য থেকে প্রভুপাদ ভাবার্থ পড়িথান্তে আমি শ্লোক এবং তার অনুবাদ পড়িবা, যেটাকি মায়াপুরে গুরু মহারাজ প্রত্যেক বর্ষ ব্যাস বজারে শ্লোকটাকে পড়ান। এই শ্লোকটি যে ভগবান শ্রীকৃষ্ণ উদ্ধবকু কহিছন্তি একাদশ স্কন্ধ সতর অধ্যায়ের সতেইশ নম্বর শ্লোক। গুরুঙ্কর মহিমা বর্ণনা করা যাই উদ্ধবঙ্ নিকটে ভগবান শ্রীকৃষ্ণ গুরু কণ সে কথা বর্ণনা করছেন। আবৃত্তি করি আপনার পরে পরে আবৃত্তি করি পুনরাবৃত্তি করি। আচার্য মান্যতে কহিতে আচার্য মানিয়ান্নাব মন্যতে কহিতে নামত্ত বুদ্ধ্যা শূয়তে নামত্ত বুদ্ধ্যা শূয়ত নামত্ত বুদ্ধ্যা শূয়ত সর্বদেবময় গুরু সর্বদেবময় গুরু আচার্য মাম বিজান্যান্নাব মন্যতে কহিতে নামত্ত বুদ্ধ্যা শূয়তে নামত্ত বুদ্ধ্যা শূয়ত সর্বদেবময় গুরু। ভগবান উদ্ধবকু কহিলে হে উদ্ধব গুরুদেবঙ্কু মত স্বরূপ বলে জাণিব গুরুঙ্কু সামান্য বুদ্ধি করে তাঁকর অবজ্ঞা করিবে না। গুরু সর্বদেবময় তাঁক মধ্যে সমস্ত দেবতা অবস্থান ভগবান মো সহ পুনরাবৃত্তি করতে ভগবান উদ্ধবঙ্কু কহিলে হে উদ্ধব গুরুদেবঙ্কু মত স্বরূপ বলে জাণিব গুরুঙ্কু সামান্য বুদ্ধি করি তাঁকর অবজ্ঞা করিবে না। গুরু সর্বদেবময় তাঁক মধ্যে সমস্ত দেবতা অবস্থান করতে ভগবান শ্রীকৃষ্ণ উদ্ধব কথা কইছেন। এই গুরুত্ব বলে কিছু আলোচনা করিবা। জ্ঞানতিমিরান্ধস্য জ্ঞানাঞ্জনশলাকায়া চক্ষুরুন্মীলিতম যেন তস্মৈ শ্রীগুরবে নমঃ। শ্রীচৈতন্যমনোভীষ্টম স্থাপিতম যেন ভূতলে স্বয়ং লোকম সদা মহ্যম দদাতি সুপদান্তিকম। নাম সৃষ্টম মনোরথি সচিপুত্রমত্র স্বরূপম রূপম তস্যাগ্রজম মরুপুরীম মাথুরীম গোষ্ঠবাটিম রাধাকুণ্ডম গিরিবরমো রাধিকা মাধবাসন প্রাপ্তযস্য পতিত কৃপয়া শ্রীগুরুম তন্নতোস্মি। যস্য প্রসাদাত ভগবত প্রসাদো যস্য প্রসাদান্নভতে কুতোপি বন্দে গুরু শ্রীচরণারবিন্দ নমো বিষ্ণুপদায় কৃষ্ণপৃষ্ঠায় ভূতলে শ্রীমতে জয়পতাকা স্বামিনিতি নামিনে নমো আচার্য পাদায় নিতায় কৃপাপ্রদায়িনে গৌরকথাধামদায়ানগর গ্রামসারিণে নমো বিষ্ণুপাদায় কৃষ্ণপৃষ্ঠায় ভূতলে শ্রীমতে ভক্তিবেদান্ত স্বামিনিতি নামিনে নমস্তে সরস্বতী দেবে গৌরবাণী প্রচারিণে নির্বিশেষ শূন্যবাদী পাশ্চাত্যদেশকারিণে জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি গৌরভক্তবৃন্দ হরে কৃষ্ণ 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 হরে।
हरे हरे राम हरे राम 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 हरे हरे।
नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीर मुखं करोति वाचालं पङ्गुं लङ्घयते गिरिं यत्कृपातमं वन्दे श्रीगुरुं दिनतारिणं श्रीचैतन्यैश्वरः परमानन्दमाधवम् सक्षाधरित्तेन समाप्तशास्त्री कृतस्तथा भाव्यतये सद्भिः किन्तु प्रभोज्याप्रिय एव तस्य वन्दे गुरुश्रीचरणारविन्दम्। भगवान श्रीकृष्ण निजे कहते कौन ना आचार्य नाम आचार्य को मोर स्वरूप बोली जान जन गुरु होती भगवान स्वरूप जीवेर निस्तार लगे नंदसुत हरि भुवने प्रकाश हन गुरु सेवक भगवान कृष्ण होती सेव्य भगवान जीवर कौन सी दिन क्षमता ना से कदापि भगवान को केवे जानी पारे जेतले भगवान जीव को कृपा करिया पे इच्छा करती सेतले कृष्ण कौन करती ना गुरु रूप से जगत रे प्रकट हूँ गुरु रूप से प्रकट ही कौन करती ना जीव को सही शिक्षा दिये से जिमती भगवान को लाभ करी पारे वा जानी पारे चैत्य गुरु रूपे निजे जीवर हृदय रे अवस्थान करती एवं साक्षात गुरु रूपे भगवान निजे समस्त शक्ति देखी गुरु भीतर प्रकाशित एवं चैत्य गुरु आउ शिक्षा गुरु उभय मध्य भगवान प्रकाशित होकर कौन करती ना जगत जीव को समस्त शिक्षा से प्रदान करते गुरु को जदि कदाचित जीव केत साधारण मानव बोली भाविए आम जमी साधारण मानव आम भाई से चलुं बुलूं भाविले से अपराध हो गुरु और श्री विग्रह बेस निकट को जीवा उचित नुह जिते पर्यत आम श्री विग्रह प्रति आई गुरु तत्व को यथार्थ भाव न जाणी से विग्रह निकट को गले शास्त्र अच्छी विग्रह नुहे से साक्षात ब्रजेन्द्र नंदन स्वयं भगवान कली जुगरे विग्रह जुगे जुगे विग्रह रूप से प्रकट होते आ विग्रह को जदि काठ पथर बोली ज्ञान आसीज अपराध आ गुरु निकट में रही गुरु को जदि शुद्ध भगवत भक्त को जदि गोटे साधारण मनीष भाया भाव आम भी आम भि से मलमूत्र त्याग करता कर ज्ञान में भाविकी जो अवज्ञा मनोभाव अंतर आसा अपराध होदाचित एमती भाविया उचित जो मैंने गुरु को आश्रय ग्रहण कर शुद्ध भक्त कह ब्रह्मांड भ्रमिते भ्रमिते को भाग्यवान जी गुरु कृष्ण प्रसाद पाए भक्ति लता ब्रह्मांड भ्रमण करू करू कि कदापि जी भाग्यवान होता है गुरु कृष्ण कृपा लाभ कर समस्त भाग्य गुरु सदगुरु ग्रहण करवा सहज नुह से गुरु को जो कथ कहती आ गुरु जदि आम कह गुरु को कृपा व्यतीत आम जगत भगवत भक्त ही पार ना भी नुह के कौन भगवान के स्वीकार करते भगवान श्रीकृष्ण गुरु मध्यम जीव को कृपा करते गुरु मध्यम से कृपा करती जमी थे कौन ना रघुनाथ दास गोस्वामी रघुनाथ दास गोस्वामी कौन कर से श्रीचैतन्य संसार त्याग करके श्रीचैतन्य महाप्रभु को निकट में जाकि शरणागत हो महाप्रभु सानिध्य जीवन बीतवाप संकल्प से समय कौन ना दुई थर शांतिपुर आसिक साक्षात कर पुनराय थे पलिजापी चेस्टा कर ତିନି ତିନି ଥର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାକୁ ଚେଷ୍ଟା କରିକି ମଧ୍ୟ ଅସଫଳ ହେଇଛନ୍ତି। ଯେତେବେଳେ ଅସଫଳ ହେଇଛନ୍ତି ସେତେବେଳେ ପରବର୍ତ୍ତୀ ସମୟରେ ପାଣିହାଟିରେ କଣ ହେଇଛି ନା, ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ଏ ରଘୁନାଥ ଦାସ ଗୋସ୍ୱାମୀଙ୍କର ସାକ୍ଷାତ ହେଇଛି। ଯେତେବେଳେ ସାକ୍ଷାତ ହେଇଛି ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ କଣ କରୁଛନ୍ତି ନା, ତାକୁ ଦେଖିକି ରଘୁନାଥ ଦାସ ଗୋସ୍ୱାମୀଙ୍କୁ ଚୋର ଆଏ ବୋଲି ମାନେ ଡାକିଛନ୍ତି, ଚୋର ଚୋର ବୋଲି ସମ୍ବୋଧନ କରିଛନ୍ତି। ହଁ, କଣ ପାଇଁ ଚୋର ବୋଲି କହିଛନ୍ତି ନା, ଯାହାର ସମ୍ପତ୍ତି ତାକୁ ନ ଜଣେଇକି ତାର ବିନା ଅନୁମତିରେ ତୁ ସମ୍ପତ୍ତି ଅପହରଣ କରିବା ପାଇଁ ଚାହୁଁ, ତୁ କେବେ ବି ପ୍ରାପ୍ତି ହେଇପାରିବୁ। ସେଇଥିପାଇଁ ଯେ ତ ନିତ୍ୟାନନ୍ଦ ପ୍ରଭୁ କଣ କହୁଛି ନା, ଚୋର ବୋଲି ସମ୍ବୋଧନ କରୁଛନ୍ତି। କାହିଁକିନା ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ଆଦି ଗୁରୁ, ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ବ୍ୟତିରେକ ଚୈତନ୍ୟ ମହାପ୍ରଭୁ ଲାଭ କରିବା ତ କେବେ ସମ୍ଭବ ନୁହେଁ। ଆଉ ସେଥିପାଇଁ ଗୁରୁଙ୍କ କୃପା ବ୍ୟତୀତ କୃଷ୍ଣଙ୍କୁ ସଂସାରରେ କିଏ ଲାଭ କରିପାରିବ, ସେଥିପାଇଁ ଗୁରୁ କୃପା ଅବଶ୍ୟ ଦରକାର। ସେଥିପାଇଁ ନିତାଇ କରୁଣା ହୁଏ ବ୍ରଜରାଧା କୃଷ୍ଣ ଭାବେ ଭର ନିତାଇ ଚରଣ ଦୁଃଖାନ୍ତି। ନିତ୍ୟାନନ୍ଦ ପ୍ରଭୁ ଆଦି ଗୁରୁ ହିସାବରେ ସେ କଥା ବର୍ଣ୍ଣନା କରାଯାଏ, ତେଣୁକରି ତାଙ୍କର କୃପା ଏକାନ୍ତ ପ୍ରୟୋଜନ ଥିଲା। ସେତେ ନିତ୍ୟାନନ୍ଦ ପ୍ରଭୁ ଏଠି ତାଙ୍କୁ କଣ କରିଛନ୍ତି, ଚୋର ଚୋର ବୋଲି ବାରବାର ସମ୍ବୋଧନ କରିଛନ୍ତି। ସେଥିପାଇଁ ଏଇ ଯୋଉ ଗୁରୁ ତତ୍ଵ ଆମେ ଯୋଉ ଜାଣୁଛନ୍ତି ଇସ୍କନରେ ରହୁଛନ୍ତି, ଅନେକଙ୍କ ମନରେ ବି ପ୍ରଶ୍ନ ଆସିପାରେ ଯେ ଆମେ ବି ତ ଗୁରୁ ପ୍ରମାଣ କରୁଛନ୍ତି ଯେ ଶାସ୍ତ୍ରରେ କହୁଛି କଣ, ଆମର ଯୋଉ ନାମର ପରିଚୟରେ ବା ଦୀକ୍ଷା ପୂର୍ବରୁ ଯୋଉ ପ୍ରଶ୍ନ ଅଛି, ସଦ୍ଗୁରୁର ଯୋଗ୍ୟତା କଣ, କି ହାତ ଉଠେଇ କହିବେ, ସଦ୍ଗୁରୁର ଯୋଗ୍ୟତା କଣ, ଜଣେ ଗୁରୁଙ୍କର ଯୋଗ୍ୟତା କଣ ହେବା ଉଚିତ, କଣ ହେଲେ ତାଙ୍କୁ ସଦ୍ଗୁରୁ ବୋଲି କୁହାଯାଏ, ତାଙ୍କ ପାଖରେ କଣ ଗୁଣାବଳୀ ରହିବା ଉଚିତ, କୁହନ୍ତୁ ବର୍ତ୍ତମାନ ଭିତରେ ପୁରୁଣା ବର୍ତ୍ତମାନ ନୂଆ ବର୍ତ୍ତ ନା ଯଦି କରୁଥିବେ, କିନ୍ତୁ ବିଶେଷ କରି ଆମର ଓଡ଼ିଶାରେ ଅନେକ ସମୟରେ କଥା ଆସେ ନା, ବିଦେଶୀ ଲୋକ କେମିତି ଗୁରୁ ହବ, ଏ କଥାଟା ପ୍ରାୟ ଓଡ଼ିଶାରେ ଆସେ, ବିଦେଶୀ ଲୋକଙ୍କର ଗୁରୁ ହବାର କ୍ଷମତା ନାହିଁ, ଏ କଥା ବିଦେଶୀ ଗୁରୁ ବୋଲି କହ। କିନ୍ତୁ ଶାସ୍ତ୍ରରେ ତ ଭାଗବତ ବହୁତ କଥା କୁହାଯାଇଛି, ପ୍ରେମ ବିମୂର୍ତ୍ତରେ ଜଗଦାନନ୍ଦ ପଟ୍ଟନୀ କହୁଛନ୍ତି କଣ, ଯେ ସେ ଯେକୌଣସି ବର୍ଣ୍ଣରୁ ହୁଅନ୍ତୁ ବା ଯେକୌଣସି ଆଶ୍ରମରୁ ହୁଅନ୍ତୁ, କିବା ବର୍ଣ୍ଣ ଶ୍ରମ ହିଁ, ବା ତାର କୌଣସି ବର୍ଣ୍ଣ ନଥାଉ ବା କୌଣସି ଆଶ୍ରମ ନଥାଉ, ସବୁ ହୀନ ହେଇଥାଉ, ବର୍ଣ୍ଣ ଆଶ୍ରମ ହୀନ ହେଇଥାଉ। କୃଷ୍ଣ ତତ୍ତ୍ୱବେତା ଯେ ସେଇ ଆଚାର୍ଯ୍ୟ ପ୍ରଭା, ଯିଏ କୃଷ୍ଣ ତତ୍ତ୍ୱବେତା ସେ ହିଁ କେବଳ ଆଚାର୍ଯ୍ୟ ହବାର ଯୋଗ୍ୟତା। ତେଣୁ ଆମ ଭିତରେ ଯେତେବେଳେ ପ୍ରଶ୍ନ ଆସେ ଯେ ଆମେ କାହାକୁ ଗୁରୁ ରୂପେ ଗ୍ରହଣ କରିବା, କିଏ କୃଷ୍ଣ ତତ୍ତ୍ୱବେତା, କୃଷ୍ଣଙ୍କ ତତ୍ତ୍ୱ ତ କିଏ ଜାଣିଛନ୍ତି, କାହିଁକିନା ଭଗବାନ ଶ୍ରୀକୃଷ୍ଣ କଣ କହିଲେ ଭାଗବତରେ କୁହାଯାଉଛି କଣ, ଯେ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟ ମହାଜନ ଜନ ଗତିଷ୍ଠ, ଧର୍ମ ତତ୍ତ୍ୱକୁ କେଉଁମାନେ ଜାଣିଛନ୍ତି, ମହାଜନ ମାନେ ତତ୍ତ୍ୱ ତ ଜାଣିଛନ୍ତି, ଆଉ କି ତତ୍ତ୍ୱ ତ ଜାଣିନାହାନ୍ତି। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କହିଲେ ତଦ୍ବିଧି ପ୍ରଣିପାତନ ପରିପ୍ରଶ୍ନ ସେବୟା ଉପଦେଖିଛନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ, ଯେ ମୋତେ ଲାଭ କରିବା ପାଇଁ ହେଲେ ଭଗବାନ ଶ୍ରୀକୃଷ୍ଣ କହିଲେ ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱ ଥାଏ, ମୋ ଜନ୍ମ କର୍ମ ହେଉଛି ଦିବ୍ୟ, ଯିଏ ଏଟାକୁ ତତ୍ତ୍ୱ ସହ ଜାଣି ସେଇଟା ସେହିମାନେ ହିଁ କେବଳ ସେଇ ଜଗତରେ ଦେହ ଧାରଣ କରିବେନି, ମୋ ପାଖକୁ ଫେରିବେ। ତେଣୁ ତତ୍ତ୍ୱ ତ କିଏ ଜାଣିଛନ୍ତି ନା, ଯିଏ ସଦ୍ଗୁରୁଙ୍କ ନିକଟରେ ସେଇ ତତ୍ତ୍ୱଦର୍ଶା ଆଚାର୍ଯ୍ୟଙ୍କ ନିକଟକୁ ଯାଅ, ଯିଏ ସେ କୃଷ୍ଣ ତତ୍ତ୍ୱଙ୍କୁ ତତ୍ତ୍ୱ ଜାଣିଛନ୍ତି, ସେ ଯଦି କୃପା କରିବେ ତାହେଲେ ଗୁରୁତତ୍ତ୍ୱଙ୍କୁ ଯଥାର୍ଥ ଭାବେ ଜାଣିବ, ନହେଲେ ଗୁରୁତତ୍ତ୍ୱଙ୍କୁ ଯଥାର୍ଥ ଭାବେ ଜାଣି ହେବ ନାହିଁ। ଜାଣିବାକୁ ହେଲେ ତତ୍ତ୍ୱଦର୍ଶା ଗୁରୁଙ୍କର ପ୍ରୟୋଜନ। ସେଇଥିପାଇଁ ଜଣେ ତତ୍ତ୍ୱଦର୍ଶା ଆଚାର୍ଯ୍ୟ ଗୁରୁ ଯେତେବେଳେ ଯାହା ପ୍ରତି କୃପା ପ୍ରଦର୍ଶନ କରିବେ, ସେତେବେଳେ ଯାଇକି ସେ କ'ଣ କରିବେ ନା ସେ କୃଷ୍ଣ ତତ୍ତ୍ୱକୁ ଜାଣିପାରିବେ। ଏଇ କୃଷ୍ଣ ତତ୍ତ୍ୱକୁ ଜାଣିବା ପାଇଁ ହେଲେ ଜାଗତିକ ସିଏ କେତେବେଳେ କ୍ୱାଲିଫିକେସନ ଲାଭ କରିଛି ସେ ତାର କି ଯାଇନି ଆସେ। ସେ ଡକ୍ଟର ଇଞ୍ଜିନିୟର PhD କରିଛି, ବଡ଼ ବଡ଼ ପ୍ରଫେସର ତ ଲାଭ କରିଛି, ଏଇଟା ନେଇକି କୃଷ୍ଣ ତତ୍ତ୍ୱକୁ ଜାଣିବେ ନା? ଜାଣିବେ କି କୃଷ୍ଣ ତତ୍ତ୍ୱକୁ ଜାଣିବା ପାଇଁ ହେଲେ କେମିତି ଜାଣିହେବ ନା? ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଭଗବତ ଜ୍ଞାନଟା ହୃଦୟରେ ପ୍ରକାଶିତ ହବ। ତେଣୁ ଯଦି ହୃଦୟରେ ଦିବ୍ୟ ଜ୍ଞାନ ପ୍ରକାଶିତ ହବ, ତେଣୁ ଏଇ ହୃଦୟ ଦିବ୍ୟ ଜ୍ଞାନଟା କିଏ ଦେବେ ନା? ଗୁରୁ ଦେବେ। ଏଇ ଭାବେ ଆମେ ଜାଣିବା ପାଇଁ ପଡିବ। ଯେମିତି ଆମେ ଉପମାନ୍ୟଙ୍କ କାହାଣୀ ଜାଣିଛନ୍ତି, ଉପମାନ୍ୟ ଗୁରୁଙ୍କ ଆଶ୍ରମରେ ରହିକି ବେଦ ଶିକ୍ଷା କରିକି ତତ୍ତ୍ୱଜ୍ଞାନ ଜାଣିନଥିଲେ, ଜାଣିଥିଲେ କି ଭଗବତ ଜ୍ଞାନ କେମିତି ଜାଣିଲେ? ଗୁରୁଙ୍କ ଆଦେଶଟାକୁ ଯିଏ ଯଥାଯଥ ଭାବେ ପାଳନ କରିବେ, ସେ ତାଙ୍କ ଗୁରୁଙ୍କର ଆଦେଶକୁ ଯଥାଯଥ ଭାବେ ପାଳନ କରିଥିଲେ। ଗୁରୁଦେବ ଯେମିତି ତାଙ୍କୁ କହିଥିଲେ ଠିକ ସେଇଭଳି ଭାବେ ଅବଜ୍ଞା ପ୍ରକାର ନଥିଲେ, ସେଇଥିପାଇଁ ସେ ଜାଣିଥିଲେ। ଗୁରୁଦେବ ତାଙ୍କୁ କହିଲେ ତମେ ଗୋରୁ ଚରିବା ପାଇଁ ନେଇକି ସାରା ଗୋରୁ ଚରଉଥିଲେ, ସେ ଆଶ୍ରମ ରହିକି ତାଙ୍କୁ ବେଦ ଅଧ୍ୟୟନ କିଛି ଶିକ୍ଷା ଦେଇନାହାନ୍ତି। ପଚାରନ୍ତି ତମେ କେମିତି ଖାଉଛ ନା ଭିକ୍ଷା କରିକି ଖାଉଛ ନା? ମତେ ନ କହିକି ତମେ ଭିକ୍ଷା କରିକି କେମିତି ଖାଉଛ ମତେ ନ ଜଣେଇକି? ମୁଁ କହିଲି ମୁଁ ତ ତମକୁ ଆଦେଶ ଦେଇନି ଭିକ୍ଷା କରିକି ଖାଇବା କଥା, ମୁଁ ଆଦେଶ ଦେଲେ ଖାଇବ, ଇଏ ସେ କଥା ମାନିଲେ, ଆଉ ଭିକ୍ଷା କଲେନି, ଗୁରୁଦେବ ଆଦେଶ ଦେଇନାହାନ୍ତି, ତାପରେ କଣ ଫଳମୂଳ ଖାଇକି ବଞ୍ଚିଲେ? ସେ କଥା ପଚାରିଲେ କେମିତି ଖାଉଛ? ମୁଁ ବି କଣ ଆଦେଶ ଦେଇନି ଫଳମୂଳ ଖାଇଦ ବାରମ୍ବାର ଏଇଭଳି ଲାଷ୍ଟରେ କ୍ଷୁଦାରେ ଅଳ୍ପ ଗଛର ପତ୍ର ଖାଇକି କଣ ହେଲା ଅନ୍ଧ ହେଇଯାଇକି କୂଅରେ ପଡ଼ିଗଲେ। ଯେତେବେଳେ କୂଅରେ ପଡ଼ିଗଲେ ଗୁରୁଦେବ ଯେତେବେଳେ ଖୋଜି ଖୋଜି ଆସିଲେ, ଆସିକି ଦେଖିଲେ ଯେ ଉପମାନ୍ୟ ଉପମାନ୍ୟ ବୋଲି ଡାକିଲେ, କୂଅ ଭିତରୁ ଉପମାନ୍ୟ ଶବ୍ଦ ଗୁରୁଦେବ ଗୁରୁଦେବ ବୋଲି ଡାକିଲେ, ସେଠୁ ଯେତେବେଳେ ଗୁରୁଙ୍କ ସହିତ ତାଙ୍କର ସାକ୍ଷାତ ହୁଏ, ସେଠୁ ଗୁରୁଦେବ ତାଙ୍କୁ ଗୋଟେ ମନ୍ତ୍ର ଦେଲେ, ତମେ ଏଇ ମନ୍ତ୍ର ନିଅ, ଏଇ ମନ୍ତ୍ର ପାଠ କଲେ ଦେବତା ଦେବତାମାନଙ୍କର ବୈଦ୍ୟ ଦେବ ବୈଦ୍ୟ ଅଶ୍ୱିନୀ କୁମାର ଦେବ ଆସିକି ତମକୁ କ'ଣ କରିବେ, ଔଷଧ ଦେବେ, ତମେ ଖାଇଲେ ଭଲ ହେଇଯିବ। ଆସିଲେ ସେ ମନ୍ତ୍ର ପାଠ କରିବାରୁ କ'ଣ କଲେ ନା, ଅଶ୍ୱିନୀ କୁମାର ଦେବ ଆସିଲେ, ଆସିକି କ'ଣ କଲେ ତାଙ୍କୁ ପିଠା ଦେଲେ, ଯେ ତମେ ପିଠା ଖାଇଦିଅ, ପିଠା ଖାଇଲେ କଣ ହବ ନା ତମର ତମେ ଅନ୍ଧତ୍ୱ ଦୂର ହେଇଯିବ। ଯେତେବେଳେ ଏ କଥା କହିଲେ, ଇଏ କଣ କଲେ ନା ପିଠା ଦବା ସତ୍ତ୍ୱେ ବି ଖାଇଲେନି, କହିଲେ ନା ଗୁରୁଦେବଙ୍କ ବିନା ଅନୁମତିରେ ମୁଁ ପିଠା ବି ଗ୍ରହଣ କରିବେନି। ସେଠୁ ଉପମାନ୍ୟ ତାଙ୍କ ପ୍ରତି ସେ ଅଶ୍ୱିନ କୁମାର ଦେବ ବହୁତ ପ୍ରସନ୍ନ ହେଲେ, ସେଠୁ ଗୁରୁଦେବ ଆସି ଉପସ୍ଥିତ ହେଲେ, ଆଉ ତାଙ୍କ କୃପାରୁ କଣ କଲା ସେ ପୁନରାୟ ଚକ୍ଷୁ ପ୍ରାପ୍ତ ହେଲେ। ଏଇ ହେଉଛି ଏଇ ପ୍ରାପ୍ତ ଗୁରୁଙ୍କ କୃପା, ଯେତେବେଳେ ହେଲା ସମସ୍ତ ବୈଦିକ ଜ୍ଞାନ ସ୍ୱତଃସ୍ଫୂର୍ତ ଭାବେ ତାଙ୍କ ହୃଦୟରେ ପ୍ରକାଶିତ ହେବ, ତାଙ୍କୁ ଆଉ ସ୍ୱତନ୍ତ୍ର ଭାବେ ପଢିବା ପାଇଁ ପଡେ। ସେଠି ଆମେ ଯେତେ ଚେଷ୍ଟା କରୁଛେ, ଏଇ ଚେଷ୍ଟା ନା ଆମ ହୃଦୟରେ ଯେ ସେ ଜ୍ଞାନ ପ୍ରକାଶିତ ହବ, କାହା ହୃଦୟରେ ପ୍ରକାଶିତ ହବ ନା କିଏ କେତେଟା ଗୁରୁଙ୍କ ଚରଣରେ ଆତ୍ମସମର୍ପଣ କରିଛନ୍ତି, ଏଇଟା ହେଉଛି କଥା। ଥରେ ପ୍ରଭୁପାଦ ଗୋଟେ କାହାଣୀ କହୁଥିଲେ, ପ୍ରକୃତ ଶିଷ୍ୟ କୋଉ ଭଳିଆ ହବା ଉଚିତ ତା ଉପରେ ପ୍ରଭୁପାଦ ଗୋଟେ କାହାଣୀ କହୁଥିଲେ। କଣ ନା, ଘରେ ଜଣେ ଗୋଟେ ଘରେ ଗୋଟେ ଲୋକ ଥାଏ, ସେ ତା ଘରର ତାର ଗୋଟେ ଛୋଟ ପିଲା ଥାଏ, ଆଉ ଗୋଟେ କୁକୁର ପୋଷିଥାଏ। କୁକୁର ପୋଷିଛି, ସେ କଣ କରେ, ଏ କୁକୁରଟା ଏତେ ପୋଷା କୁକୁର, ଘରର ସବୁ କାମ ବି ଦେଖାଶୁଣା କରୁନି। ଆଉ ଏଇ ଲୋକ କଣ କରିଛି, ଦିନେ ତା ଘରେ ଛୋଟ ଶିଶୁଟାକୁ ଛୁଆକୁ ଘରେ ଶୁଆଇ ଦେଇଛି, ଶୁଆଇ ଦେଇକି ସେ ଯୁଆଡ଼େ ଯାଏ, ସେ ଛୁଆ ଦିନ କାନ୍ଦି କୁକୁର ହିଁ ତାକୁ ତା ଗୋଡ଼ରେ ନେଇକି କଣ କରେ, ଗୋଟେ ପଟ କାମୁଡ଼ିକି ଗୋଟେ ପଟ ଧରିକି ନେଇକି ତା ଦେହରେ କ୍ଷୀର ବୋତଲ ଧରେଇ ଦିଏ, ସେ ବି ଖାଏ ଏଭଳି ଭାବେ। ଆଉ ଦିନେ ହେଇଛି କଣ, ସେ ମାଲିକ ସେମିତି ଚାଲିଯାଇଛି, ଏଇ ସମୟରେ ମାଲିକ ଯେତେବେଳେ ଚାଲିଯାଇଛି, ସେ କୁକୁରଟି କଣ କରିଛି, ଘରେ ରହିଛି ଜଗିକି, ଏଇ ସମୟରେ ତ ବହୁତ ସମୟ ବିତି ଯାଇଛି, ତାପରେ କଣ ହେଇଛି ନା ସେ ମାଲିକ ଆସେ, ଯେତେବେଳେ ମାଲିକ ଆସେ ଘରକୁ ଦେଖୁଛି ଯେ ବିଛଣାରେ ଛୁଆ ନାହିଁ, ସେ କୁକୁର ନାହିଁ, ହଠାତ୍ ହେଲେ ଛୁଆ କୁଆଡ଼େ ଗଲା, ତାହେଲେ ଖୋଜିକି ପାଇନି ଛୁଆକୁ, ଯେତେବେଳେ ଦେଖିଲେ ଖଟରୁ ପାଖରୁ କଣ କରିଛି ନା ଠୋପେ 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 ରକ୍ତ ପଡ଼ିଛି, ଆଉ ଯେତେବେଳେ ରକ୍ତ ପଡ଼ିଛି ତା ମନରେ ଗୋଟେ ସନ୍ଦେହ ଆସିଗଲା ଯେ ନିଶ୍ଚିତ କିଛି ଗୋଟେ ଅଘଟଣୀ କୁକୁର ଛୁଆ ସାଙ୍ଗରେ କରି, କୁକୁର କାଳେ କାମୁଡ଼ିକୁ ମାରିଦେଇଛି, ତାର ଏଇ ଭାବନା ଆସି ମାରିଦେଇଛି ବୋଲି ଭାବିକି କଣ କରିଛି ନା ସେ ରକ୍ତ ଠୋପା ଠୋପା ଯୁଆଡେ ଯୁଆଡେ ପଡିଛି, ଇଏ ସିଆଡେ ସିଆଡେ ଯାଇଛନ୍ତି ଖୋଜିବା ପାଇଁ, ଯେତେବେଳେ ଯାଇଛନ୍ତି ଦେଖିଲା ବେଳକୁ ତାଙ୍କ ବାଡି ପଛପଟେ ଯୋଉ ଯେମିତି କିଛି ଅଳିଆ ଗଦା ଥାଏ, କୁଟା ଗଦା ଆଦି ଥାଏ, ସେଭଳି ପଛପଟରେ ସେ ଯାଇ କଣ କରିଛନ୍ତି ନା ଦେଖିଛନ୍ତି, ଦେଖିଲା ବେଳକୁ ସେଠି କଣ କରିଛି ନା ଏହା ଶବ୍ଦ ଶୁଣିକି କୁକୁର ଏକଦମ ସେ ଭିତରୁ ବାହାରିକି ଆସିଛି, ହଁ ସେ ସନ୍ଧି ଭିତରୁ ଗୋଟେ ଥିଲା, ସେ ଭିତରୁ ବାହାରିକି ଆସିଛି, ୟା ମୁହଁରେ ଏକଦମ ରକ୍ତ ଖାଲି ଠକ୍ 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 କଲି ୟା ମୁହଁରୁ ପଡୁଛି ପୁରା, ହଁ ଯେମିତି କଞ୍ଚା ମାଂସ ଖାଇଲେ ଯେମିତି ସେମିତି, ଏଇଟା ଦେଖିକି ମାଲିକ ଭାବିଲେ କି କୁକୁର ଛୁଆଟାକୁ କାମୁଡ଼ିକି ଏ ଭିତରେ ଝୁଣିକି ଖାଇଦେଇଛି, ଏଇଟା ଭାଇ ସେ ହଠାତ୍ ମାଲିକ କଣ କରିଛି ନା ରାଗି ଯାଇଛି, ଯେତେବେଳେ ରାଗି ଯାଇଛି କୁକୁର ଯେତେବେଳେ ସାମ୍ନାକୁ ଆସିକି ଲାଞ୍ଜ ହଲଉଛି, ଇଏ ସେଠୁ କଣ କରିଛି ନା ରାଗି ଯାଇକି ଘରକୁ ଆସେ, ଆସିକି କଣ କରିଛି ନା ଘରୁ ତାର ବନ୍ଧୁକଟା ଖୋଲିକି ନେଇକି ଯାଇଛି, ଆଉ ଯେତେବେଳେ ବନ୍ଧୁକଟା ଖୋଲି ନେଇକି ଯାଇ କଣ କରୁଛି, ବନ୍ଧୁକଟା ଯେତେବେଳେ ଫାଇରିଂ କୁକୁରକୁ କରିଦବ, କୁକୁର ଦେଖୁଛି ମାଲିକ ମତେ ବନ୍ଧୁକ ଉଠେଇଲାଣି, ଆହୁରି ଏମିତି ଦେଖିକି ବି କୁକୁର କଣ କରୁଛି ନା ଆଉ ସିଧା ମାଲିକ କୁଆଡେ ଦୌଡ଼ିକି ବି ଯାଉନି, ଯେ ମତେ ମାରିଦେବ ଏଇ ସମୟରେ ସେ ଭାବିକି ଯେ କୁଆଡେ ପଳେଇଯିବ, ସେ ବି ଯାଇନି, ଆଉ ନ ଯାଇକି କଣ କରିଛି ଆଉ ତା ସାମ୍ନାରେ ଆସି କୁକୁର ଯେମିତି ଗୋଡ ଲମ୍ବେଇକି ଆସି ଗୋଡ଼ ଲମ୍ବେଇକି ପୁରା ପ୍ରଣାମ କଲା ଭଳିଆ ସିଧା ଗୋଡ ଲମ୍ବେଇକି ଲାଞ୍ଜ ହେଲେକି ସେଇଠି ସେମିତି ଚୁପଚାପ ରହିଛି ହଲୁନି, ଆଉ ମାଲିକ କଣ କରୁଛି ଦେଖିକି ତୋର କ୍ରୋଧ ରାଗିକି ମୁଁ ପିଲାକୁ ମାରିଦେଇଛି, ଆଉ ସେଥିପାଇଁ ସେ କଣ ନା କୁକୁର ଉପରେ ଗୁଳି ଚଲେଇଦେଇଛି, ଯେତେବେଳେ କୁକୁର ଉପରେ ଗୁଳି ଚଲେଇଛି ଏ ଗୁଳି ର ଆୱାଜ ଯେତେବେଳେ ହେଇଛି ସେତେବେଳେ କଣ କହିଛି ନା ଛୁଆର କାନ୍ଦ ଶବ୍ଦ ଶୁଣାଯାଇଛି, ଯେତେବେଳେ ଛୁଆର କାନ୍ଦ ଶବ୍ଦ ଶୁଣାଯାଏ ସେତେବେଳେ ଦେଖା କୁଆଡୁ ଆସୁଛି ଶବ୍ଦ ବୋଲି ଦେଖିଲା ଘର ଭିତରୁ ଶବ୍ଦ ଆସୁଛି, ଆଉ ଘର ଭିତରୁ ଯେତେବେଳେ ଦୌଡ଼ିକି ଯାଇ ଦେଖେ କଣ ଛୁଆ ପଲଙ୍କ ତଳେ ଶୋଇଛି, ଖଟ ଉପରେ ଶୋଇଥିଲା କିନ୍ତୁ ସେ ଖଟ ତଳେ କୁକୁର କଣ କରିଛି ନା ଶୋଇଛି, ସେଠୁ ଆଶ୍ଚର୍ଯ୍ୟ ହେଲା କୁକୁର ତ ମରିଯାଇଛି ଯୋଉଠିକି ଆସିଲା, ତାହେଲେ ଏଇ କୁକୁର ଏହା ଭିତରେ ଥିଲା କଣ ନା କୁକୁର ଭିତରେ ଦେଖି ଯେତେବେଳେ ଇଏ କୁକୁର ଭିତରକୁ ନା କୁକୁର ଯୋଉ ଭିତରୁ ବାହାରିକି ଆଇଲା ମାଲିକ ଭିତରେ ଯାଇକି ଦେଖିଲା ବେଳକୁ ଗୋଟେ ଶିଆଳ କଣ କରିଛି ନା ଶିଆଳକୁ କୁକୁର କଣ କରିଛି ନା ସେଇଠି ତାକୁ ଝିଣି ଦେଇଛି ମାରିଦେଇଛି, ସେଇ ରକ୍ତ ତା ମୁହଁରେ ଲାଗିଛି, ସେ ଶିଆଳ କଣ କରିଛି ନା ଘର ଭିତରକୁ ପଶି ଆସିକି ଛୋଟ ଛୁଆକୁ କାମୁଡ଼ିବାର ଚେଷ୍ଟା କରୁଛି, ମାରିଦେବାର ଚେଷ୍ଟା କରୁଛି ଛୋଟ ଛୁଆ ପାଇଁ, ଯେତେବେଳେ ଚେଷ୍ଟା କରୁଛି କୁକୁର ତ ଥିଲା, କୁକୁର କଣ କରିଛି ନା ତାକୁ ତ ପରାସ୍ତ କରିକି ଛୁଆକୁ ଖଟ ଉପରୁ ଉଠେଇ ନେଇକି ତା ଲୁଗା ସହ କାମୁଡ଼ିକି ନେଇକି ଖଟ ତଳେ ପୁରେଇ ଦେଇଛି, ଆଉ ଖଟ ତଳେ ପୁରେଇ ଦେଇକି ଶିଆଳକୁ ମାରିକି ତାକୁ ଟାଣି ଟାଣିକି ନେଇକି ସେଠି ପୁରା ମାରିକି ଶୋଇଛି, ତେଣୁକରି ସେଇ ହେଉଛି କାରଣ, କିନ୍ତୁ ମାଲିକ ତ ସେଟା ଜାଣିପାରିନି, ମାଲିକ ଯେହେତୁ ଜାଣିପାରିନି ସେଠୁ ସିଏ କଣ କରୁଛନ୍ତି ନା ମାରିଦେଇଛି ସବୁ ସୁଟ୍ କରୁଛନ୍ତି, କିନ୍ତୁ ପ୍ରଭୁପାଦ କହୁଛନ୍ତି ମାଲିକ ହେଉଛି ଗୁରୁ ଆଉ କୁକୁର ହେଉଛି ଶିଷ୍ୟ, ଏଇଭଳି ଭାବେ ଜୀବନ ବିତେଇବା ପାଇଁ ପଡ଼ିବ, କୁକୁର କିଛି ଭୁଲ କରିନି, ମାଲିକର ସବୁବେଳେ ମଙ୍ଗଳ କରୁଛି, ସବୁବେଳେ ମଙ୍ଗଳ କଲେ ବି ମାଲିକ ଯେତେବେଳେ ବୁଝିପାରିନାହିଁ ସେତେବେଳେ ସେତେବେଳେ ଗୁଳି ଧରିଛି ମାରିବ ବୋଲି ଇଏ ଦୌଡ଼ିକି ବି ଯାଇ, ପ୍ରକୃତ ଶିଷ୍ୟ ଏଇଆ ହେବା ଉଚିତ, ଯଦି ବି କେତେବେଳେ ଜୀବନରେ ଗୁରୁଦେବ ବିନା କାରଣରେ ଶିଷ୍ୟକୁ ଶାସନ କରିବା ପାଇଁ ବି ଚାହାନ୍ତି, ତାହେଲେ ଶିଷ୍ୟ ଭୁଲ ନ କରିଥିଲେ ବି ଗୁରୁ ଦଣ୍ଡ ଦେଲେ ବି ସେଇଟାକୁ ବିନମ୍ର ସହକାରେ ମୁଣ୍ଡ ପାତିକି ସହିଯିବା ପାଇଁ ପଡ଼ିବ, ଯାହା ଦଣ୍ଡ ଦେଲେ ବି ସେଇଟା ମୋ ପ୍ରତି ଗ୍ରହଣୀୟ, ମନରେ କେବଳ ଭାବନା ଆସିବନି ମୁଁ ଭୁଲ କରିଲେ ଇଏ ମୋତେ ବିନା ଦୋଷରେ ଦଣ୍ଡ ଦଉଛନ୍ତି, ପ୍ରତିବାଦ ତ ଆସିବନି,
ବା ଦୌଡ଼ିକି ତାଙ୍କଠୁ ପଳେଇବି, ଇଏ ମତେ ଭୁଲ ରାସ୍ତା ନେଉଛନ୍ତି, ଜାଗା ଛାଡିକି ଅନ୍ୟ କୋଉ ଆଶ୍ରମକୁ ଅନ୍ୟ ମଠକୁ ପଳେଇବି, ଏଠୁ ଛାଡିକି ଅନ୍ୟ କୋଉ ସଂସ୍ଥାକୁ ପଳେଇବି, ଏଇ ଧାରଣାଟା ଯଥାର୍ଥ ଶିଷ୍ୟର କର୍ତ୍ତବ୍ୟ ନୁହେଁ। ଆନୁଗତ୍ୟରେ ତାହେଲେ ସେବା କରିବା ପାଇଁ ପଡିବ, ପୁରା ଆତ୍ମସମର୍ପଣ କରି। କୁକୁର ଯେମିତି ପ୍ରାଣ ବିସର୍ଜନ ଦେଇକିରି ମାଲିକକୁ ଛାଡିକି ଯାଇନି ମୃତ୍ୟୁର ଶେଷ ଦିନ ପର୍ଯ୍ୟନ୍ତ। ପ୍ରଭୁପାଦ କହୁଛନ୍ତି ଯେ ଶିଷ୍ୟକୁ ଏଇଭଳି ଭାବେ ହବା ପାଇଁ ପଡିବ। ସେ ଗୁରୁଦତ୍ତକୁ ଉପଲବ୍ଧି କରିବା ପାଇଁ ହେଲେ ଶିଷ୍ୟକୁ କେତେ ସହନଶୀଳ ହବା ପାଇଁ ପଡିବ, କେତେ କାହିଁକିନା ଆମେ ବିକୃତ, ବିକୃତ ଗୋରୁକୁ କେତେ ବି ମାଲିକ ଶାସନ କରେ, ମାଲିକ ଯେତେବେଳେ ବଳଦକୁ ବିକ୍ରି କରିଦେଉଛି, ଅନ୍ୟ ମାଲିକ ଯେତେବେଳେ କିଣୁଛି, ସେତେବେଳେ ସେଟାକୁ ଚାଷ କରିବା ପାଇଁ କେତେ ପ୍ରହାର କରୁଛି, କେତେ କଷ୍ଟ ଦଉଛି, ସବୁ କିଛି ପାଉଛି ସିଏ, ତଥାପି ବି ସିଏ ତା ପାଖରେ ସହିକି ରହୁଛି। ଠିକ ଆମକୁ ସେଭଳି କରିବା ପାଇଁ ପଡିବ ଯେ ଆମେ କଦାପି କୌଣସି ପରିସ୍ଥିତିରେ ବି ଗୁରୁ କୃଷ୍ଣଙ୍କୁ ତ୍ୟାଗ କରିହବନି। ଆଉ ଏ ସଂସାରରେ କୃଷ୍ଣଙ୍କୁ ପାଇବା ପାଇଁ ହେଲେ ଗୁରୁଙ୍କ କୃପା ଦରକାର, ଆଉ ଗୁରୁଙ୍କ କୃପାରେ କୃଷ୍ଣ ମିଳିବ, କୃଷ୍ଣଙ୍କ କୃପାରେ ଗୁରୁ ଲାଭ ହେବ, ଏଇଟା ହଉଛି କଥା। ତେଣୁକରି ଯେତେବେଳେ କୃଷ୍ଣ କିଏ ଭାଗ୍ୟବାନ ହୁଏ, କଦାଚିତ ଯେତେବେଳେ ସେ କୃଷ୍ଣଙ୍କ କୃପା ଲାଭ କରିବା ପାଇଁ ଚାହେଁ, ସେତେବେଳେ କୃଷ୍ଣ କଣ କରନ୍ତି ନା ତାଙ୍କୁ ପଠାନ୍ତି ଶିଷ୍ୟ ନିକଟକୁ ସେଭଳି, ଯେମିତି ଧ୍ରୁବ ମହାରାଜ ଧ୍ରୁବ ଯେତେବେଳେ ଭଗବାନଙ୍କୁ ପାଇବା ପାଇଁ ଘର ତ୍ୟାଗ କରିକି ପଳେଇ ଆସିଲେ, ସେତେବେଳେ ଜଙ୍ଗଲରେ ଘୁରି ବୁଲିଲେ, ଏତେ ବ୍ୟାକୁଳତା ଥିଲା କୃଷ୍ଣଙ୍କୁ ପାଇବା ପାଇଁ, ଭଗବାନଙ୍କୁ ପାଇବା ପାଇଁ, ଭଗବାନ ବିଷ୍ଣୁ କଣ କଲେ ନାରଦ ମୁନିଙ୍କୁ ପଠେଇଲେ। ସେଠି ଆମ କୃଷ୍ଣ ଆମ ପାଖକୁ ଗୁରୁଙ୍କୁ ପଠେଇଥିଲେ, ତେଣୁ କୃଷ୍ଣଙ୍କୁ ଗୁରୁଙ୍କ ମାଧ୍ୟମରେ ପାଇବା ଉଚିତ, ଏଇଟା ହଉଛି କଥା। ଆମେ ଯଦି ସେଭଳି ଧାରାକୁ ନ ମାନିବା ତାହେଲେ କେବେ ପାଇପାରିବାନି। କିନ୍ତୁ ବର୍ତ୍ତମାନ ସମାଜରେ ହଉଛି କଣ, ବେଳେବେଳେ ଆମେ ବାସ୍ତବ ସତ୍ୟ କଥା ଯେ ଗୋଟେ ଗଳ୍ପ ପାଖରେ କୁହାଯାଉଛି କଣ, ଯେ ବର୍ତ୍ତମାନ ସମାଜରେ ଆମେ ଗୁରୁ ଶିଷ୍ୟ ଭିତରେ ସମ୍ବନ୍ଧ କେମିତି ରହିଛି। ଥରେ ଜଣେ ଗୁରୁ ସେ କଣ କରୁଛନ୍ତି ନା, ତାଙ୍କର ଦୁଇ ଜଣ ଶିଷ୍ୟ ଥିଲେ, ତାଙ୍କ ନିକଟରେ ସବୁଦିନ ତା ପାଖରେ ରହିକି ସେ ଦୁଇ ଜଣ ସେବା କରନ୍ତି, ଆଉ ଦୁଇ ଜଣ ପାଖରେ ରହିକି ଜଣେ ଦୁଇ ଜଣ ଗୁରୁଙ୍କର ସେବା କରୁଛନ୍ତି, କିନ୍ତୁ ଦୁଇ ଜଣଙ୍କ ଭିତରେ ମନମାନାନ୍ତର ଥାଏ, ଟିକେ କଣ ମନରେ ମିଳନ ନଥାଏ। ସେଥିରେ ହୁଏ ହେଇଛି କଣ, ଦୁଇ ଜଣ ସାରା ରାତିରେ ଦୁଇ ଜଣ ଦୁଇଟା ଗୋଡ଼କୁ, ଜଣେ ବାଁ ଗୋଡ଼ ଜଣେ ଡାହାଣ ଗୋଡ଼କୁ ପଦ ସେବା କରନ୍ତି, ସବୁଦିନ କରନ୍ତି, ଗୁରୁ ଶୋଇଲା ବେଳେ ଦେଇକି ଆସିକି ସେ ଶୁଣନ୍ତି। ଆଉ କଣ ହେଇଛି ନାଇଁ, ସେବା କରିବା ସମୟରେ ଦିନେ କଣ ହେଇଛି ନା, ଜଣେ ଶିଷ୍ୟ ଆସିନି, ବାଁ ଗୋଡ଼ ଯିଏ ସେବା କରନ୍ତି ସେଇ ଗୁରୁ ଆସିନାହାନ୍ତି, ନା ସେ ଶିଷ୍ୟ ଆଜି ଆସିନାହାନ୍ତି, କୌଣସି କାମରେ ଗୁରୁଙ୍କ ନିର୍ଦ୍ଦେଶରେ ବାହାରକୁ ଯାଇଛନ୍ତି। ତେଣୁକରି ଯିଏ ଡାହାଣ ଗୋଡ଼କୁ ସେବା କରନ୍ତି ସିଏ ଅଛନ୍ତି, ସିଏ ତାଙ୍କୁ କଣ କରେ, ଆଜି ଯେହେତୁ ସେ ଶିଷ୍ୟ ନାହିଁ, ଆଜି ତାର ସେବାଟା ୟା ଉପରେ ପଡିଛି। ଶୁଣୁଛନ୍ତି ସମସ୍ତେ, ମାନେ ମନେ ହେଉଛି ଭୋକ ଟିକେ ଉପବାସ ଅଛନ୍ତି ବୋଲି ନଡ଼ରେ ବହୁତ ମାନେ କ୍ଲାନ୍ତି ଲାଗୁଛି, ତା ନା ବହୁତ କଷ୍ଟ ହଉଛି ବୋଧେ, ନା ସମସ୍ତେ ଝିମି ଝିମି ଯାଉଛନ୍ତି ତ, ସେଇଥିପାଇଁ ଭାବୁଛି। ଯାହା ହେଉ, ଯେଉଁମାନେ ପଛ ନେଉଛି କିଛି ଆଗକୁ ପଳାଇ ଆଗତ ଥାନ୍ତା, ଆଉ ସେଇଠୁ କଣ ହେଇଛି ନା, ସେ ଶିଷ୍ୟ କଣ କରୁଛି, ସେ କହୁଛି ଆଜି ତ ମୋ ତା ଗୋଡ଼ଟାକୁ ବି ମୋତେ ଆଜି ସେବା କରତେ ପଡିବ, ସିଏ ତ ନାହିଁ, ଆସିଲେ ମୋ ସହିତ ବାଦାନୁବାଦ କରେ, ମୁଁ ତାକୁ ଏମିତି କରିବି ଆଜି ଯେ ପରବର୍ତ୍ତୀ ଆଉ ତାକୁ ସେବାରେ ସୁଯୋଗ ଦେବିନି, ଏକଥା ସେ ଭାବିଛି ଯେ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ। ଅନ୍ୟ ମନସ୍କ ହେଲେ କଥା କହିବାକୁ ଭଲ ଲାଗେ, ଯାହା ହଉ ବୁଝିପାରୁଛନ୍ତି କଥାଟା କଣ। ତେଣୁକରି ସେ ଗୁରୁ କଣ, ସେ ଶିଷ୍ୟ ଭାବୁଛି ଆଜି ତ ସିଏ ନାହିଁ, ତେଣୁକରି ସିଏ ଗୁରୁଙ୍କର ସେବା କରୁଛି, ତାକୁ ଆଉ ସେବାରେ ରଖିବିନି, ଏଇ ସେବାରେ ରଖିବିନି, ତେଣୁକରି କଣ କରିବି, ସେ ଆଜି ଗୋଡ ଘସିଲା, ଘସିଲା ଘସିଲା ଭାବିଲା ଆଜି ଗୋଡଟାକୁ ଏମିତି ମୋଡ଼ା ମୋଡ଼ିବେନି, ସେ ଗୋଡଟା ଜଖମ ହେଇକି ଥିବ, ଆଉ ସେ ହାତ ଦେଇ ହବନି ତା ଯାଏ, ଆଉ ସିଏ ଆଇଲେ ପରବର୍ତ୍ତୀ ସମୟରେ ସେବା କରେ, ତାକୁ ସେବାରେ ରଖିଲେ ତାକୁ ପୁରା ବହିଷ୍କୃତ କରେ। ଏ କଥା ଭାବିକି ସେ କଣ କରୁଛି ନା, ମୋଡ଼ିତେ ମୋଡ଼ିତେ ତା ଗୋଡ଼ଟାକୁ ଭଲ ଭାବେ ସେବା କରୁଛି, କରିକି ଆଉ ପରବର୍ତ୍ତୀ ସମୟ କଣ ତା ସେ ଗୋଡ଼ଟାକୁ ବା ଗୋଡ଼ଟାକୁ ସେ ସେବା କରତେ ଯାଇଛି, କଣ ସେବା କରତେ ଗୋଡ଼ଟା ଘସେ ଘସେ ଏମିତି ଭାବେ ସେ ମୋଡ଼ି ଦେଇଛି, ଆଉ ଗୋଡ଼ ଯାଏ ମୋତେ ଫୁଲି ଯାଇଛି, ଆଉ ଏତେ କଥା ହେଇଛି ଗୁରୁଦେବ କଷ୍ଟ ପାଉଛନ୍ତି, ତେଣୁକରି କଣ ହେଲା ନା, ତା ତ ମୁଡିକି ଅଛି। ତାପର ଦିନ ଯେତେବେଳେ ସେ ଶିଷ୍ୟଟି ଆସେ, ଗୁରୁଦେବ କହିଲେ ଏମିତି ଏମିତି ମୋ ଗୋଡ ଫୁଲିଛି, ସେ ଠିକ ଅଛି, ସେ ସେବା କରେ, ଆଉ ତ ହାତ ମାରି ହଉନି ତା ଦେହରେ। ସିଏ ଆଉ ତାପର ଦିନ ଠୁ ପଦ ସେବା କରିବାର ଆଉ ସୁଯୋଗ ପାଇଲା ନାହିଁ। ଧୀରେ 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 ଭଲ ହେଲା, ଭଲ ହେଲା ପରେ ଯେତେବେଳେ ପଦ ସେବା କଲା, ଦିନେ କଣ ହେଇଛି, ଏଇ ଡାଣ ଗୋଡ ସେବା ଯିଏ କରେ ତାକୁ ଗୁରୁଦେବ ଅନ୍ୟ କାମରେ ପଠେଇଛନ୍ତି। ସେଦିନ ବାଁ ଗୋଡ କରୁଥିବା ଲୋକର ସେବା ବାଳି ପଡିଛି, ଦିଟା ସାରା ଗୋଡ ଆଜି ମତେ ପଡିବ। ତେଣୁକରି ସିଏ ଚିନ୍ତା କଲା କଣ, ଠିକ ଅଛି, ଆଜି ମୁଁ କଣ କରିବି, ସିଏ ମୋ ଗୋଡଟାକୁ ସିନା ମୋଡି ଦେଇଥିଲା, ଆଉ ମୁଁ ଆଜି ଗୋଡଟାକୁ ତା ଗୋଡଟାକୁ ରଖିବିନି, ଆଜି ପୁରା ଦି ଗୋଡ କରିକି ଛାଡ଼ିବି ତାକୁ। ଆଉ ସିଏ ବି ଦେଉନି, ମୋ ମୁଢି ଥିଲା ବୋଲି ମତେ ଯେତେଦିନ ସେବା ବନେଇ ତାକୁ ତାର ସବୁଦିନ ସେବାଟାକୁ ମୁଁ ପୁରା ଭାଙ୍କି ରଖିବି, ଗୋଡଟାକୁ ସେବା ପାଇବି। ଏକଥା କରିକି ସିଏ କଣ କରିଛି ନା, ପଦ ସେବା କରତେ କରତେ ସିଏ ସେ ଗୋଡଟାକୁ ଧରିକି ପୁରା ଜୋର ମୋଡିକି ଭାଙ୍ଗି ଦେଇଛି, ପୁରା ମୋଡିକି ଭାଙ୍ଗି ଦେଇଛି, ମୋଡିକି ଭାଙ୍ଗି ଦେଇଛି ଗଲା ସେଇଦିନ। ଆଉ ସିଏ ଯେତେବେଳେ ଆସିଲା ଦେଖିଲା ଯେ ଗୋଡ ଗୁରୁ ମାନେ ଗୋଡଟା ଭାଙ୍ଗି ଯାଇଛି, ମୋ ଗୋଡକୁ ସେ ଭାଙ୍ଗିଦେଲା, ଦି ଜଣ ଭିତରେ ଝଗଡ଼ା ଜାତିଆ, ଝଗଡ଼ା ଜାତି ହେଇତେ ହେଇତେ ଏଭଳି କନ୍ଦଳ ବଢିବାକୁ ଲାଗିଲା। ବାସ୍ତବିକ ଏକଥାରେ ଶିକ୍ଷାରେ ଉପଦେଶ ଉପାଖ୍ୟାନରେ କୁହାଯାଉଛି କଣ, ଏଇ ପରିସ୍ଥିତି ପ୍ରତ୍ୟେକ ଶିଷ୍ୟ ଶିଷ୍ୟ ଭିତରେ ଅଛି, ମାନେ ପ୍ରତ୍ୟେକ ଶିଷ୍ୟ ହଉଛନ୍ତି ଗୁରୁଦେବଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ। ପ୍ରଭୁପାଦ କହୁଛନ୍ତି ଇସ୍କନ ହଉଛି ମୋର ଶରୀର, ସମସ୍ତ ଇସ୍କନ ସଂସ୍ଥା ହଉଛି ମୋର ଶରୀର, ସମସ୍ତ ଶିଷ୍ୟମାନେ ହଉଛନ୍ତି ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ। ଆଉ ଏଇ କଥାରେ ବହୁତ ଜାଗାରେ ପ୍ରମାଣ ଦେଇକି ରାମଚନ୍ଦ୍ର କବିରାଜଙ୍କ କାହାଣୀରେ ନରୋତ୍ତମ ଦାସ ଠାକୁର ଯଦି ଗତଥର କହୁଥିଲେ, ନରୋତ୍ତମ ଦାସ ଠାକୁର ତାଙ୍କୁ ପିଟିଲେ ଯେତେବେଳେ ରାମଚନ୍ଦ୍ର କବିରାଜକୁ, ଶ୍ରୀନିବାସ ଆଚାର୍ଯ୍ୟଙ୍କର ଶିଷ୍ୟ, ସମସ୍ତ ମାଡ଼ ଶ୍ରୀନିବାସ ଆଚାର୍ଯ୍ୟଙ୍କ ଦେହରେ ପଡିଥିଲା। ସେ ନେଇ ଗୁରୁଙ୍କର ଶାସ୍ତ୍ର ପ୍ରମାଣ, ଗୁରୁଙ୍କର ଶରୀର ହଉଛନ୍ତି ସମସ୍ତ ଶିଷ୍ୟବର୍ଗ। ଆଉ ଜଣେ ଶିଷ୍ୟ କହୁଛି କଣ, ଯେ ତାର ଏତେ ରାଗ ଅନ୍ୟ ଶିଷ୍ୟ ପ୍ରତି ଅଧିକ, ତତେ ମୁଁ ଦେଖୁଛି, ଦେଖି କଣ କରୁଛି, କେମିତି ତାର ଅମଙ୍ଗଳ ହବ, କେମିତି ପ୍ରଚାରରେ ବାଧା ହବ, ତାକୁ ଗାଳି ଦଉଛି। କାହିଁକି ସେ ଗୋଟିଏ ହାତ ଆଉ ଗୋଟେ ହାତକୁ, ଗୋଟିଏ ହାତ ଯଦି ଗାଲୁକୁ ଚାପୁଡ଼ା ମାରେ, ନିଜ ହାତ ଯଦି ନିଜ ଗାଲୁକୁ ଚାପୁଡ଼ା ମାରେ, ତାହେଲେ କଷ୍ଟ ପାଇବ କିଏ, ଦେହ ନିଜ ଦେହ ପାଇବ ତ। ସେଥିପାଇଁ ଏମାନେ ମୋଡ଼ାମୋଡ଼ି ହଉଛନ୍ତି କାରଣ ଗୁରୁଙ୍କର ଗୋଡ଼, କଷ୍ଟ ପାଉଛି କିଏ, ଗୁରୁ ପାଉଛନ୍ତି, ଏମାନଙ୍କର ତ କିଛି ଯାଉନି ଆସୁନି, ଆତ୍ମାନୁଭୂତି ଲାଭ ହେଇନି ଯେ ଗୁରୁଦେବଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ହଉଛୁ ଆମେ। ତେଣୁକରି ଆମ ଆମ ଭିତରେ ପ୍ରୀତିପୂର୍ଣ୍ଣ ସଦ୍ବ୍ୟବହାର ରହିଯାଉଛି ନା, ମୁଁ ଆକୁ ସେବାରେ ରଖିବି ନାହିଁ, ହଟେଇଦେବି, ମୁଁ ଏକା ସେବାରେ ରହିବି, ମୁଁ ଏକା ରାଜ କରିବି, ଗୁରୁଙ୍କର ପ୍ରିୟ ହେମି, ମୁଁ ତାକୁ ସେବାରେ ହଟେ। ଏଠି କଣ ଗୁରୁ ସନ୍ତୁଷ୍ଟ ହେବେ କି, ଗୁରୁଙ୍କର ଗୋଡ଼ଟାକୁ ମୁଁ ସେ ଗୋଡ଼ଟାକୁ ଭାଙ୍ଗିଦେଲେ ଗୁରୁ ସନ୍ତୁଷ୍ଟ ହେବେ କି, ଏଇଟା ହଉଛି କଥା ହଉଛି ମାନେ ଆତ୍ମତତ୍ଵ ଯେତେବେଳେ ଗୁରୁ ତତ୍ତ୍ୱକୁ ଯଥାର୍ଥ ଭାବେ ଉପଲବ୍ଧି ନ କରାଯାଇଥାଏ। ସେଇ ରାମଚନ୍ଦ୍ର କବିରାଜଙ୍କ କାହାଣୀରୁ ଯଦି ଆମେ ଭଲ ଭାବେ ଦେଖିବା ଯେ ମାନେ ସାଧାରଣ ଅଳ୍ପ ବୁଦ୍ଧି ସମ୍ପନ୍ନ ମୂର୍ଖ ଅଧମ ଶିଷ୍ୟମାନଙ୍କ ଭିତରେ ଏଇଭଳିଆ ଦେଖାଯାଏ, ମୁଁ ଅଲଗା, ସେ ଶିଷ୍ୟଟା ଅଲଗା, ତାକୁ ଦେଖିଲେ ମୋର ମନମାନାନ୍ତର ହଉଛି, ତାକୁ ଦେଖିଲେ ମୁଁ ମୁହଁ ମୋଡ଼ିକି ଚାଲିଯାଉଛି, ମାନେ କେତେ କେତେ, ମୁଁ ଉଚ୍ଚା ଆସନରେ ରହିବି ସିଏ କାହିଁକି ଉଚ୍ଚା ଆସନ, କେତେ କେତେ ପ୍ରକାର ମାନେ ଆମ ଭିତରେ ମାନେ ଅନ୍ତର୍ଦ୍ୱନ୍ଦ ରହିବ, ଏଇଗୁଡା ହଉଛି ଗୁରୁଙ୍କର ଗୋଡକୁ ମୋଡ଼ାମୋଡ଼ି କରିଲା ଭଳିଆ କଥା, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭାତ କହୁଛନ୍ତି। ତେଣୁକରି ଏଇଭଳିଆ ଶିଷ୍ୟ ବାସ୍ତବିକ ନା ଭଗବତ ଧାମ ଯିବ ନା ଅନ୍ୟକୁ ଭଗବତ ଧାମ ନବାର ସାହାଯ୍ୟ କରିବ, କୌଣସି ଜାଗାରେ ହବନି, ଏକୁଳରେ ହବନି କି ସେକୁଳରେ ହେବନି। ସେଥିପାଇଁ ଗୁରୁମାନେ କ୍ଲାସରେ କହୁନି କଣ, ଆମେ ଯଦି ସିଡ଼ିରେ ଉଠି ଉଠି ଉପରକୁ ଉଠିବା, ଅନ୍ୟକୁ ଜଣେ ଠେଲି ଠେଲି ଉପରକୁ ଉଠେଇବା, ତାହେଲେ ଆମେ ବି ଉପରେ ଆମେ ବି ଉପରକୁ ଉଠି ଯାଇଥିବା, ଆଉ ଆମେ ଯଦି ତାକୁ ତଳକୁ ଖସେଇବା ପାଇଁ ଚେଷ୍ଟା କରିବା, ଗୋଇଠା ମାରିବାନି, ସେ ସିଡ଼ିର ଉପରକୁ ଉଠିଯାଇଛି, ମୁଁ ତାକୁ ଗୋଇଠା ମାରିବାନି ତଳକୁ ଖସେଇ, ସିଏ ତଳକୁ ଆସିଲା ବେଳକୁ ମୁଁ ବି ତଳକୁ ଆସେ, ଏଇଟା ବୁଝିବା ପାଇଁ ଦରକାର। ସେଥିପାଇଁ ଭକ୍ତ ଯେତେବେଳେ ନ ବୁଝି ପାରୁଛି ଗୁରୁଙ୍କର ସନ୍ତୁଷ୍ଟି ବିଧାନ, କୃଷ୍ଣଙ୍କର ସନ୍ତୁଷ୍ଟି ବିଧାନ ତାକୁ ନ ବୁଝି ପାରିକି ନିଜ ନିଜ ଭିତରେ କଳହ କରୁଛନ୍ତି, ସେତେବେଳେ ନିନ୍ଦା କେବଳ କୃଷ୍ଣଙ୍କର ହବ, ନିନ୍ଦା କେବଳ ଗୁରୁଙ୍କର ହବ, ନିନ୍ଦା କେବଳ ଏ ସୋସାଇଟିର ହବ, ଆଉ କାହାର ନୁହେଁ। ଆଉ ସେମାନଙ୍କ ପ୍ରତି କେବେ ବି ନା ପ୍ରଭୁବା ନା ଗୁରୁବର କେବେ ସନ୍ତୁଷ୍ଟ ହେବେ। ସେଥିପାଇଁ ସମସ୍ତ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଯଦି ଏକତ୍ର ମିଶିଯାଆନ୍ତି, ମିଶିକି ଯଦି ସମୂହ ଏକା ଶକ୍ତିରେ ଯଦି ଆମେ କଣ କରିବା, ଗୁରୁଙ୍କ ଆଦେଶକୁ ପାଳନ କରିବା, ଗୁରୁଙ୍କର ସେବା କରିବା, ତାହେଲେ ଗୁରୁଦେବ ପ୍ରସନ୍ନ ହେବେ। ଆମେ ଯଦି ଭଗବାନ କହିକି ଟାଣ ଅଟୁରା ହେଇକି ଇଏ ତାକୁ ଠେଲା ପେଲା କରିକି ଯଦି ଅସହଯୋଗ ଆମେ କରିବା, ନା ଗୁରୁଦେବ ଆମ ପ୍ରତି କେବେ ସନ୍ତୁଷ୍ଟ ହେବେ, ନା କେବେ ଆମେ ଜୀବନରେ ତାଙ୍କୁ କୃପା ଲାଭ କରିପାରିବା, ହବ କି ନା, ଆମର ତାଙ୍କ ମନୋଭାଷ କେବେ ପୂର୍ଣ୍ଣ କରିପାରିବା, କେବେ ବି କରିପାରିବା। ମୂର୍ଖ ଶିଷ୍ୟମାନଙ୍କର, ଅଧମ ଶିଷ୍ୟମାନଙ୍କର ସ୍ୱଭାବ ହଉଛି ଏଭଳିଆ, କାହିଁକିନା ଜଡ଼ଜଗତ ଜୀବନରେ ଆମେ ଘରେ ଥିଲେ ପରିବାର ଥିଲେ ଜନ୍ମ ଜନ୍ମାନ୍ତର ଭାଇ ଭାଗ କଲା ଭଳିଆ ଭାଗ ଭାଗ କରି ଆସନ୍ତି, ଆଶ୍ରମକୁ ଆସିକି ବି ସେଭଳିଆ ଭାଗବାନଟା କଲା ଭଳିଆ ଆମେ ମାନେ କଣ କରୁଛନ୍ତି ଚିନ୍ତାଧାରା ନେଇ କରୁଛନ୍ତି। ସେ ଜଡ଼ଜାଗତିକ କଳୁଷତା ଚିନ୍ତାଧାରାଟାକୁ ପୁଣି କୃଷ୍ଣ ଭାବନାରେ ଶୁଦ୍ଧ ଭଗବତ ଭକ୍ତି ଗୁରୁ ସେବାରେ ସେଇଭଳିଆ ଲଗେଇଲେ ଏ ଜଗତରେ ଲାଭ କିଛି ହବନି। ସେଥିପାଇଁ ଏକତ୍ର ମିଳିମିଶି କେମିତି ଜଣଙ୍କର ସନ୍ତୁଷ୍ଟି ବିଧାନ କରିବା, ଗୁରୁମା ସତରେ କଣ ସନ୍ତୁଷ୍ଟ ହେବେ ସେଇଭଳି କଥା। ଯାଇ ହଉ, ଗୁରୁତତ୍ତ୍ୱ ତ ବହୁତ କଥା ଅଛି, ତେଣୁକରି ସମସ୍ତ ଗୁରୁ ଭାଇମାନେ ବି ଅଛନ୍ତି, ଆଉ ମୁଁ ଅଧଘଣ୍ଟେ କିଛି ଗୁରୁମାନଙ୍କ ତତ୍ତ୍ୱ କହିଲା ପରେ 11:30 ପର୍ଯ୍ୟନ୍ତ ଟାଇମ, ତାପରେ ସମସ୍ତ ଗୁରୁ ଭାଇମାନେ ଗୁରୁ ମହାରାଜଙ୍କର କିଛି କିଛି ଗୁଣ କୀର୍ତ୍ତନ କରିବେ। ଯେ ସମସ୍ତେ କମ୍ ବେଶୀ ଗୁରୁ ମହାରାଜଙ୍କ ଜୀବନୀ ଜାଣିଛନ୍ତି, ଯେ ଗୁରୁ ମହାରାଜଙ୍କ ଜୀବନରେ ସେ କେମିତି ଏ ଜଗତକୁ ଆସିଛନ୍ତି। ପାଶ୍ଚାତ୍ୟ ଦେଶରେ କାନାଡ଼ା, ଆମେରିକାର କାନାଡ଼ାରେ ତାଙ୍କର ଜନ୍ମଗ୍ରହଣ ହେଇଥିଲା, ଆଉ ତାଙ୍କ ପିତା ପ୍ରଥମରୁ ଏତେ ଭଗବତ ବିଶ୍ୱାସୀ ଥିଲେ, ଛୋଟ ଦିନରୁ ଗୁରୁ ମହାରାଜଙ୍କର ସଂକ୍ଷେପରେ କହିକି ଯାଉଛି ପରବର୍ତ୍ତୀ କଥା ଗୁଡା କହିବା। ଗୁରୁ ମହାରାଜ ଛୋଟ ଦିନରୁ ଯେତେବେଳେ ତାଙ୍କୁ କଣ ଚର୍ମ ରୋଗ ହୁଏ, ସେଇ ଚର୍ମ ରୋଗରେ ତାଙ୍କର କଣ ହେଇଛି, ତାଙ୍କ ପିତା ତାଙ୍କୁ କହୁଛନ୍ତି କଣ ନା, ଯେ ତମର କଣ ହବ ନା, ଯେ ତମେ ଭଗବାନଙ୍କୁ ପ୍ରାର୍ଥନା କର, ଭଗବାନ ତମର ସମସ୍ତ ବ୍ୟାଧି ଭଲ କରିଦେବେ। ଯେତେବେଳେ ଏକଥା କହିଛନ୍ତି, ସମସ୍ତ ତାଙ୍କ ପିତାଙ୍କ କଥା ଅନୁସାରେ ସେ ଭଗବାନଙ୍କ ପ୍ରାର୍ଥନାରେ ରୋଗ ଭଲ ହେଇଛି, ସେଇଥିପାଇଁ ତାଙ୍କ ଭଗବାନ ପ୍ରତି ଅଗାଢ ବିଶ୍ୱାସ ଥିଲା। ଆଉ ଯେତେବେଳେ ବୁଦ୍ଧଙ୍କର ଜୀବନୀ ଗୁରୁ ମହାରାଜ ପଢ଼ନ୍ତି, ସେତେବେଳେ କଣ ହୁଏ ନା, ତାଙ୍କର ସମ୍ପୂର୍ଣ୍ଣ ସନ୍ନ୍ୟାସ ଜୀବନ ପ୍ରତି, ଗୃହ ତ୍ୟାଗ ପ୍ରତି ପୂର୍ଣ୍ଣ ରୂପେ ମାନେ ମନରେ ସ୍ଥିର ଆସିଥିଲା। ଆଉ ସେ ସେଠୁ ଆସିକି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମିତ ସଂଘରେ ଯୋଗ ଦେଇଥିଲେ। ଆଉ ପ୍ରଥମ ଜୀବନରୁ ଯେତେବେଳେ ପ୍ରଭୁପାଦଙ୍କ ସହିତ ତାଙ୍କର ସାକ୍ଷାତ ହୁଏ, ପ୍ରଥମ ଜୀବନରେ ସେ କଣ କରିଛନ୍ତି, ପ୍ରଭୁପାଦଙ୍କ କଥା ମତ ଇସ୍କନ ଯେଉଁ ବର୍ଷ ପ୍ରଥମ ରଥଯାତ୍ରା ହୁଏ 67 ମସିହାରେ, ସେ 67 ମସିହାରେ ପ୍ରଥମ ରଥଯାତ୍ରାରେ ଗୁରୁ ମହାରାଜ ମୁଣ୍ଡ ଲଣ୍ଡା କରନ୍ତି। ପ୍ରଥମ ରଥଯାତ୍ରା ଯୋଉ ହେଲା, ପ୍ରଥମ ରଥଯାତ୍ରା ଦିନ ହିଁ ପ୍ରଥମ ରଥ ପୁରା ତିଆରିରେ ଗୁରୁ ମହାରାଜ ପୂର୍ଣ୍ଣ ରୂପେ ସାହାଯ୍ୟ କରିକି ରଥ ତିଆରି କରୁଛନ୍ତି। ଆଉ ସେ ପ୍ରଥମ ରଥଯାତ୍ରା ଦିନ ହିଁ ଗୁରୁ ମହାରାଜ ବ୍ରହ୍ମଚାରୀ ରୂପରେ ପ୍ରଥମ ମୁଣ୍ଡ ଲଣ୍ଡା କରନ୍ତି। ଆଉ ସେଇଦିନଠୁ ଗୁରୁ ମହାରାଜ କଣ କରୁଛନ୍ତି, ପ୍ରଭୁପାଦଙ୍କ ଆଦେଶ ମତ ଯେତେବେଳେ ପାଶ୍ଚାତ୍ୟ ଦେଶରେ ସେ ସେବା କଲେ, ମନ୍ଦିରରେ ପ୍ରଭୁପାଦ ତାଙ୍କୁ ଦାୟିତ୍ୱ ଦେଲେ, ସେତେବେଳେ ମନ୍ଦିର ଚଳାଇବା ପାଇଁ ଗୁରୁ ମହାରାଜ ଏମିତିକି ପାର୍ଟ ଟାଇମ୍ ବିଭିନ୍ନ ଜାଗାରେ ଯାଇକି ଜବ୍ କରନ୍ତି, ବିଭିନ୍ନ ଜାଗାରେ କାମ କରିକି ପଇସା, ସେତେବେଳେ ତ ସଂସ୍ଥାରେ କିଛି ନଥିଲା, ବହୁତ ଦୁର୍ଦିନ ଅବସ୍ଥା। ସେଠୁ କଣ କରିଛନ୍ତି ନା, ସିଏ ଆସିକି ମନ୍ଦିରରେ ବିଭିନ୍ନ ଜାଗାରେ କାମ କରିକି ପଇସା ଆଣନ୍ତି, ବି ମନ୍ଦିର ଚଳାନ୍ତି, ମନ୍ଦିର ସମସ୍ତ ସେବା ଦାୟିତ୍ୱ ସହ କଣ କରନ୍ତି ନା, ବାହାରୁ କାମ କରିକି ପଇସା ଆଣିକି ମନ୍ଦିର ଚଳାନ୍ତି। ଆଉ ମନ୍ଦିର ଚଳେଇ ଚଳେଇ ଯେତେବେଳେ ପ୍ରଭୁପାଦ ଦେଖିଛନ୍ତି ତାଙ୍କର ଯୋଗ୍ୟତା, ସେଠୁ ପ୍ରଭୁପାଦ ତାଙ୍କୁ କାଲକାଟା ପଠେଇଛନ୍ତି। କାଲକାଟାରେ ପ୍ରଧାନ ଅଧ୍ୟକ୍ଷ ରୂପରେ, ପ୍ରେସିଡେଣ୍ଟ ରୂପରେ ଯେତେବେଳେ ପ୍ରଚାର ପ୍ରସାର କଲେ କାଲକାଟାରେ, ପ୍ରଭୁପାଦ ତାଙ୍କ ପ୍ରତି ସନ୍ତୁଷ୍ଟ ହେଇକି ସେଠୁ ମାୟାପୁର ପଠେଇଥିଲେ, ଏବଂ ମାୟାପୁରର ଏ ମହାପ୍ରଭୁଙ୍କର ସାମ୍ରାଜ୍ୟ ଗୁରୁ ମହାରାଜଙ୍କୁ ପ୍ରଦାନ କରିଥିଲେ। ଏ ଯୋଉ ଭଜନଟି ଆମେ ଗାଇଲେ, ଯେ କେଦିତ ମଧ୍ୟରେ ପୁରୀ ବୃନ୍ଦାବନ ମାୟାପୁର ମତ ଧାମ, ଗୁରୁ ମହାରାଜ ଯୋଉ ଭଜନ ଲେଖିଛନ୍ତି, ପ୍ରଭୁପାଦଙ୍କର ମହିମା ଉପରେ ତିନିଟା ଭଜନ ଲେଖିଛନ୍ତି ଗୁରୁ ମହାରାଜ। ଆଗେ ଥିଲା ପ୍ରଭୁପାଦ ଚରଣାଶ୍ରୟ, ତାପରେ ଗାଇଛନ୍ତି ଯଦି ପ୍ରଭୁପାଦ ନା ହୋଇତ, ତାପରେ ଲେଖିଛନ୍ତି ସାରା ବିଶ୍ୱ ହରିନାମ ମିଳାଇଲ, ସାରା ବିଶ୍ୱରେ କିଏ ହରିନାମ ପ୍ରଭୁପାଦଙ୍କ ଉପରେ, ପୂର୍ବତନ ଆଚାର୍ଯ୍ୟ ବର୍ଗଙ୍କ ଉପରେ ମହିମା ଲେଖିଛନ୍ତି। ନାମଟ ପରିଚୟ ବହିରେ ତିନିଟି ସାରା ମହିମା ଦିଆହେଇଛି ନୂଆ ନାମଟ ପରିଚୟରେ। ଆଉ ତେଣୁକରି ସେ କଣ କରିଛନ୍ତି ନା, ମାୟାପୁର ଯେତେବେଳେ ଆସୁଛନ୍ତି, ଏଇ ମାୟାପୁର ଯେତେବେଳେ ଆସନ୍ତି, ଏପର୍ଯ୍ୟନ୍ତ ବି ଗୁରୁ ମହାରାଜ ଗତ ଥର କହୁଥିଲେ ଯେ ଅନେକ ଗୌଡ଼ିଆ ମଠ ଲୋକମାନେ ଜାଣନ୍ତି ଯେ ମୁଁ ହଉଛି ଗୌଡ଼ିଆ ମଠ ଭକ୍ତ ବୋଲି, କାହିଁକିନା ପ୍ରଥମରେ ଯେତେବେଳେ ଆସିଲା ସେତେବେଳେ ତ ମାୟାପୁର କିଛି ନଥିଲା, ତିଆରି କରିବାରେ କିଛି ରହିବାକୁ ନଥିଲା। ସେ ପ୍ରଥମେ ଗୌଡ଼ିଆ ମଠରେ ଯାଇକି ରହିଲେ, ମାଧବ ମହାରାଜଙ୍କ ମଠରେ କିଛି ଦିନ ଥିଲେ, ସେମାନଙ୍କର ବହୁତ ବ୍ୟବହାର ସହ ବି ବହୁତ କଷ୍ଟ ସହକାରେ ବି ବହୁତ ନିନ୍ଦା ଅପବାସ ହେଇକି ବି, ସେତେବେଳେ ତ ତାଙ୍କର ବିଦେଶୀ ଭକ୍ତ ନଥିଲେ କେହି, ଏ ବିଦେଶୀ ଶିଷ୍ୟମାନଙ୍କୁ ପାଇକି ସ୍ୱାଭାବିକ ତାଙ୍କ ଭିତରେ ମାନେ ସେଭଳି ଶ୍ରଦ୍ଧା ପ୍ରୀତି ନଥିଲା, କିନ୍ତୁ ଗୁରୁ ମହାରାଜଙ୍କ ବ୍ୟବହାର ବହୁତ ପ୍ରୀତିପୂର୍ଣ୍ଣ ଥିଲା। ସେଠି ରହିକି ମାୟାପୁରର ସେ ସମସ୍ତ ସେ ଯେତେବେଳେ ତିଆରି କଲେ, ସେଥିପାଇଁ ଗୋଡ଼ିଆ ମଠ ବାଲା ଅନେକ ଭାବନ୍ତି ଯେ ଇଏ ହେଉଛନ୍ତି ଗୋଡ଼ିଆ ମଠର ହେଉଛି ମାନେ ଇଏ ହେଉଛନ୍ତି ଅନେକ ପୁରା କାଳରେ ସେତେବେଳେ ସେମାନେ ଭାବୁଥିଲେ ଯେ ଇଏ ହେଉଛନ୍ତି ଗୋଡ଼ିଆ ମଠର ଶିଷ୍ୟ। ଯାହା ହେଉ ଗୁରୁମା ପ୍ରଭୁପାଦଙ୍କର ଇଚ୍ଛା ପୂରଣ କରିବା ପାଇଁ ବି ବହୁତ କଷ୍ଟ ସ୍ୱୀକାର କରୁଥିଲେ ମାୟାପୁରରେ, ବହୁତ କଷ୍ଟ ଯାହା ଦେଖୁଛନ୍ତି। କାରଣ ପ୍ରଭୁପାଦ କହିଥିଲେ ମାୟାପୁର ସାମ୍ରାଜ୍ୟ ଦେଉଛନ୍ତି, ମାୟାପୁର ସାମ୍ରାଜ୍ୟଟା ମୁଁ ତୁମକୁ ଦେଇଛି, ତେଣୁ ମାୟାପୁର ସାମ୍ରାଜ୍ୟଟାକୁ ଗଢି ଉଠାଇବା ପାଇଁ, ଗଢି ତୋଳିବା ପାଇଁ ଯୋଉ ଯୋଉ କଷ୍ଟକର ପ୍ରୟୋଜନ ହେଇଥିବ, ଯୋଉ କଷ୍ଟ ତାଙ୍କୁ ହେଇଥିବ, ଚିନ୍ତା କରନ୍ତୁ କୃଷ୍ଣନଗରରୁ ସାଇକେଲରେ ସିମେଣ୍ଟ ବସ୍ତା ନେଇକି ଆସନ୍ତି ମାୟାପୁରକୁ ଗଢେଇ ଗଢେଇ, ହଁ ଘର କାମ ହବ ବୋଲି, ମାନେ କେତେ କଷ୍ଟ। ଲେବର ମାନେ ଥରେ ଷ୍ଟ୍ରାଇକ୍ କଲେ ଯେ ଚାଷ କରିବେନି, ସନ୍ନ୍ୟାସ ନେଇଛନ୍ତି ପ୍ରଭୁପାଦ ଗୁରୁମା ଆସିକି କୋଲକାତାରେ ରହିଲେ। ସେତେବେଳେ ପ୍ରଭୁପାଦ ତାଙ୍କୁ କହିଲେ ନା କଣ, ମୁଁ ତୁମକୁ ସନ୍ନ୍ୟାସ ଦେବି, ସେଇଠୁ ସେ ସନ୍ନ୍ୟାସ ନେଲେ ଗୁରୁମା। ଆଉ ସେତେବେଳେ ବୟସ ଇସ୍କନ୍ୟ ହୁଏତ ମାତ୍ର ଗୁରୁମା 4 ବର୍ଷ ମାତ୍ର ଥିଲେ, ଆଉ ଗୁରୁମା ଇସ୍କନ୍ୟ 17+ ବୟସରେ 17-18 ଚାଲୁଥିଲା ସେଇ ସମୟରେ ଗୁରୁମା ଜଏନ୍ କରିଛନ୍ତି 17+ରେ। ଆଉ ପ୍ରାୟ ଆଜିକୁ 48 ବର୍ଷ ହେଇଗଲା ଗୁରୁମାଙ୍କର, ଯେହେତୁ ଏଟା 65 ବର୍ଷ ବୟସ, ପ୍ରାୟ 48 ବର୍ଷ ଗୁରୁମାଙ୍କର ଇସ୍କନ୍ ପ୍ରଭୁପାଦଙ୍କ ସାନ୍ନିଧ୍ୟ ସେବା କରିବା। ତାପରେ ସେ ଯେତେବେଳେ ଯେତେବେଳେ ଶ୍ରମିକ ମାନେ ତାଙ୍କୁ ବହୁତ ଷ୍ଟ୍ରାଇକ୍ କଲେ ବାରମ୍ବାର ଯେ ଆମେ ଚାଷ କରିବୁନି ଜମି ଜମାର, ସେଠୁ ଗୁରୁମାଙ୍କ କଣ କଲେ ନିଜେ ଚାଷ କଲେ। ଯେତେବେଳେ ନିଜେ ଚାଷ କଲେ, ସେ ନିଜେ ଚାଷ ଯେତେବେଳେ କରିବା ପାଇଁ ଓହ୍ଲେଇଲେ, ସବୁ ଭକ୍ତମାନେ ବି ଓହ୍ଲେଇଲେ, ସେଠୁ ଶ୍ରମିକ ମାନେ ସବୁ ଜାଣିଲେ ଯେ ସେଠିକାର ମାୟାପୁର ଲୋକମାନେ ଜାଣିଲେ ଯେ ଇସ୍କନ୍ ବାଲା ବିଦେଶୀ ହେଲେ ବି ଏମାନଙ୍କ ଭିତରେ ଏତେ କ୍ଷମତା ଅଛି, ଏମାନଙ୍କ ପାଖରେ ଷ୍ଟ୍ରାଇକ୍ କରିକି ଧର୍ମଘଟ କରି କିଛି ଲାଭ ନାହିଁ। ସେଥିପାଇଁ ତାପରେ କାମ କହିଲେ ଯେ ନା ଏମାନଙ୍କ ପାଖରେ ଆମେ ଭାଇଲା ବହୁତ ପଇସା ବଢିବା ବାହାନାରେ ଆମେ କାମ ନ କଲେ ଏମାନେ ପଇସା ବଢିବେ, ତା ନା ଏଟା କେବେ କରନ୍ତିନି। ଗୁରୁମା ଯେ 5 ପଇସା ଜାଣିଛନ୍ତି ଏ ସୋସାଇଟିକୁ କେତେ କଷ୍ଟରେ ତିଆରି ହେବା ପାଇଁ ପଡ଼ିଛି, ଗୁରୁମା ଚାଲି ଚାଲି ପଠେଇଯିବେ କିନ୍ତୁ ଇଏରେ ଯିବେନି, ରିକ୍ସାରେ ଯିବେନି, ଯଦି ବିଶେଷ ପ୍ରୟୋଜନ ଥାଏ ରିକ୍ସାରେ ମାଲପତ୍ର ଅଛି ଉଠେଇ ନେବା ପାଇଁ ପଡିବ। କେତେ ବାର୍ଗେନିଂ କରି 5 ପଇସା ହେଲେ ବି ମାନେ ଗୁରୁମା ଛାଡ଼ନ୍ତି, 5 ପଇସା ହେଲେ କେବେ ବି ଛାଡ଼ନ୍ତିନି, ଏତେ ପଇସାଟାକୁ ସେ ଜଗିକି ରଖନ୍ତି ଗୁରୁ ମହାରାଜ। ଯେ କାହିଁକିନା ସେତେବେଳେ ପଇସାର ବହୁତ ଅଭାବ, ମୋର ମନେ ଅଛି ଯେତେବେଳେ ଗୁରୁମାନେ ଆମେ 2004-2007 ବି ଗୁରୁମାଜ ଆସିଥିଲେ, ଯେତେବେଳେ 2007 ଯେତେବେଳେ ଗୁରୁମାନଙ୍କ ସାଙ୍ଗରେ ଗୁରୁମାଜ ଆସିଲେ ଏଇଠି ଗୁରୁମା ସାଙ୍ଗରେ ଆମେ ପୁରୀ ପର୍ଯ୍ୟନ୍ତ ଗଲୁ। ସେ ଗଲାବେଳେ ସବୁ ବିଦେଶୀ ସଫାରୀ ଭକ୍ତମାନେ ଥିଲେ, ଆମେ ଭୁବନେଶ୍ୱର ହେଇକି ଗଲୁ ପ୍ରୋଗ୍ରାମ କରତେ କରତେ ଯେତେବେଳେ ପିପିଲିରେ ପହଞ୍ଚିଲୁ, ଗୁରୁମାରାଜ ଆମେ ଯୋଉ ବସ୍ରେ ଯାଉଥିଲୁ ଗୁରୁମା ତାଙ୍କ ଗାଡ଼ିରେ ଯାଆନ୍ତିନି, ଭକ୍ତମାନଙ୍କ ସାଙ୍ଗରେ ବସ୍ରେ କୃଷ୍ଣ କଥା ଜଗନ୍ନାଥଙ୍କ କଥା କହିକି ଯିବେ, ଆମେ ଯାଉଛୁ ସାଙ୍ଗରେ। ଗଲାବେଳକୁ ଯେତେବେଳେ ପିପିଲିରେ ପହଞ୍ଚିଛୁ, ପିପିଲିରେ କ'ଣ ହେଇଛି, ଗୁରୁମା କହିଲେ ଠିଆ କର ଆଉ ଦେଖି କହୁଛନ୍ତି ଚାରାଟି ଚାନ୍ଦୁଆ କିଣିବା, ଦେଖି ମତେ କହୁଛନ୍ତି ତମେ କ'ଣ କର, ତମେ ଓଡ଼ିଆ ପିଲା, ତମେ ଭଲ ବାର୍ଗେନିଂ କରିପାରିବ, ତେଣୁ ଭଲ ବାର୍ଗେନିଂ କରିପାରିଲେ କ'ଣ ହବ, ପଇସାଟା କମ ହବ। ଆଉ ଆମେ ସେ ଭାବି ଯୋଉ ବିଦେଶୀ ଭକ୍ତମାନେ ଆସୁଛନ୍ତି କହିଲେ ବହୁତ ଦାମ କହିବେ, ତମେ ଯାଇକି ବାର୍ଗେନିଂ ରେଟ୍ କଲା ପରେ ଯାଇକି ଯିବ। ତେଣୁକରି ଗୋଟେ ଦୋକାନକୁ ଗଲୁ, ଦୋକାନ ଗଲେ ଯୋଉ ପଙ୍ଖା କିଣିବେ ନୃସିଂହଦେବଙ୍କ ପାଇଁ, ଆପଣ ଯୋଉ ଜଗନ୍ନାଥଙ୍କର ଇଏ ଥାଏ ସେଗୁଡ଼ା କିଣିବେ, ଯୋଉ କାନ୍ଥରେ ଯୋଉ ଜଗନ୍ନାଥଙ୍କର ଲଗାନ୍ତି ନା ସେ ବିଭିନ୍ନ ଆଇଟମ୍ କିଣିବେ ଗୁରୁମା, ସବୁ ଭକ୍ତମାନଙ୍କୁ ମାୟାପୁରରେ ନୃସିଂହଦେବଙ୍କ ପାଇଁ କିଣିବେ, ବିଭିନ୍ନ ଜାଗାରେ ବିଭିନ୍ନ ରୁମ୍ରେ ଜଗନ୍ନାଥଙ୍କର ଲଗେଇବେ ସେଥିପାଇଁ। ଆଉ ଗୁରୁମା କହିଲେ କିଣ, ମୁଁ ଯାଇକି ବାର୍ଗେନିଂ କଲି, ସିଏ ଏକଦମ 40 ଟଙ୍କା କହୁଛି, 40 ଟଙ୍କା ଗୋଟେ ଗୋଟେ ପିସ୍ କି କହୁଛି, ଯେତେବେଳେ କହୁଛି ସେଠୁ ମୁଁ ତାକୁ ବାର୍ଗେନିଂ କରି 25 ଟଙ୍କାକୁ ଆଣିଲି, ଯେତେବେଳେ ମୁଁ ଲାଷ୍ଟ 30 ଟଙ୍କା ମୋ ପର୍ଯ୍ୟନ୍ତ 30 ଟଙ୍କା ରାଜି ହେଇଥିଲା, 30 ଟଙ୍କା ରାଜି ନୁହଁ, 10 ଟଙ୍କା କମ୍ କଲେ ଗୋଟେ ପିସ୍ ଉପରେ ଆଉ କେତେ କମ୍ କରିବ, ସେଟା ମୁଁ ଭାବିଲି। ତାର ଗୁରୁମାଜଙ୍କୁ କହିଲି, ଗୁରୁମାଜ କହିଲେ ନା ଆହୁରି କମିବୁ ଆଉ ବାର୍ଗେନିଂ କର, ଗୁରୁମାଜ ଏ ଦୋକାନ ସେ ଦୋକାନ ଯାଇକି ବୁଝୁଛନ୍ତି, ମୁଁ 2-3 ଦୋକାନ ଯାଇକି ଯେତେ ବାର୍ଗେନିଂ କଲି ତା 30 ଟଙ୍କାରୁ କେହି କମେଇବା ପାଇଁ ଚାହିଁଲେନି, ଯେହେତୁ 30 ଟଙ୍କାରୁ କମେଇବା ପାଇଁ ଚାହିଁଲେନି ଆଉ ଗୁରୁମାଜ ସେତେବେଳେ କେତେ ଟଙ୍କା କହିଲି ନା 30 ଟଙ୍କା ଗୁରୁମାଜ, ତାଠୁ ଜମା କମ୍ କରୁନି। ସେଠୁ ଗୁରୁମାଜ କହିଲ 30 ଟଙ୍କା ତୁ ବହୁତ, ତୁମେ କ'ଣ ବାର୍ଗେନିଂ ଶିଖିଲ, ଲୋକଙ୍କୁ ସେ ଭଗବାନ ପଇସା ସବୁ ନେଇ ନବ ଏତେ ଟଙ୍କାରେ, ହଉ ମୁଁ ଯାଉଛି। ସେଠୁ ଗୁରୁମାଜ ଆଇଲେ, ଗୁରୁମାଜ ଆସି କହିଲେ ମାନେ ପ୍ରାକ୍ଟିସ୍ କହିଲେ ଏଇ ଆଇଟମ୍ ଅଛି, ଏଇଟା ମୁଁ ଅଛି, ଏଇଟା 100 ପିସ୍ ହବ, ସେଟା 100 ପିସ୍ ହବ, ମାନେ ଏମିତି ଭାବେ କଥା ଛଳନା କଲେ, ତା ସହିତ ଏମିତି ପଚାରିଲେ ଲୋକଟି ଆତ୍ମବିଶ୍ୱାସ ହେଇଗଲା ଯେ ଇଏ ମୋଠୁ ବହୁତ ମାଲ ନେବେ, କାହିଁକି ଆମେ ଆଗ ତ ନେଲୁ ଏ ସେ ଏତେ ସେ ଗୁଣ ବଙ୍ଗଳାରେ କହୁଛୁ, ଓଡ଼ିଆ ବି କହୁଛନ୍ତି ମିଶେଇକି, ଟିକେ ଟିକେ ବଙ୍ଗଳା ଲାଗୁଛି କହିବୁ, ଯେମିତି ସେ କହୁଛି ଇଏ ପୁରା ତାହେଲେ ପ୍ରଫୁଲ୍ଲ ଲୋକ ବୋଧେ ଯେ କେତେ ଟଙ୍କା ନବ ଫାଇନାଲ? ସେ ଲୋକ କହିଲେ ନା ପଚିଶ ଟଙ୍କା ନାହିଁ। କଣ ପଚିଶ ଟଙ୍କା? ଏତେ ଟଙ୍କା ମୁଁ ଅଠର ଟଙ୍କା ରେଖିଲି ଏଇ କରତେ କରତେ ଗୁରୁମା ତାକୁ ବାଇଶ ଟଙ୍କା ରେଟ୍ କରିଦେଲେ। ମୋତେ ସେ ବାଇଶ ଟଙ୍କା ରାଜି ହେଇଗଲା। ଗୁରୁମା ମୋତେ ଏତେ ବଡ ବଡ ଆଖି କରିକି ଅନୁଛନ୍ତି ଦେଖିଲେ ଗୋଟେ ବିଶରେ ଆଠ ଟଙ୍କା। ତମେ କଣ ବାର୍ଗେନିଂ କରିଥିଲ? ମୋତେ ଲଜ୍ଜା ଲାଗିଲା। ମୋ ଭିତରେ ଟିକେ ଅହଙ୍କାର ଥିଲା। ମୁଁ ଓଡ଼ିଆ ପିଲା ଗୁରୁମା କହୁଛେ ତ ମୁଁ ବାର୍ଗେନିଂ କରିଦେଲେ କଣ କରିଦେବି ଆଉ। ଗୁରୁମା ଖୁସି ହେଇଯିବେ କିନ୍ତୁ ଦେଖିଲାବେଳକୁ ସତରେ ମନରେ ମାନେ ସେ କୃଷ୍ଣ ଭାବନା ତାର ଅର୍ଥଟାକୁ କେମିତି ସଦୁପଯୋଗ ହବ ଅର୍ଥଟାକୁ ସେ ଶିଖେଇଛନ୍ତି। ଯାଇ ହଉ ସେ କଥା ଯେତେବେଳେ ଲେବର ମାନେ ଷ୍ଟ୍ରାଇକ୍ କରିଥିଲେ ସେ ଲେବର ମାନଙ୍କ ଷ୍ଟ୍ରାଇକ୍ରେ ସେ କଣ କରିଛନ୍ତି ନା ଗୁରୁମା ନିଜ କରିବାରୁ ସେମାନେ ସବୁ ଷ୍ଟ୍ରାଇକ୍ ହଟେଇଥିଲେ। ଆଉ ସେ ଯୋଉ ଭାରତୀୟ ନାଗରିକତ୍ୱ ପ୍ରାପ୍ତ ହେଲେ ବାସ୍ତବିକ ନାଗରିକତ୍ୱ କେମିତି ପ୍ରାପ୍ତ ହେଲେ ନା ସେ କଣ କରନ୍ତି ଗୁରୁମା ଏତେ ଦୟାର୍ଦ୍ଧ ହୃଦୟ ଥିଲା ଯେ ଯେମିତି କହନ୍ତି ନା ରାମକୃଷ୍ଣଙ୍କର ବିବେକାନନ୍ଦ ଭାରତ ପକ୍ଷରୁ ଚିକାଗୋ ଯାଇକି କଣ କରିଥିଲେ ସମସ୍ତଙ୍କୁ ଭାଇ ଭଉଣୀ ବନେଇଥିଲେ। କିନ୍ତୁ ପ୍ରଭୁପାଦ ଆମେରିକାରୁ ଏମିତି ଜଣକୁ ନେଇକି ଆସିଥିଲେ ଏଇ ବଙ୍ଗଦେଶକୁ ସାରା ବଙ୍ଗର ମାଟି ଯାହାକୁ ଘୁରେ ଆଉ ସାରା ନବଦ୍ୱୀପର ମାଟି ନବଦ୍ୱୀପ ଇଲାକା କହିଲେ କୃଷ୍ଣନଗର ଅଞ୍ଚଳଠୁ କାଲକାଟା ପର୍ଯ୍ୟନ୍ତ ଜୟପତାକା ନାଁ ହୁଏତ ଏମିତି ଜଣେ ଲୋକ ନାହିଁ କେବେ ଜାଣିନି। ଈଶ୍ୱର ନେ ଜୟପତାକା ସ୍ୱାମୀ ବୋଲି ନାଁଟା ଜାଣିନି ଏମିତି ଗୋଟେ ବେଳେ କେହି ନାହିଁ। ନବଦ୍ୱୀପ ମାଟିରେ ତ ନାହିଁ କେହି, ବୋଧେ ବଙ୍ଗ ଦେଶରେ ବି କାଲକାଟା ସହରରେ ବି ପ୍ରାୟ ଜାଣନ୍ତି। ହେଲେ ଏତେ ପ୍ରିୟ ପାତ୍ର ଥିଲେ କଣ କରନ୍ତି ନା ଗୁରୁମାଜ କୋଉ ଗାଁର ଥିଲା ସେ କୋଉ ଗାଁକୁ ଜାଣିଥିଲେ। ସବୁ ଗାଁରେ ଯାଇକି ଫୁଡ୍ ଫର୍ ଲାଇଫ୍ ପ୍ରସାଦ ବିତରଣ କରିବା ଆଉ ବନ୍ୟା ହେଲେ ବିଶେଷ କରି ଆଉ ଗୁରୁମାଜ କଣ କରେ ଏତେ କ୍ଷମତା ଯେ ଜାଣିଥିବେ ଆପଣମାନେ ଗୁରୁମା ଯେତେବେଳେ ପାଣିରେ ପଡ଼ନ୍ତି ମହାବିଷ୍ଣୁଙ୍କ ଭଳିଆ ପଡ଼ିଥାନ୍ତି। ହାତ ଗୋଡ଼ ପୁରା ଲମ୍ବା କରିକି ଘଣ୍ଟା ପରେ ଘଣ୍ଟା ଗଙ୍ଗା ପାଣି ସ୍ରୋତରେ ସେମିତି ପଡ଼ିଥିବେ ଘଣ୍ଟେ ପୁରା ଭାସୁଥିବେ ଅଦ୍ଭୁତ ହେଇଥିବେ ଯେ କଣ ଜାଦୁ ଜାଣିଛନ୍ତି ନା କଣ ଏତେ ଭଳି। ଆଉ ସେ ଗଙ୍ଗାଟାକୁ ପୁରା ନଦୀରେ ନାମହର୍ଦ୍ଦ ପାଖରୁ ଯୋଉ ନଦୀ ପୁରା ଭର୍ତ୍ତି ହେଲେ ଏଠୁ ସେ ନବଦ୍ୱୀପ ପର୍ଯ୍ୟନ୍ତ ପୁରା ଏକା ଏକା ପହଁରିକି ଯାଆନ୍ତି। ଏତେ ସତ୍ସାହସୀ ପ୍ରତ୍ୟେକ ଗାଁ ଗାଁକୁ ପହଁରିକି ଯାଆନ୍ତି ନୌକା ନେଇକି ଯାଆନ୍ତି ଏତେ ପ୍ରସାଦ ଡିଷ୍ଟ୍ରିବ୍ୟୁଟ୍ କରନ୍ତି। ସରକାରୀର ବି ଏତେ କ୍ଷମତା ନଥିଲା ଏତେ ଲୋକମାନଙ୍କ ପାଖରେ ପହଞ୍ଚିକି ସେମାନଙ୍କର ଦୁଃଖ ବୁଝିବା ଆଉ ଗୁରୁମାନଙ୍କର ସମସ୍ତଙ୍କ ପ୍ରତି ଏତେ ଦୟାର୍ଦ୍ଦ ସମସ୍ତ ନବଦ୍ୱୀପବାସୀଙ୍କର ଏତେ ହୃଦୟକୁ ଜୟ କରିଥିଲେ। ସମସ୍ତ ନବଦ୍ୱୀପବାସୀଙ୍କର ଆବେଦନ ଥିଲା ଯେ ଆଙ୍କୁ ଭାରତୀୟର ନାଗରିକ ଦିଆଯାଉ ଆଉ ନବଦ୍ୱୀପବାସୀଙ୍କର ଆବେଦନ କ୍ରମେ ଗୁରୁମହାରାଜ କଣ କରିଛନ୍ତି ନା ଭାରତୀୟ ନାଗରିକତ୍ୱ ପ୍ରାପ୍ତ ହେଲେ। ତେଣୁକରି ଗୁରୁମହାରାଜ ଏଇ ଜୀବନରେ ଆଉ ଯେତେବେଳେ ପ୍ରଥମେ ସତ କହିବାକୁ ଗଲେ ଯେତେବେଳେ ଆଜି ଏଇ ଯୋଉ ଜଗତରେ ଗୁରୁ ମହାରାଜଙ୍କର ଇସ୍କନ୍ନ ଏତେ ଶିଷ୍ୟ ସବୁଠାରୁ କାହିଁକି ନା ପ୍ରଭୁପାଦଙ୍କ ଶକ୍ତି। ଗୁରୁ ମହାରାଜ ଯେତେବେଳେ ପ୍ରଭୁପାଦ ତାଙ୍କୁ ପୁରା ଡାଇରେକ୍ଟ କହିଥିଲେ କହିନଥିଲେ କହିଥିଲେ କଣ ନା ଚିଠିରେ ବି ଲେଖିକି ଦେଇଥିଲେ ଏବର୍ଷ ଏପର୍ଯ୍ୟନ୍ତ ସମସ୍ତ ଚିଠି ପ୍ରଭୁପାଦଙ୍କ ଚିଠି ଗୁଡା ଅଛି। ପ୍ରଭୁପାଦ ଲେଖିଥିଲେ ହେ ଜୟ ପତାକା ମୁଁ ତୁମକୁ ଅନୁମୋଦନ କରୁଛି ତମକୁ ଏଇ କୃଷ୍ଣ ଭାବନାମୃତ ପ୍ରଚାର କରିବା ପାଇଁ ହେଲେ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବା ପାଇଁ ହେଲେ ଯଦି ପ୍ରୟୋଜନ ପଡେ ତମକୁ 50,000 ଶିଷ୍ୟ ଗ୍ରହଣ କରିବା ପାଇଁ ପଡିବ ସେଥିପାଇଁ ତମେ କେବେ ବିଭାବତ କରିବନି ଏତେ ଶିଷ୍ୟ ବୋଲି ସେ ସମସ୍ତ ଶିଷ୍ୟଙ୍କୁ ଭଗବତ ଧାମ ନେଇଥିବାର ଦାୟିତ୍ୱଭାର ମୁଁ ବହନ କଲି। ପ୍ରଭୁପାଦ ଏଇ ରେକମେଣ୍ଡେସନ ଦେଇକି ଯାଇଥିଲେ ଆଉ ପ୍ରଭୁପାଦଙ୍କ ଉପସ୍ଥିତିରେ ଶ୍ରୀଶ୍ରୀମଦ ଜଗତିକା ସ୍ୱାମୀ ଗୁରୁମା ହେଇଛି ଗୁରୁ କାହିଁକି ନା ଯେମିତି ଆମର ଗୁରୁମହାରାଜଙ୍କ ଉପସ୍ଥିତିରେ ଗୁରୁମହାରାଜ ଯେତେବେଳେ ଅସୁସ୍ଥ ହେଲେ ଗୌରାଙ୍ଗ ପ୍ରେମ ସ୍ୱାମୀ ମହାରାଜ ଭକ୍ତିକୃଷ୍ଣ ସ୍ୱାମୀ ମହାରାଜଙ୍କୁ ଗୁରୁମହାରାଜ ଅନୁମୋଦନ କରୁଛନ୍ତି ଯେ ମାନେ ଅସୁସ୍ଥ ଅବସ୍ଥାରେ ଯେମିତି ତାଙ୍କୁ ଦୀକ୍ଷା ଦେଇଛନ୍ତି ଅନେକ ଭକ୍ତ ପୁରୀ ଆଦି ଜାଗାରେ ଦୀକ୍ଷା ନେଲେ ଠିକ ସେମିତି ପ୍ରଭୁପାଦ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ସବୁ ଜାଗାକୁ ଯାଇପାରୁନାହାନ୍ତି ବା ଅସୁସ୍ଥ ଅଛନ୍ତି ସେତେବେଳେ ସେ ଗୁରୁମହାରାଜଙ୍କୁ ଜୟପ୍ରକାଶ ସ୍ୱାମୀ ଗୁରୁମହାରାଜଙ୍କୁ ଅନୁମୋଦନ କରିଛନ୍ତି ସେତେବେଳକୁ ବୟସ ମାତ୍ର ଗୁରୁମହାରାଜଙ୍କର 25 ବର୍ଷ ଏଇଭଳି ଗୁରୁମା 27 ବର୍ଷରେ 21 ବର୍ଷରେ ସନ୍ନ୍ୟାସ ନେଇଛନ୍ତି 27 ବର୍ଷରେ ସେ କଣ କରିଛନ୍ତି ନା ଆଚାର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ଆଉ ଗୁରୁମହାରାଜଙ୍କର ସବୁଠୁ ବଡ ଆନନ୍ଦର କଥା ଗୁରୁମହାରାଜଙ୍କର ପ୍ରଥମ ଦୀକ୍ଷାନୁଷ୍ଠାନ ପ୍ରଭୁପାଦଙ୍କ ପରେ ଆଉ ପ୍ରଭୁପାଦ ରେକମେଣ୍ଡ କରିଥିଲେ ଯେ ତମେ ସେତେବେଳେ ଦୀକ୍ଷା ଦେବାର ନୁହଁ ଏମିତି ପ୍ରଭୁପାଦଙ୍କ ଉପସ୍ଥିତିରେ ଗୁରୁମହାରାଜ କେତେ ଜାଗାରେ ଯାଇକି ପ୍ରଭୁପାଦଙ୍କୁ ଦୀକ୍ଷା ଦେଇଛନ୍ତି ସେ ଶିଷ୍ୟ ସବୁ ପ୍ରଭୁପାଦଙ୍କର ତାଙ୍କର ନୁହେଁ ପ୍ରକାଶ କଥା କହିଛନ୍ତି ମୋ ଉପସ୍ଥିତିରେ ତମେ ଯାହାକୁ ଶିଷ୍ୟ କରିବ ସେମାନେ ହଉଛନ୍ତି ମୋର ଶିଷ୍ୟ। ମୁଁ ଯେତେବେଳେ ଜଗତରେ ନଥିବି ତମେ ଯାହାକୁ ଦୀକ୍ଷା ଦେବ ସେମାନେ ହେବେ ମୋର ପ୍ରଶିଷ୍ୟ ତମର ଶିଷ୍ୟ। ସେଇଥିପାଇଁ ଗୁରୁମହାରାଜଙ୍କ ଉପସ୍ଥିତିରେ ମାନେ ପ୍ରଭୁପାଦଙ୍କର ଉପସ୍ଥିତିରେ ଗୁରୁମହାରାଜ ଆଚାର୍ଯ୍ୟ ପ୍ରଭୁ ପ୍ରାପ୍ତ ହୋଇଥିଲେ। ଆଉ ସବୁଠୁ ବଡ଼ ଆନନ୍ଦର କଥା ଏଇଟା ଯେ ଆମେ ଯୋଉ ମାଟିରେ ଆଜି ବସିଛନ୍ତି ଏଇଟା ବହୁତ ବଡ଼ ପୁଣ୍ୟଭୂମି। କାହିଁକି ନା ଜାବେଦକା ସ୍ୱାମୀ ପ୍ରଭୁପା ଯେତେବେଳେ 77 ନଭେମ୍ବର 14 ପ୍ରକଟ ହେଇଯାନ୍ତି ଆଉ 78 ଜିବିସି ମିଟିଂ ଗୌର ପୁଣ୍ୟା ପରେ ଯେତେବେଳେ ପୁଣି ଜିବିସି ମିଟିଂ ବସେ, ଜିବିସି ମିଟିଂରେ ପ୍ରଭୁପା ଯାହା ବି ଯାହାକୁ ଅନୁମୋଦନ କରିଥିଲେ ଗୁରୁ ଭଳି ଗୁରୁ ମହାରାଜଙ୍କୁ ବିଶେଷତଃ, ସେତେବେଳେ କେତେଜଣ ଗୁରୁ ପଦ ପ୍ରାପ୍ତ ହେଲେ, ସେଇ ଗୁରୁ ପ୍ରାପ୍ତ ଜିବିସି ଦ୍ୱାରା ସେମାନେ ପୂର୍ଣ୍ଣ ରୂପେ ଦୀକ୍ଷା ଦେବାର ପୂର୍ଣ୍ଣ ଅଧିକାର ପ୍ରାପ୍ତ ହେଲେ, ସେଇ ପୂର୍ଣ୍ଣ ଅଧିକାର ପରେ ପ୍ରଥମ ଥର ଗୁରୁ ମହାରାଜ ମହାପୁର ଆସିକି ପ୍ରଥମ ଥର ଏଇଠି ଏଇ ଭଦ୍ରକ ମନ୍ଦିରର ଏଇ ଜାଗାରେ, ଆଜି ନୁହେଁ 78 ଗୁରୁମାନ ପ୍ରଥମ ଦୀକ୍ଷାନୁଷ୍ଠାନ ଏଇ ଭଦ୍ରକ ମନ୍ଦିରରେ ହିଁ
କରୁଛନ୍ତି।
ତାଙ୍କର ପ୍ରଥମ କୃପାଟାକୁ ସେ ଏଇ ଭଦ୍ରକ ଭୂମିରେ ହିଁ ଏଇ ମନ୍ଦିର ହିଁ କୃପାଟାକୁ ବର୍ଷଣ କରୁଛନ୍ତି। ସେଇଥିପାଇଁ ସେ ଭଦ୍ରକ ଭୂମିର କୃପାଟାକୁ ଯେତେ ଭଗବତ ଭକ୍ତ ରହିଛନ୍ତି ଆଜି ପର୍ଯ୍ୟନ୍ତ ଆମେ ନେଇଯାଉଛନ୍ତି। ଆଉ ଗୁରୁମା ପ୍ରତ୍ୟେକ ବର୍ଷ ତାପରେ ପରେ ଯେତେଥର ଗୁରୁମା ଆସୁଛନ୍ତି ଏପର୍ଯ୍ୟନ୍ତ ଦୀକ୍ଷାନୁଷ୍ଠାନ ହେଇଛି, ଗୁରୁମା ଯେହେତୁ 2008 ଆଉ ଆସିନାହାନ୍ତି ଅସୁସ୍ଥ ପରଠାରୁ, 7 ଆସିଲେ, 8 କଥାବାର୍ତ୍ତା ହେଲା, ଗୁରୁମା ଅସୁସ୍ଥ ହେଲେ ଆଉ ଆସିନାହାନ୍ତି ସେଇଦିନଠୁ। ଆଉ ତ ଗୁରୁମା ଦୀକ୍ଷାନୁଷ୍ଠାନ ପୁରୀରେ ମାୟାପୁରରେ ଅନ୍ୟାନ୍ୟ ଜାଗାରେ ହେଉଛି, ଏଠି ହେଇପାରୁନି। ଯାହା ରାଧାକାନ୍ତ ପ୍ରଭୁ ସେ ବିଶେଷ ତ ପୂର୍ଣ୍ଣ ରୂପେ ସେ ତାଙ୍କର ପ୍ରଧାନ ପ୍ରଥମ ଶିଷ୍ୟ, ସେ ଏଇଠି ହିଁ ଦୀକ୍ଷା ନେଇଛନ୍ତି ପ୍ରଥମ ଦୀକ୍ଷାନୁଷ୍ଠାନରେ, ସେ ତାଙ୍କ କଥାରେ ବର୍ଣ୍ଣନା କରିବେ। ଆମେ ବି ସେଭଳି ସୌଭାଗ୍ୟବାନ ଯେ ଏଇ ମାଟିରେ କେମିତି ଗୁରୁ ମହାରାଜଙ୍କର ସେ ଆଲୋକକୁ ଏଇ ନାମଟର ପ୍ରଚାର, ଗୁରୁ ମହାରାଜ ଯେତେବେଳେ ପ୍ରଚାର ଆରମ୍ଭ କରନ୍ତି ବହୁତ ବ୍ୟାକୁଳିତ ଥିଲେ। ପ୍ରଭୁପାଦ ତାଙ୍କ ପ୍ରଣାମନ୍ତ୍ରରେ କଣ କୁହାହେଇଛି, ପ୍ରଭୁପାଦଙ୍କ ପ୍ରଣାମନ୍ତ୍ର କଣ ଅଛି, ପାଶ୍ଚାତ୍ୟ ଦେଶ ତାରା। ଆଉ ଗୁରୁ ମହାରାଜଙ୍କ ପ୍ରଣାମନ୍ତ୍ରରେ କଣ କୁହାହେଇଛି, ନଗର ଗ୍ରାମ ତାରା। ପ୍ରଭୁପାଦର ନିର୍ଦ୍ଦେଶ ଥିଲା ତମେ ପ୍ରତ୍ୟେକଟି ନଗର ଗ୍ରାମର ଲୋକମାନେ, ମୁଁ ତ ସହରରେ ପ୍ରଚାର କରୁନି, ପ୍ରତ୍ୟେକଟି ନଗର ଗ୍ରାମରେ କେମିତି ଲୋକମାନେ ଉଦ୍ଧାର ପ୍ରାପ୍ତ ହେବେ, ସେ ନଗର ଗ୍ରାମ ଉଦ୍ଧାର କରିବା ପାଇଁ ଦାୟିତ୍ୱ ଦେଇଥିଲେ। ଆଉ ଗୁରୁମା ସେ ଯୋଉ କେମିତି ସଫଳ କରିବେ ତାର ସମସ୍ତ ଚେଷ୍ଟା ପ୍ରାର୍ଥନା ଫଳରେ ସେ ନାମଟର ପୁନଃ ସଂସ୍ଥାପନ କଲେ, ଯାହା ନିତ୍ୟାନନ୍ଦ ପ୍ରଭୁଙ୍କର କୃପା। ଆଉ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ପୁନଃ ସଂସ୍ଥାପିତ ନାମହଟ ଆଉ ଗୁରୁ ମହାରାଜ ଯେତେବେଳେ ପୁନଃ ସଂସ୍ଥାପନ କରିକି କଣ କଲେ, ଭକ୍ତିମନ ଠାକୁରଙ୍କର ପୁନଃ ସ୍ଥାପିତ ଯେତେବେଳେ ପ୍ରଚାର ଆରମ୍ଭ କଲେ, ସମସ୍ତେ ଜାଣିଛନ୍ତି ଏ ଓଡ଼ିଶା ମାଟିରେ କେତେ ଗୁରୁ ମହାରାଜ ଯାଇକି ପ୍ରଚାର କରିଛନ୍ତି, ଉତ୍ତର ବାଲେଶ୍ୱରଠୁ ଏ ଜାଗା ପର୍ଯ୍ୟନ୍ତ। ସେଇ ପୁରୁଣା ଭକ୍ତଙ୍କ ସଙ୍ଗଲାଭ କଲେ ବୁଝିପାରିବା ଗୁରୁ ମହାରାଜଙ୍କର କି ଅସୀମ ଶକ୍ତି, ଏ ଓଡ଼ିଶା ମାଟି ପ୍ରତି କି କୃପା ରହିଛି। ଚୈତନ୍ୟ ମହାପ୍ରଭୁଙ୍କର ଯେମିତି ବଙ୍ଗଦେଶ ତ୍ୟାଗ କରିକି ଓଡ଼ିଶାରେ ରହିକି ଓଡ଼ିଶାବାସୀ ପ୍ରତି ବେଶୀ କୃପା କରିଛନ୍ତି, ଠିକ ସେମିତି ଗୁରୁ ମହାରାଜ ପ୍ରଥମ ପ୍ରଚାରରୁ ବଙ୍ଗ ଆଉ ଏ ଓଡ଼ିଶାରେ ଓଡ଼ିଶା ପ୍ରତି ତାଙ୍କର ଖୁବ୍ ଶୁଭ ଦୃଷ୍ଟି ଥିଲା ଗୁରୁ ମହାରାଜଙ୍କର, ଥିଲା ନୁହେଁ ରହିଛି ଏପର୍ଯ୍ୟନ୍ତ ସଦାସର୍ବଦା। ଯେତେବେଳେ ବି ଦେଖା ହେଲେ ଗୁରୁ ମହାରାଜ ଏପର୍ଯ୍ୟନ୍ତ କହନ୍ତି ମୁଁ ଓଡ଼ିଶା ଯିବି, ଆଉ ମୁଁ ଓଡ଼ିଶା କେବେ ଯିବି, ମାନେ ସବୁବେଳେ ତାଙ୍କର ବ୍ୟାକୁଳତା ଓଡ଼ିଶା ଭକ୍ତମାନଙ୍କ ସାନ୍ନିଧ୍ୟ ପ୍ରଦାନ କରିବେ ଗୁରୁ ମହାରାଜ। ସେଇଥିପାଇଁ ସେଇ ନାମଟ ପ୍ରଚାର ପ୍ରସାର ଯେତେବେଳେ ପ୍ରଥମେ ଆରମ୍ଭ କରନ୍ତି ସେତେବେଳେ ବହୁ ବାଧା, ବହୁ ପ୍ରକାର ବାଧା, କାହିଁକିନା ମାୟାପୁରରେ ଆ ଗୁରୁ ମହାରାଜ ହେଉଛନ୍ତି କଣ, ନିର୍ମଳ ଭାବମୂର୍ତ୍ତି। ସେ ଜୀବନରେ କେବେ ବୈଷ୍ଣବ ଅପରାଧକୁ ସବୁବେଳେ ଡରନ୍ତି। ଆଜି ପର୍ଯ୍ୟନ୍ତ ସଂସାରରେ ଇସ୍କନ ସୋସାଇଟିରେ ଯୋଉ ଆମର ଗୁରୁର ସଦ୍ଗୁରୁର ଯୋଗ୍ୟତା ଜଣେ ହେଉଛି ଗୁରୁ, କେତେବେଳେ ଗୁରୁଙ୍କୁ ତ୍ୟାଗ କରାଯାଏ ଯେତେବେଳେ ସେ ବୈଷ୍ଣବ ନିନ୍ଦୁକ ହେବେ ବା ଭଗବତ ବିଦ୍ୱେଷୀ ହେଇଯିବେ। ଆଉ ଯିଏ ବୈଷ୍ଣବ ନିନ୍ଦା କରନ୍ତି ସେ କେବେ ବୈଷ୍ଣବ ନୁହେଁ। ତେଣୁକରି ଗୁରୁ ମହାରାଜଙ୍କ ଜୀବନରେ ଏମିତି ଜଣେ ମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଦର୍ଶକୁ ଏମିତି ସ୍ଥାପନ କରିକି ରଖିଛନ୍ତି ଯେ ଜୀବନରେ ବୈଷ୍ଣବ ଅପରାଧ ଆଜି ପର୍ଯ୍ୟନ୍ତ କେହି ଜଣେ କହିପାରିବନି। ଜୟପ୍ରକାଶ ସ୍ୱାମୀ ମହାରାଜ କେତେବେଳେ କାହା ବିଷୟରେ ଥରେ ଭାବିଛନ୍ତି, କାହା ମାନେ ଏଭଳି ଜଣେ ବ୍ୟକ୍ତିତ୍ୱ, ଅପରାଧର କୌଣସି ଭାବନା ବି ତାଙ୍କ ଭିତରେ ନାହିଁ, ବୈଷ୍ଣବ ଅପରାଧ ସବୁବେଳେ ଦୂରରେ ରହୁଛନ୍ତି। କିନ୍ତୁ ସେତେବେଳେକର ମାୟାପୁରରେ ନାମହଟରେ କଣ ହେଇଛି, ଯେତେବେଳେ ଗୁରୁମାରେ ପ୍ରଚାର ଆରମ୍ଭ କରନ୍ତି ଏ ନାମହଟ ଭକ୍ତମାନଙ୍କୁ, ମାନେ ଆପଣମାନେ ସିନିୟର ଭକ୍ତମାନେ ଯେଉଁମାନେ ଯାଇଥିବେ ଦେଖିଥିବେ, ଏ ନାମହଟ ଭକ୍ତମାନଙ୍କୁ ମାନେ ସତ କହିବାକୁ ଗଲେ ପ୍ରଚାରରେ ଖାଇବାକୁ ଦିଅନ୍ତିନି, ଯୋଉ ପ୍ରସାଦ ହେଲେ ସେମାନଙ୍କୁ ପ୍ରସାଦ ବି ଦିଆଯାଇନି। କାହିଁକି ପ୍ରସାଦ ଦିଆଯାଇନି ନା, ଏମାନେ ପ୍ରଚାର କରୁଛନ୍ତି ବାହାରେ ଜୟପତକା ମହାରାଜଙ୍କ ନିର୍ଦ୍ଦେଶ ଅନୁସାରେ, ମନ୍ଦିର ଯେମିତି ମ୍ୟାନେଜମେଣ୍ଟ ଅଛି ଠିକ ସେଇଭଳିଆ ମନ୍ଦିର ମ୍ୟାନେଜମେଣ୍ଟରେ ଏକୁ ଇନକମ୍ କରୁନାହାନ୍ତି, ଖାଲି ଖର୍ଚ୍ଚ କରୁଛନ୍ତି, ଏମାନଙ୍କୁ କେବେ ଦିଆଯିବନି, ପ୍ରସାଦ ବି ଉପବାସରେ ରହିବା ପାଇଁ ପଡ଼ିବ। ଗୁରୁମା ଏତେ ଦୁଃଖ ପାଆନ୍ତି ନ କୁହାଯାଏ, ଏମାନଙ୍କ ପାଇଁ ଶୋଇବାର ଜାଗା ନଥିଲା। ସେଇ ତଳ ହଲ୍ଟା ଯୋଉଟା ଗୁରୁମା ତିଆରି କରିଥିଲେ ଚକ୍ର ବିଲ୍ଡିଂର ତଳଟାକୁ, ଚକ୍ର ବିଲ୍ଡିଂଟା ଗୁରୁମା ନିଜେ କନଷ୍ଟ୍ରକ୍ସନ ନିଜ ପ୍ଲାନରେ ଗୁରୁମା ତିଆରି କରୁଛନ୍ତି, ପଦ୍ମଭବନ ତ ପୁରା କରିଛନ୍ତି ସାହାଯ୍ୟ। ତେଣୁକରି ଗୁରୁମହାରାଜ କଣ କରନ୍ତି ନା, ନାମଟ ପ୍ରଚାର ଏମିତି ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ଏତେ ଅବହେଳିତ ଥିଲା, ଥିଲା ନୁହେଁ ଆଜି ପର୍ଯ୍ୟନ୍ତ ଅଛି, ଆଜି ପର୍ଯ୍ୟନ୍ତ ବି ନାମଟ ଏତେ ବଡ ବିଲ୍ଡିଂ ହେଲାଣି, କିନ୍ତୁ ଆମର କଣ ହଉଛି ନା, ବିଶେଷ କରି ଅନ୍ୟାନ୍ୟ ମାନଙ୍କ ଦୃଷ୍ଟି ଗୋଚରରେ ନାମଟ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ହେଇକି ରହିଛି, କାହିଁକିନା ଏଟା ହଉଛି ଜୟପତାକା ମହାରାଜଙ୍କର କର ବୋଲି ଭାବନ୍ତି, କାହିଁକି ଏଟା ନିତ୍ୟାନନ୍ଦ ପ୍ରଭୁଙ୍କର ସମସ୍ତ ଶକ୍ତି ସେଇପାଇଁ କୁହାଯାଇଛି ନିତାଇ କୃପା ପ୍ରଦାୟୀ, ଯେ ନିତ୍ୟାନନ୍ଦ କୃପାକୁ ସାରା ଜଗତରେ ପ୍ରଚାର କରୁଛି ସେଇ ନାମଟ ଏବେ ପ୍ରଚାରରେ ଆଜି ଆମେ ଯୋଉ ଏକତ୍ରିତ ହୋଇଛନ୍ତି ଏଟା କେବଳ ଗୁରୁ ମହାରାଜଙ୍କର ଶକ୍ତି ଫଳରେ ତାଙ୍କର କୃପା ଫଳରେ ଆମେ ସମସ୍ତେ ଆଜି ଏକତ୍ର ହେଇକି ଏଇ ନାମଟ ପ୍ରଚାର ଚାଲିଛି, ଯାହା ବି ହଉ ସେ ଯୁଗେ ଯୁଗେ ଚାଲିବ, କାହିଁକି ଆକୁ ସଂସାର କେହି ବି କହନ୍ତି କାହିଁକି ନାମଟ ସଂସ୍ଥା ରହିବ, କାହିଁକିନା ସବୁଆଡେ ଇସ୍କନ ମନ୍ଦିର ହଉଛି, ଏବେ ଇସ୍କନ ମନ୍ଦିର ହେଲା ବେଳକୁ ନାମଟ ପ୍ରଚାରଟା ବାଧା ଦେଇ ଦଉଛି ଇସ୍କନ ସେଣ୍ଟରରେ, ସେଥିପାଇଁ ଲୋକ ଚାହୁଁଛନ୍ତି ଆଉ ଇସ୍କନ ମନ୍ଦିର ଯୋଉ ଆଉ ନାମଟ ନ ରହୁ, ନାମଟ ସଂସ୍ଥାଟା ପୁରା ଉଠିଯାଉ, ଯାହା ନିତ୍ୟାନନ୍ଦ ପ୍ରଭୁ ସଂସ୍ଥା ଏମାନେ ଉଠେଇ ଦେଇତେ ବି ଚାହୁଁଛନ୍ତି, ତେଣୁକରି ବଡ ଦୁର୍ଭାଗ୍ୟର କଥା ବି ବହୁତଙ୍କ ମନରେ ସେଇଥିପାଇଁ ବେଳେବେଳେ ହୁଏ କଣ ଯେ ସମସ୍ତ ଏଟା ଗୁରୁ ମହାରାଜଙ୍କର ସଂସ୍ଥା, ଗୁରୁ ମହାରାଜ ତିଆରି କରୁଛନ୍ତି ସମସ୍ତ ମିଳିତ ଭକ୍ତମାନେ ଯୋଉମାନେ କି କଣ ଗୁରୁ ମହାରାଜଙ୍କର ଅପାର ଯୋଉ କଷ୍ଟ, ସେ କଷ୍ଟ କରିକି ପ୍ରଚାର କରିଛନ୍ତି ଏଟାକୁ ବୁଝିପାରୁନାହାନ୍ତି, ସେ ନାମଟା କଣ ସେଇଟା ବୁଝିପାରୁନାହାନ୍ତି, ତାଦ୍ୱାରା ସାରା ଜଗତରେ କଣ କଲ୍ୟାଣ ହେଇଛି ଉପଲବ୍ଧି କରିପାରୁନାହାନ୍ତି, ସେଇଥିପାଇଁ ସେମାନେ ଚାହୁଁଛନ୍ତି ଯେ ଏଇ ପ୍ରସାର ଆମେ ହିଁ କରୁ, ଆମେ ପଦ ନେଇକି ଯାଇ ଗୁରୁମା ସେଥିରେ ଦୁଃଖୀ ହେଉଛନ୍ତି, ଗୁରୁମା ସବୁବେଳେ ସହିବା ଶିଖେଇଛନ୍ତି, ଗୁରୁମା କେବେ କାହାକୁ ପ୍ରତି ଉତ୍ତର ଜଗତରେ ଦେଇନାହାନ୍ତି, କୃଷ୍ଣଙ୍କ ଇଚ୍ଛା ଅନୁସାରେ ହେଇଛି ଯୁଦ୍ଧ କରିକି କିଛି ହୁଏନି, ଏହାଦ୍ୱାରା ପ୍ରଭୁପାଦ ଅସନ୍ତୁଷ୍ଟ, ଗୁରୁମା ସବୁବେଳେ କହନ୍ତି ଗୋଟିଏ ଗୁରୁମା ଯଦି ଗୁରୁଙ୍କର ଗୋଡକୁ ମୋଡ଼ିଦେଲା ଏଇଟା ଗୁରୁମାଙ୍କ କାହାଣୀ, ଗୁରୁମା ଯେଟା କହନ୍ତି ଆଉ ମୁଁ କଣ ଯିବି ନା ଅନ୍ୟ ଗୋଡଟାକୁ ମୋଡ଼ି ଦେଇଛି, ସିଏ ଯଦି ବୁଝିପାରୁନି ପ୍ରଭୁପାଦଙ୍କ ସଂସ୍ଥାର ପ୍ରଚାର ସିଏ ଚାହୁଁଛି ଆକୁ ମୋଡ଼ିଲେ କି ମୁଁ ଭାଙ୍ଗିଲେନି, ଆଉ ମୁଁ ବି ମୂର୍ଖତା ବସରେ ଯିବି ନା ଭାଙ୍ଗିଲେ, ସେଥିପାଇଁ ଆମ ଜୀବନରେ ଶିକ୍ଷା ନୁହେଁ, ଆମକୁ ନୀରବ ରହିକି ସହିକି ପ୍ରଚାର କରିବା ପାଇଁ ପଡିବ, କେବଳ ପ୍ରଚାର ପାଇଁ ଆମ ଜୀବନ, ଆମର ଘରବାଡ଼ି ଆମକୁ ଭଗବାନ ମହାପ୍ରଭୁ କହିନାହାନ୍ତି ବହୁ କୋଠାବାଡ଼ି ବିଲ୍ଡିଂ ବହୁତ କିଛି ତିଆରି କରିବା ପାଇଁ, ଶୁଦ୍ଧତା ବଜାୟ ରଖିକି କୃଷ୍ଣ ଭାବନାମୃତ ପ୍ରଚାର, ସାରା ଜଗତବାସୀ କୃଷ୍ଣ ଭାବନାମୃତ ଲାଭ କରିବେ ଏଇଟା ହଉଛି କଥା, ଆଉ ଗୁରୁମାନଙ୍କର ସହନଶୀଳତା କଥା ଟିକେ କହୁଛି, ଥରେ ଗୁରୁ ମହାରାଜ କୋଉଠିକି ଯାଇଥିଲେ ନା ଯାଇଥିଲେ କୃଷ୍ଣନଗର ଯାଇଥିଲେ, ଏ କୃଷ୍ଣନଗର ଯାଇଛନ୍ତି ଲାଇନ୍ ମେମ୍ବର କରିବା ପାଇଁ, ଯେତେବେଳେ ଲାଇନ୍ ମେମ୍ବର କରିବା ପାଇଁ ଯାଇଛନ୍ତି ସେଠି ଲାଇନ୍ ମେମ୍ବର କରତେ କରତେ କଣ ହେଇଛି, ସେ ଲୋକକୁ କନ୍ଭିନ୍ସ କରାଉଛନ୍ତି ତମେ ଲାଇନ୍ ମେମ୍ବର ହୁଅ, ଲାଇନ୍ ମେମ୍ବର ହେଲେ ଏଇ ଫେସିଲିଟି ରହିଛି ଏହା ସେୟା, ସେ ଜଣେ ଲୋକ ଗୁରୁ ମହାରାଜଙ୍କୁ ଏଇଭଳିଆ ଭାଷା କହିକି ଗାଳି ହଉଛି ମାନେ ସହିବା ବି ବାହାରେ, ଆଉ ଗୁରୁ ମହାରାଜ କିଛି କହିନାହାନ୍ତି, କେବଳ ପ୍ରଭୁପାଦଙ୍କୁ ଆଉ କୃଷ୍ଣଙ୍କୁ ମାନେ ପ୍ରାର୍ଥନା କରିକି ରହିଯାଇଛନ୍ତି, ଯେ କିଛି କହୁନାହାନ୍ତି ସହିକି ରହିଛନ୍ତି, ଯେତେବେଳେ ସହି ସହି ସବୁ ସହି ସାରିଲେ ସେ ଲୋକ ଆହୁରି କହିଯାଉଛି, ଗୁରୁମା ଚିନ୍ତା କଲେ ଯେ କଣ କୃଷ୍ଣଙ୍କର ଇଚ୍ଛା ଅଛି, କାହିଁକି ସେ ଏମିତି ଶୁଣାଉଛନ୍ତି, ହେ କୃଷ୍ଣ ଆପଣଙ୍କର ଏଇ ଜୀବ ପ୍ରତି କଣ ଦୟା ହବନି, ସେ ଏଇଭଳି ଭାବେ କେବଳ ସାଧୁଙ୍କର ନିନ୍ଦା କରିକି ତାର କ୍ଷତି କରିବ, ସେଠୁ ସଙ୍ଗେ ସଙ୍ଗେ କଣ କଲା ସେ ଲୋକ ଗାଳି ବନ୍ଦ କରିଦେଲା, ଗାଳି ବନ୍ଦ କରିଦେଇକି ସିଧା ସଡ଼କ ଗୁରୁମା ଯୋଉ ଗୋଡ ତଳେ ପଡ଼ିଗଲା, ଗୋଡ ତଳେ ସେଇ ମାନେ ଧନୀ ଲୋକ ଜଣେ ଗୋଡ ତଳେ ପଡି କହୁଛି ଆପଣ କିଏ, ଆପଣ କଣ ଜଗତର ପାଷଣ ନା କଣ, ମୁଁ ଜାଣିଥିଲି ଜଗତରେ ମୁଁ ଆପଣଙ୍କୁ ଏଇଥିପାଇଁ ଭର୍ସନା କଲି, ମୁଁ ଆପଣ କେତେ ସହି ପାରୁଛନ୍ତି, ଆଉ ଗୋଟେ ପଥର ହେଲେ ବି ସହି ପାରିବନି ଆପଣ, ମୁଁ ଯେତିକି ଭାଷା କହିଲି ପଥର ହେଲେ ବି ସହି ପାରିବନି, ଆଉ ଆପଣଙ୍କର ସହନଶୀଳତା ଦେଖିକି ମୋ ହୃଦୟ ତରଳିଗଲା, ଯୋଉଠିକି ମୁଁ ଆଉ ଗାଳିରେ ବି କଣ ମୋ ହୃଦୟ କାନ୍ଦୁଛି, ମୁଁ ଆପଣଙ୍କୁ ଏତିକି ଭାଷା କହୁଛି ବୋଲି ଗୋଡ ଧରିକି ଭୋ ଭୋ କି କାନ୍ଦିଲା, ଆଉ କାନ୍ଦିଲା କାନ୍ଦିକି କହିଲା କେତେ ଟଙ୍କା ଲାଗିବ, ଆଉ ସାଙ୍ଗେ ସାଙ୍ଗେ ପଇସା ଖୋଲିଲା ଦେଇଦେଲା, ଗୁରୁମାଙ୍କୁ ଭୋ ଭୋ କାନ୍ଦି କହିଲା ମୁଁ ଆଜିଠୁ ଆପଣଙ୍କ ସଂସ୍ଥାନ ଯାହା ମୋତେ ଆଦେଶ ଦେବେ ମୁଁ ସେଇ ସେବା କରିବି, ଆଉ ଆପଣଙ୍କର ଆଜ୍ଞାଧୀନ ହେଇକି ରହିବି, କିଛି କହିନାହାନ୍ତି ଗୁରୁ ମହାରାଜ, ଆଉ ସେ ଗୋଟେ ଲାଇନ୍ ମେମ୍ବର ପଇସା କଣ, ଏମିତି ତିନିଟା ନା ଚାରିଟା ଲାଇନ୍ ମେମ୍ବର ପଇସା ସାଙ୍ଗେ ସାଙ୍ଗେ ଗୁରୁ ମହାରାଜଙ୍କୁ ଦେଲା, ନେଇକି କୃଷ୍ଣ ସେବା ଲଗାନ୍ତ ସବୁବେଳେ ମୁଁ ଆପଣଙ୍କୁ ସାହାଯ୍ୟ କରିବି, କେବଳ ସହନଶୀଳତା, ସେଇପାଇଁ ଗୁରୁ ମହାରାଜ ସବୁବେଳେ ଆମକୁ ଶିଖେଇଛନ୍ତି ଯେ ଯେ ସହେ ସିଏ ରହେ, ଯିଏ ନା ସହେ ସିଏ ନ ରହେ, ଯିଏ ସହିବ ସଂସାରରେ ସେ ରହିବ। ଆଉ ଦିନେ କଣ ହେଇଛି, ଯୋଉ କୁକୁର କାହାଣୀ କହିଲି ସେଇଭଳିଆ ଘଟଣା ଗୋଟେ, ଦିନେ ଗୁରୁ ମହାରାଜ ମାୟାପୁରୁ ଇନଚାର୍ଜ, ସେ ସମୟରେ ଆଉ ଜଣେ ଇନଚାର୍ଜ ଥିଲେ କିଏ ନା ଭବାନନ୍ଦ ପ୍ରଭୁ, ତାଙ୍କର ବହୁତ ପ୍ରାଦୁର୍ଭାବ ବି ଥିଲା, ଆଉ ପ୍ରଭୁ ଯେତେବେଳେ ଗୁରୁ ମହାରାଜ ପ୍ରେସିଡେଣ୍ଟ ସବୁ କିଛି ଚଳାଉଛନ୍ତି, ପ୍ରଭୁପାଦ ସେତେବେଳେ କଣ ହେଇଛି ନା ଗେଷ୍ଟ ହାଉସରେ କିଛି ଗେଷ୍ଟ ହାଉସ ଇନଚାର୍ଜ ସିଏ ଥିଲେ ଆଉ ଭବାନନ୍ଦ ପ୍ରଭୁ, ଆଉ ଯେତେବେଳେ କଣ ହେଇଛି ନା କଣ କରିଛନ୍ତି ନା ଗୁରୁ ମହାରାଜ ଗେଷ୍ଟ ହାଉସ ଡିପାର୍ଟମେଣ୍ଟର ସିଏ ଦେଖୁଥିଲେ, ତାଙ୍କ ତତ୍ତ୍ୱାବଧାନରେ ନରେଶ୍ୱର ପ୍ରଭୁ ବୋଲି ଜଣେ ଭକ୍ତ ଦେଖାଶୁଣା କରୁଥିଲେ, ଯେତେବେଳେ ଦେଖାଶୁଣା କରୁଥିଲେ ସେ ଦେଖାଶୁଣା କରିବା ସମୟରେ ସିଏ କଣ କରିଛନ୍ତି ନା କୌଣସି ମ୍ୟାନେଜମେଣ୍ଟରେ ଟିକେ ପ୍ରୋବ୍ଲେମ ଥିଲା, ଆଉ ସେ ନରେଶ୍ୱର ପ୍ରଭୁ ସବୁବେଳେ ସେ ଭବାନନ୍ଦ ପ୍ରଭୁଙ୍କୁ ହିଁ
ସବୁବେଳେ କହନ୍ତି ଭଗବାନ ମହାରାଜ ଥିଲେ, ଆଉ ସେ ତାଙ୍କୁ ସବୁ କଥାରେ କହନ୍ତି, ସେ ଗୁରୁମାଙ୍କୁ କିଛି ଜଣେଇବା ପାଇଁ ଚାହାନ୍ତିନି। ଗୁରୁମାନେ ଦେଖୁଛନ୍ତି ବୋଧେ ଆଭଏଡ କରୁଛୁ, ଗୁରୁମାନ କଣ କରୁଛନ୍ତି, ଚୁପଚାପ ରହନ୍ତି, ଠିକ ଅଛି ସମାଧାନ ହେଇଯିବ ଦିନେ। ତର୍କ ସମସ୍ୟା କେବେ ତିଆରି କରନ୍ତିନି, କଣ ସମସ୍ୟା ସମାଧାନ ହବ ଗୁରୁମା ସବୁବେଳେ ସେଇଟାକୁ ଦେଖନ୍ତି। ଆଉ ଦିନେ ପ୍ରଭୁପାଦ ଆସିଛନ୍ତି, ପ୍ରଭୁପାଦ ଆସିକି ଶୁଣିଛନ୍ତି ଏମିତି ମ୍ୟାନେଜମେଣ୍ଟ ଅସୁବିଧା ହେଇଛି, ସିଧା ଗୁରୁମହାରାଜଙ୍କୁ ଡାକିଛନ୍ତି, ଆଉ ସେ ନରେଶ୍ୱର ପ୍ରଭୁଙ୍କୁ ହିଁ ଡାକିଛନ୍ତି। ଡାକିକି କଣ କରିଛନ୍ତି, ଘର ଭିତରେ ପୁରେଇକି ଗୁରୁମହାରାଜଙ୍କୁ ଏତେ ଗାଳି ଦଉଛନ୍ତି, ଏତେ ଗାଳି ଦଉଛନ୍ତି ପ୍ରଭୁପାଦ, ଏଣେ ସେ କଣ କହୁଛନ୍ତି, ସେ ଝରକା ପାଖରେ ଆସି କବାଟ ଭାଙ୍ଗରେ କି ସେ ଭବାନନ୍ଦ ପ୍ରଭୁ ଝରକା ପାଖରେ ଅନେଇକି ରହିଛନ୍ତି, ଯେ କଣ ଇଏ ଗାଳି ଦଉଛନ୍ତି, ଦୋଷ କରିଛନ୍ତି ଭବାନନ୍ଦ ମହାରାଜ, ଗାଳି ଖାଉଛନ୍ତି କିଏ ଗୁରୁମାରେ। ଗୁରୁମା ପଦେ କହୁନାହାନ୍ତି ଯେ ଏଇ ଭୁଲ ମୁଁ ଆକୁ କର୍ତ୍ତେ କହିନି, କି ୟା ଉପରେ ଦେଖାଶୁଣା ମୁଁ କରୁନି, ୟାକୁ ଏଇଭଳି କରିବା ପାଇଁ ଭବାନନ୍ଦ ମହାରାଜ ପ୍ରବର୍ତ୍ତେଇଛନ୍ତି ବୋଲି ଗୁରୁମହାରାଜ କହୁନା, ଦୋଷ ଦଉନାହାନ୍ତି ଭବାନନ୍ଦ ପ୍ରଭୁ ଏଇଟା କରିଛନ୍ତି ବୋଲି ନା, ଗୁରୁ ମହାରାଜ ଗାଳି ଦଉଛନ୍ତି ମତେ ଦଉଛନ୍ତି, ବରଂ ମୁଁ ସହିଯାଏ, କାଳି ସେ ସହି ନ ପାରିବ, କାଳି ସୋସାଇଟିରୁ ସହି ନ ପାରିକି ଗୁରୁଙ୍କ ପ୍ରତି ଅପମାନନା କରିଦବ, ସେଇଥିପାଇଁ ଗୁରୁ ମହାରାଜ ଚୁପଚାପ ସହି ଯାଉଛନ୍ତି, କିଛି କହୁନାହାନ୍ତି, ଆଦର କିଛି କହୁନାହାନ୍ତି, ନ କହିପାରିକି ସେମିତି ରହୁଛନ୍ତି, ସବୁ ଗାଳି ଦେଲା ପ୍ରଭୁପାଦ ପରେ। ତାପରେ ସିଏ କଣ କରୁଛନ୍ତି ନା, ବାଧ୍ୟ ହେଇକି ତାପରେ କାମ ସମାଧାନ କରି ପ୍ରଭୁପାଦ କହୁଛନ୍ତି ଠିକ ଅଛି ତୁମେ ଯାଅ। ସେତେବେଳେ ବାହାରକୁ ଆସନ୍ତି, ସେତେବେଳେ ଭଗବାନ ମହାରାଜ ବାହାରେ ଯୋଉ ଥିଲେ ସେ ଗୁରୁ ମହାରାଜଙ୍କୁ ଏକଦମ ମାନେ ସିଏ ସବୁବେଳେ ଗୁରୁ ମହାରାଜଙ୍କୁ ଭାବନ୍ତି ବିଦ୍ରୋହର କାରଣ, କିଛି ସମସ୍ୟା ମାନେ ଏମିତି ଭାବେ ଶତ୍ରୁ ବୋଲି ଭାବନ୍ତି, ଯେମିତି ଆମେ ଗୁରୁ ଭାଇ ଗୁରୁ ଭାବେ ସେ ଶତ୍ରୁଟା ମୋର ମତେ ଦେଖୁନି, ମତେ ମୋ ଇଏରେ ବାଧା ଦଉଛି, ସବୁ ଯେମିତି ଆମ ଭିତରେ ହଉଛି ସେମିତି ଭାବୁଥିଲେ। ଆଉ ଗୁରୁମା ଯେହେତୁ ଗୋଟିଏ ଶବ୍ଦ କମ୍ପ୍ଲେନ୍ ନାହିଁ ତାଙ୍କ ଜୀବନରେ, କାହା ପାଇଁ କାହା ପାଖରେ କମ୍ପ୍ଲେନ୍ ନାହିଁ ଜୀବନରେ, ତେଣୁକରି ଗୁରୁମା କଣ କଲେ ନା ଚୁପଚାପ ରହିକି ସେସବୁ ସହିଥିଲେ। ଆଉ ଇଏ ଆସିକି ଗୁରୁମାଙ୍କୁ ଏକଦମ କୁଣ୍ଢେଇକି କାନ୍ଦିକି ଭୋ ଭୋକି କହୁଛନ୍ତି ଯେ ହେ ଜୟପତାକା, ମୁଁ ଜାଣିନଥିଲି ତମେ ଯେ ଭଗବାନଙ୍କର ସତରେ ଜଣେ ପାର୍ଶ୍ଵଦ, ପ୍ରଭୁପାଦ ବାରମ୍ବାର କହିଛନ୍ତି, ଥରେ କହିନାହାନ୍ତି, ଏଇ ଜୟପତାକା ହଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନିତ୍ୟ ପାର୍ଶ୍ଵଦ। ଗତଥର ବ୍ୟାସ ପୂଜାରେ 8 ଜଣ ପ୍ରଭୁପାଦଙ୍କର ଶିଷ୍ୟ କୋଉ କୋଉ ଜାଗାରେ ପ୍ରଭୁପାଦ କହିଛନ୍ତି ଜୟପତାକା ମହାରାଜ ହଉଛନ୍ତି ପ୍ରଭୁପାଦଙ୍କର ଚୈତନ୍ୟ ମହାପ୍ରଭୁଙ୍କର ନିତ୍ୟ ପାର୍ଶ୍ଵଦ ବୋଲି ସବୁ ଭକ୍ତମାନେ କହୁଛନ୍ତି, ସବୁ ଭକ୍ତମାନେ ଗ୍ଲୋରିଫିକେସନ କରୁଛନ୍ତି, ମାନେ ପ୍ରମାଣ ଦେଇକି କହୁଛନ୍ତି, କାହିଁକି ଚୈତନ୍ୟ ଭାଗବତରେ ପ୍ରମାଣ ଅଛି, ମହାପ୍ରଭୁ କହୁଛନ୍ତି ଯେ ମୋର ପ୍ରିୟ ଭକ୍ତ ମୋର ପାର୍ଶ୍ଵଦ ମାନେ କଣ ହେବେ, ଏ କୃଷ୍ଣ ଭାବନାମୃତ ପ୍ରଚାର ପାଇଁ ପୃଥିବୀର ସର୍ବତ୍ର ବିଭିନ୍ନ ଜାଗାରେ ସେମାନେ କଣ କରିବେ ନା ଆବିର୍ଭୂତ ହେବେ, ଚୈତନ୍ୟ ଭାଗବତରେ ପ୍ରମାଣ ରହିଛି। ସେଥିପାଇଁ ଜଣେ ଆଚାର୍ଯ୍ୟ ଗୁରୁକୁ ଆମେ ସାଧାରଣ ଜ୍ଞାନ ଯଦି ମନେ କରିବା ତା ନୁହେଁ, ସେଥିପାଇଁ ସେ ଭକ୍ତ ଭଗବାନନ୍ଦ ପ୍ରଭୁ ଗୁରୁମାଙ୍କୁ ଜଳେଇକି କାନ୍ଦିକି ଏତେ କ୍ଷମା ମାଗୁଛନ୍ତି, ଗୁରୁମା କହି ନା 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 ଏଟା ଭଲ, ଗୁରୁଙ୍କର ଗାଳି ଖାଇଲେ ମୋର ବି କିଛି ସଂଶୋଧନ ହବ, ମୁଁ କିଛି ମୋର ଭିତରେ କିଛି ଭୁଲ ଥିବ ସେଇଥିପାଇଁ ଗାଳିଲେ, ଇଏ ଏତେ କଣ କରିଛନ୍ତି ମାନେ କେତେ ସହିଷ୍ଣୁ ଜୀବନରେ ଗୁରୁ ମହାରାଜ, ସେଇଥିପାଇଁ ସହିବା ପାଇଁ ପଡିବ, ନହେଲେ ସଂସ୍ଥା ତିଆରି କରି ହବନି। ଜାଣି ହଉ ଆଉ ଗୋଟେ କଥା ଗୁରୁ ମହାରାଜଙ୍କର, କେମିତି ଭକ୍ତ ସୁରକ୍ଷା ଦେଇଛନ୍ତି ଗୁରୁ ମହାରାଜ, ପ୍ରଭୁପାଦ ଗୁରୁ ମହାରାଜଙ୍କୁ ଦେଇଥିଲେ ଡିଭୋଟି କେୟାର, ପ୍ରଥମ ଜୀବନରେ ଗୁରୁ ମହାରାଜ କଣ କରିଛନ୍ତି ନା ଭକ୍ତକୁ ସୁରକ୍ଷା କେମିତି ଦେବା ପାଇଁ ପଡିବ, ସେଇ ସୁରକ୍ଷା ପ୍ରଭୁପାଦ ଦାୟିତ୍ୱ ଦେଇଥିଲେ। କେହି ଭକ୍ତ ଯଦି ଆଶ୍ରମକୁ ଆସିକି ପଳେଇ ଯାଇଛି, ତା ଘରୁ ଯାଇକି ଗୁରୁ ମହାରାଜ ତାକୁ ଫେରେଇକି ଆଣନ୍ତି, କାହିଁକି ନା ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ଶିବାନନ୍ଦ ସେନ କଣ କରୁଥିଲେ, ଯେତେବେଳେ ନେଇକି ଯାଉଥିଲେ ଏପଟେ ଭକ୍ତମାନଙ୍କ ସାଙ୍ଗରେ ଗୋଟେ କୁକୁର ଯାଉଥିଲା, ଗୋଟେ କାହାଣୀ ଶୁଣିଥିବେ, ସେ କୁକୁରଟା ଯେତେବେଳେ ପଳେଇ ଯାଇଛି ବୋଲି ଶିବାନନ୍ଦ ସେନ ଉପବାସ କରିଥିଲେ, ଖାଇନଥିଲେ ଅନେକ ରାତିରେ କୁକୁରଟାକୁ ପାଇନାହାନ୍ତି ବୋଲି, ଏତେ ଦୟା ଥିଲା, କୁକୁରଟା ବି ସାଙ୍ଗରେ ଆସି ତାକୁ ଛାଡ଼ିବେନି। ପ୍ରଭୁପାଦ ସେଇ ଶିକ୍ଷା ଦେଇଛନ୍ତି, କୋଉ ଭକ୍ତକୁ ଛାଡ଼ିବନି, ସେ କୋଉ ଭକ୍ତ ଯଦି ଆଶ୍ରମକୁ ଆସିକି ଚାଲିଯାଏ ତାହେଲେ ଗୁରୁ ମହାରାଜ କଣ କରୁଥିଲେ ନା ସେମାନଙ୍କୁ ତାଙ୍କ ଘରୁ ଯାଇକି ଫେରେଇକି ଆଣୁଥିଲେ। ଆମର ଭକ୍ତିଚାରୁ ସ୍ୱାମୀ ଗୁରୁ ମହାରାଜ ଗତଥର ବ୍ୟାସ ପୂଜାରେ ଗୁରୁ ମହାରାଜଙ୍କ ଜନ୍ମଦିନ ଏଇ ଗ୍ଲୋରିଫିକେସନରେ କହୁଥିଲେ ଯେ ମୁଁ ଏଇଭଳି କିଛି ଭକ୍ତ ଗୁରୁ ଭାଇଙ୍କ ଭିତରେ ଅସମଞ୍ଜସ୍ୟ ବ୍ୟବହାରରେ ମୁଁ ବି କ୍ଷୁବ୍ଧ ହେଇକି ମୁଁ ଘରକୁ ଫେରେଇ ଯାଇଥିଲି, ଏଇ ଆଶ୍ରମରେ ଆଧ୍ୟାତ୍ମିକ ଜୀବନ ବିତେଇବା ବହୁତ କଷ୍ଟକର, ଦ୍ୱନ୍ଦ ସବୁବେଳେ ଚାଲିଛି, ତେଣୁକରି ମୁଁ ଘର ଛାଡ଼ିକି ପଳେଇ ଯାଇଥିଲି, ମୁଁ ଏଇ ମନ ଦୁଃଖ ଯେତେବେଳେ ଯାଇଥିଲି ଏଇ ଜୟଗଦେଗା ସ୍ୱାମୀ ମହାରାଜ ମୋ ଘରକୁ ଯାଇକି ଆମ ଘରକୁ ଯାଇକି ଆଉ ମୋ ମା ପାଖରେ ଏତେ ମତେ ଭଲ ପାଇବା ଦେଇଛନ୍ତି, ମୋ ମା ଭାବିଲେ ବୋଧେ ମୁଁ ମୋ ପୁଅକୁ ବି ଜୀବନରେ ଏତେ ଭଲ ପାଇବା ଦେଇନି, ମୋ ମା ଭାବିଲେ ଏ ଜୟପତାକା ଏତେ ଭଲ ପାଇବା ଦେଲେ, ମତେ ଏତେ ଭଲ ପାଇବା ଦେଲେ ଯେ ମୋ ମା ସାଙ୍ଗେ ସାଙ୍ଗେ କହିଲେ ତମେ ତା ପାଖକୁ ଚାଲିଯାଅ। ଆଉ ସେଇଥିପାଇଁ ମୁଁ କଣ କଲି ନା ପୁନରାୟ ଆଜି ମୁଁ ଯଦି ଇସ୍କନ ଆସିକି ଥାଏ ଜୟପତାକା ମହାରାଜଙ୍କର କୃପା,
ভক্তি দেবী স্বামী মহারাজ কোন। আর যদি বঙ্গলা গ্রন্থ যেতে অনুবাদ করেছি, এ বঙ্গলা প্রভুপাদ যে মতো অনুমোদন কলে কেমিতি না, মু যেত আসে মোর সমস্ত যোগ্যতারে মতে উৎসাহ করি কি মতে প্রভুপাদ পাখু নেই গলে জয় পতাকা মহারাজ নেই প্রভুপাদ পাখে মতে কহিলে এতে শিক্ষিত ভক্ত এয়া পারে এয়া পায়ে মতে উৎসাহ দেখি মতে প্রেরণা দেখি প্রভুপাদ পাখে আবেদন করি কি মতে এই সমস্ত গ্রন্থ প্রভুপাদ গ্রন্থ অনুবাদর অধিকার দিয়েছেন এই জয় পতাকা মহারাজ। গুরু মহারাজ এই সংসারে মানে দোষ দৃষ্টি নাই, ভক্ত ভক্ত প্রতি কেবে আক্ষেপ ভাব নাই, কিন্তু সমস্ত প্রভুপাদঙ্কর শরীর জনে চালি যাবে ওটা কেবে চাহিনি, সেইপা আমি সমস্ত একাঠি রয়েছেন, সমস্ত একাঠি রহিকি গুরু মহারাজ প্রচার করিবা। আর গুরু মহারাজ প্রত্যেক শিষ্যকে পুত্রগত লালন পালন করতে, ভক্তর সমস্ত সুখ সুবিধা দেখুন, আমি বহু থর জাঁচে। আর গুরু মহারাজ যে বহু বহু কাহিনী গুরু মহারাজ জীবনের শেষ করি হবনি, সব ভক্ত মানে কহবে মো জীবনের গোটে উপলব্ধি কথা কহবি, যেতবে কমর দ্বারা প্রভু হরিবল দিয়ে সারে যে 2005 গুরু মহারাজ সেতবে সব প্রায় সব বর্ষ 2002 আইলে 2003 বালেশ্বর আইলে 2004 ভদ্রক আইলে 2005 কমরদা আইলে 2006 কহিলে না এবার সময় হবনি পুরী মিশিবি পুরী যা আইলে আ ছরে সময় দেলে গুরু মহারাজ 2007 ভদ্রক আইলে 2008 প্রায় অসুস্থ পরে আসি না সব বর্ষ আসুন, যেত 2005 কমরদা আসলে কমরদারে দীক্ষানুষ্ঠান হলাম। আর কমরদার দীক্ষানুষ্ঠানে সেতবে দেখিলে বহুত লোক বহু ভক্তঙ্কর সমাগম চালছি, আর গুরু মহারাজ দীক্ষানুষ্ঠান দেলে দীক্ষানুষ্ঠান পরে গুরু মহারাজ কম কলে যে প্রচার ভক্ত মানুষ দেখি সারিকি দীক্ষা দেখি গুরু মহারাজ ধৌড়ি পড়াইবে সন্ধ্যায় 4:30 বেড়ে ধৌড়ি জলেশ্বর সেই উঠিকি পড়াইবে গুরু মহারাজ দীক্ষানুষ্ঠান সারিকি প্রসাদ পাই আসবে। আর সে সময় আসলে আলু কম যাহা ভিক্ষার যাহা মানে ভক্ত মানে যাইকি তা যেত টাকা প্রণামী দিয়েছিল গুরু মহারাজ কম কলে পুরন্দর প্রভু হাতে মো পাখু সব প্রণামী পঠাই দেলে যে নেই যাও পূর্ণচন্দ্র কু দে গুরু মহারাজ দক্ষিণাটা কাহিনি পঠাই দেলে মু পুঁ পুরন্দর প্রভু হাতে পঠাই দেলি দীক্ষা পয়সা দিয়ে পুঁ পঠাই দেলি। গুরু মহারাজ কলে না 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 তাকে মু এই পয়সা গুড়া দেলি কাহিঁকি দেলি না সে যেত বড় আয়োজন করেছি মু নিশ্চিত জাঁচে এটি বহুত অভাব থাকবে বহুত অসুবিধা থাকবে মু বুঝিপারছি সেইপাই গুরু মহারাজ কলে এটা মু তাকে আশীর্বাদ করুছি যেমি কম করু না প্রচার উন্নতি করু সেইপাই গুরু মহারাজ তা নিজের পাওনাটা কু মানে সে জাঁতি পিতা না সে জাঁতি পুত্রর দুঃখ পুত্র কোভাবে পরিস্থিতি সে প্রচার প্রসার করছেন কোণ সুবিধা কোণ অসুবিধা গুরু তো পিতা জাঁতি পুত্রর কোণ ভাল মন্দ সেইপা সাংে সাংে সব প্রণামী কু সমস্ত পয়সা কু কলে সে পঠাই দেলে তেমকি কোণ হুয়ে বাস্তব জীবনে আমি বুঝি হবে সত্য সত সেতবে মানে কোণ আমার 7,000 টাকা শর্ট লা আর গুরু মহারাজ প্রণামী পঠাই বলে সে প্রণামী এমনি মিশিগাল আমার আহুরি 7,000 টাকা সেই প্রোগ্রামে আহুরি বহতি গলা মানে গুরু মহারাজ কৃপা গুরু মহারাজ কেবল আশীর্বাদ কলে কেউ অভাব রহবে না আমি সবুলে কোণী সেবা করা কার্য করা বলে পছকু চাও না সবুলে যদি গুরু কৃষ্ণ কৃপা রকি আগেবা নিশ্চিত সফল হব সে আমার পথরে রয়েছে না কৃপাটা হি হচ্ছে আম প্রতি আশীর্বাদ হ্যাঁ সে আমার শক্তি সেইপা আমি সবুলে দেখা পড়বে সে কেতে কিভাবে ভাবে আমার প্রতি কৃপা করছেন যাই হোক তাঁর গুণ বর্ণনা করি হবনি সে তো অন্তর্যামী সমস্ত হৃদয়ের কথা জাঁচি বহু বহু প্রমাণ রয়েছে বহুত লীলা তাঁর জীবনের গুরু মহারাজ রয়েছে মো জীবনের অনুভূতি বহুত কথা মু মানে প্রত্যেক ক্ষেত্রে আইলে কিছু কিছু অনুভূতি গুরু মহারাজ হুয়ে যাই হোক পরবর্তী সময় মানুষ যেত পুঁ একত্রিত হওয়া গুরু মহারাজ গুণগান করা তেমকি মু মোর গুণগান এইটি গুরু মহারাজ গুণগান আর গুরু তত্ত্ব সম্বন্ধে কহিকি এটি মোর বক্তব্যকে বিশ্রাম দৌছি সমস্ত মো নিজ গুণ যা কিছু ভুল হয়েছিল আপন মানে ক্ষমা করবে। এই গুরু মহারাজ জন্মতিথি হচ্ছে গোটে তিথি যৌ তিথি শিষ্য যেত তার জীবনের সমস্ত ভুল ত্রুটি অনুতাপ করি গুরু মহারাজ চরণে ক্ষমা মাগে গুরু মহারাজ তাঁর জীবনের সমস্ত ভুল ত্রুটি ক্ষমা করি পুঁ নিজের করিনি আউ আশীর্বাদ দিয়ে যেমি সে তা ব্যাস পূজা জন্মদিনে গুরুদেব পুরা পুরি হচ্ছেন আজ কৃপার সাগর হয়ে যাতে গুরুদেব তাহলে বাকি রকমি কেউ যে কৃপা নপাও সেইপা আজ কৃপাটা ভণ্ডারটা আজ বিনা অযাচিত ভাবে সমস্ত দিকে সেইপা জীবনের আমি দৃঢ় সংকল্প নেওয়া তাঁর সেবায় গুরু মহারাজ মনোভীষ্ট পূর্ণ করা ওড়িশা মাটিতে কেমনি বহু ভাবে প্রচার প্রসার করা তেমকি সমস্ত অনুরোধ যে সমস্ত গুরু ভাই মানে আমি একত্র মিলবা কাহা ভিতরে বাদানুবাদ মন তর্ক বিতর্ক এটা গুরু মহারাজ কেবে ভালো পাঁচদিন শিষ্য প্রতি সন্তুষ্ট হন সেসব বাদ দিয়ে একত্র ভাবে মিলিমিশি প্রচার করিয়া প্রার্থনা করিয়া জীবনের সমস্ত ত্রুটি সংশোধন গুরুদেব করিবে ଆଉ ତାଙ୍କ କୃପା ଆଶୀର୍ବାଦ ପାଇବା, ଏଇ ହେଉଛି ମୋର ଏଇ ଇଏରେ ମୋର ପ୍ରାର୍ଥନା। ତେଣୁକରି ପ୍ରଭୁପାଦ ଯୋଉ ଆଦେଶ ଦେଇଛନ୍ତି ଗୁରୁ ମହାରାଜଙ୍କୁ, ଗୁରୁ ମହାରାଜ କହନ୍ତି ସେଇ ଆଦେଶ ମୁଁ ମୋ ଜୀବନରେ ପାଳିବିନି, ପାଳିପାରିବିନି। ସେଥିପାଇଁ ମୋ ଶିଷ୍ୟମାନେ ଭାବନ୍ତି ଯେ ମୁଁ ମୋ ଶିଷ୍ୟମାନଙ୍କୁ କିଛି ଆଦେଶ ଦେଇନି ସ୍ୱତନ୍ତ୍ର ସ୍ୱତନ୍ତ୍ର ଭାବେ। ପ୍ରଭୁପାଦ ମୋତେ ଯୋଉ ଆଦେଶ ଦେଇଛନ୍ତି ଚୈତନ୍ୟ ମହାପ୍ରଭୁ ବାଣୀ ପ୍ରଚାର ପ୍ରସାରରେ, ଆଉ ମୋର ସମସ୍ତ ଶିଷ୍ୟମାନଙ୍କୁ ମୋର ଅନୁରୋଧ, ସେଇଥିପାଇଁ ଦୀକ୍ଷା ବେଳେ ସମସ୍ତଙ୍କୁ ଶପଥ କରାଏ ମହାପ୍ରଭୁଙ୍କ ବାଣୀ ପ୍ରଚାରରେ। ଏଇଟା ହଉଛି ମୋର ସମସ୍ତଙ୍କ ପ୍ରତି ସେବା, ଯେ ସମସ୍ତେ ମୁଁ ଏଇଥିରେ ଖୁସି ହେବି ଯେ ମହାପ୍ରଭୁଙ୍କ ବାଣୀ ପ୍ରଚାର ପ୍ରସାର କରନ୍ତୁ, ଆଉ ସମସ୍ତେ ମିଳିତ ଭାବେ ଏକତ୍ର ହେଇକି ରହନ୍ତୁ, ଯେମିତି ଗୋଡ଼ ଭଙ୍ଗା ଭଙ୍ଗି ନ ହୁଅନ୍ତୁ। ହଁ, ଏଇ ହଉଛି କଥା। ଏଥିପାଇଁ ଅନୁରୋଧ ଯେ ସମସ୍ତେ କେମିତି ଆମ ଜୀବନରେ ଏକତ୍ର ମିଶି କରିବା, ଏଇଟା ହଉଛି ପ୍ରାର୍ଥନା। ହରେ କୃଷ୍ଣ। ଜୟ ଶ୍ରୀଲ ପତି ଦେବାନ ଜୟତକା ସ୍ୱାମୀ ଶ୍ରୀ ଆଚାର୍ଯ୍ୟ ଗୁରୁ ମହାରାଜ କି ଜୟ ଶ୍ରୀ ଜଗତକା ସ୍ୱାମୀ ଗୁରୁ ମହାରାଜଙ୍କ 65ତମ ଆବିର୍ଭାବ ତିଥି ବ୍ୟାସ ପୂଜା ମହୋତ୍ସବ କି ଶ୍ରୀଲ ପ୍ରଭୁପାଦ କି ଶ୍ରୀ ରାଧା ଗୋବିନ୍ଦ ଗୋପାଳ ଜୀଉ କି ସମବେତ ଭକ୍ତବୃନ୍ଦ କି ଜୟ ଗୋର ପ୍ରେମାନନ୍ଦେ।
ହରେ କୃଷ୍ଣ। ଧନ୍ୟବାଦ ପ୍ରଜାପତି ପଦ୍ମଚନ୍ଦ୍ର ପ୍ରଭୁଙ୍କୁ। ଖୁବ ସୁନ୍ଦର ଭାବରେ ଅଳ୍ପ କିଛି ଗୁରୁ ତତ୍ତ୍ୱ ଏବଂ ନିଜର ଗୁରୁତ୍ୱପୂର୍ଣ୍ଣ ପ୍ରତି ତାଙ୍କର ଯୋଉ ଅନୁଭୂତି ଏ ବୟାନ କଲେ। ତ ବର୍ତ୍ତମାନ ମୁଁ କିଛି ଭକ୍ତଙ୍କର ନାମ ଏଠି ଉଲ୍ଲେଖ ରଖୁଛି। ତ ସମସ୍ତେ 5 ମିନିଟ୍ ଅପେକ୍ଷା କରିବେ ନା, କାରଣ ସମୟ ପୁଣି ସଂଖ୍ୟା ଦିଆଯିବେ, ଅଭିଷେକ ରହିଛି। ତ ପ୍ରଥମେ ପ୍ରଭୁଜୀ କହୁଥିଲେ ଯେ ଭଦ୍ରକ ମନ୍ଦିରରେ ଗୁରୁ ମହାରାଜଙ୍କର ପ୍ରଥମ ଏଇଟା ନବାର ମନ୍ଦିର ଏବଂ ଏ ମନ୍ଦିରରେ ପ୍ରଥମ ଦୀକ୍ଷା ପ୍ରାର୍ଥୀ ଆମର ରାଧାକାନ୍ତ ବାବୁ। ହରେ କୃଷ୍ଣ। ଅଳ୍ପ ସବୁ ତାଙ୍କର ଅଭିଜ୍ଞତା, କାହିଁକିନା ଆମର ପ୍ରାୟ ଅଭିଜ୍ଞତା ନାହିଁ କହିଲେ ଚଳେ, କାହିଁକିନା ଆମେ ଯେତେବେଳେ ଆସିଲୁ ଆମେ ଏତେଟା ଗୁରୁଙ୍କର ସଙ୍ଗ ସାନ୍ନିଧ୍ୟ ଯଦି ସରାସରି ପ୍ରାପ୍ତ ହେବା ଇଏ ଆମ ପାଇଁ ଖୁବ ଦୁଷ୍କର ହେଇଯାଏ। ସେଥିପାଇଁ କି ଅନୁରୋଧ କରିଛି ପ୍ରଭୁଙ୍କୁ ସେ ତାଙ୍କର ଅଳ୍ପ ସମୟ ଗୁରୁ ମହାରାଜଙ୍କର ଗ୍ଲୋରିଫିକେସନ କରିବେ। ସମସ୍ତେ ଦେଖିପାରୁନାହାନ୍ତି, ସବୁ ଟିକେ କିନ୍ତୁ ଅସୁସ୍ଥ ଅଛନ୍ତି, ଛିଡ଼ା ହେବାରେ ଟିକେ ପ୍ରଭୁଙ୍କ ପରେ ଶ୍ରୀକାନ୍ତ ଗୌର ପ୍ରଭୁ, ତାପରେ ଆମର ରାଜେନ୍ଦ୍ର ହରି ପ୍ରଭୁ।
ଗୌର ଗୋପାଳ ରାଧା ଗୋବିନ୍ଦ ଉପସ୍ଥିତ ସଜ୍ଜନ ଭାଇ ଭଉଣୀମାନେ ଏବଂ ବୈଷ୍ଣବବୃନ୍ଦ, ଆଜି ଆମର ଏକ ଶୁଭ ଦିନ ଯୋଉଟାକି ସମସ୍ତେ ସବୁ ଭକ୍ତମାନଙ୍କର ପାଳନ କରିବା କଥା ବୈଷ୍ଣବ ସମ୍ପ୍ରଦାୟର। ଖାଲି ବୈଷ୍ଣବ ସମ୍ପ୍ରଦାୟର ନୁହେଁ, ଅନ୍ୟମାନଙ୍କ ସମ୍ପ୍ରଦାୟରେ ମଧ୍ୟ ଦେଖାଯାଏ ଯେ ସେ ଗୁରୁଙ୍କ ପ୍ରତି ବ୍ୟାସ ପୂଜା କରନ୍ତି। ଆମେ ଆଗରୁ କହିଯାଇଛନ୍ତି ପ୍ରଭୁ ଦାସ ପୂଜା ମାନେ କଣ କହିଯାଇଥିବେ ଆପଣମାନେ ଉଣା ଆଜିକି ଜାଣିଛନ୍ତି ସବୁ ପୁରୁଣା ଭକ୍ତ ସେ ବିଷୟରେ ଆଉ ପୁନରାବୃତ୍ତି କରିବା ଠିକ ହେବ ନାହିଁ। ଯାହା ହଉ ପାଞ୍ଚ ମିନିଟ ସମୟ ଦେଇଛନ୍ତି ମୁଁ ଯେତିକି ଗୁରୁ ମହାଶଙ୍କର ନିର୍ଦ୍ଦେଶ ଅଛି ମୋ ପାଖକୁ ଆସିଛି ସବୁ ପଢ଼ିତେ ଗୋଟେ ଦିନ ଲାଗିବ। ଯାହା ହଉ ତଥାପି ସେ ପାଞ୍ଚ ମିନିଟ ଗୋଟେ କଥା କହିବାକୁ ଚାହୁଁଛି ଯେ ସବୁବେଳେ ସେ ଲେଖିଛନ୍ତି ଯେ ଭଦ୍ରକର ଶିଷ୍ୟମାନେ ମୋର ଉପରେ ପ୍ରିୟ ମୋତେ ପାର୍ସନାଲି ଲେଖିଛନ୍ତି ଚିଠି ସେ ସବୁ ଚିଠି ମୋ ପାଖକୁ ଲେଖିଛନ୍ତି ପଢ଼ିବେ ମୁଁ ଜେରକ୍ସ କରିକି ଆଣିଛି ଦରକାର ପଡ଼ିଲେ ତାଙ୍କୁ ଦେଇଦେବି ଭବିଷ୍ୟତରେ କେଉଁଠି ବାହାରିବ। ଭଦ୍ରକର ଯେତେ ଶିଷ୍ୟ ଅଛନ୍ତି ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ଦାୟିତ୍ୱ ମୋତେ ଦେଇଛନ୍ତି ଯାହା ଦେଇଛନ୍ତି ତାହା ମୋ ଜୀବନ ପରିମାଣ ଚେଷ୍ଟା କରୁଛି ଏବଂ ସେତେବେଳେ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତେ ଆପଣମାନଙ୍କ ପାଇଁ ମଧ୍ୟ ତାକୁ ସମୟ କ୍ରମେ ପଢ଼ିବା ଅନ୍ୟ ଭଳି ଜାଣିବା। ମୋର ଯେତେବେଳେ ଦୀକ୍ଷା ଉଦାହରଣ ଖାଲି ଦେଉଛି ତାଙ୍କର ଅନୁଭୂତି ପ୍ରଥମ ଅନୁଭୂତି ମୋର 17/4/78 ମସିହା ଗଲା ରାଧୁନବମୀ ତିଥିରେ ଆମେ ଦୁଇ ଭାଇ ଦୀକ୍ଷା ନେଇଛୁ ଯେଉଁଠି ଗୌରଦେବ ଅଛନ୍ତି ସେଇଠି ତିନିଜଣ ନେଇଥିଲୁ ମୁଁ ମୋ ସାନ ଭାଇ ରାମ ଲକ୍ଷ୍ମଣ ଏବଂ ଜଣେ ଆଉ ଜଣେ ଦକ୍ଷିଣ ଭାରତ ପିଲା ସିଏ ଛାଡ଼ି ଦେଇକି ଇସ୍କନ ଚାଲିଗଲା ତା ଆଉ ପରବର୍ତ୍ତୀ ଅବସ୍ଥା କ'ଣ ହେଇଛି ଆମେ ଜାଣିନୁ। ଯେତେବେଳେ ମୁଁ ଦୀକ୍ଷା ନେବାକୁ ଯାଏ ଭାଗବତ ପ୍ରଭୁ ଥିଲେ ଭୁବନେଶ୍ୱର ଇନଚାର୍ଜ ସେ ମୋତେ କହିଲେ ତୁମକୁ ନିଶ କାଟିବାକୁ ପଡ଼ିବ। ମୁଁ ଭାରି ନିଶକୁ ଭଲ ପାଉଥିଲି ନିଶର ଯେତେବେଳେ 38 ବର୍ଷ ବୟସ ତାକୁ ମୁଁ କହିଲି ମୁଁ ନିଶ କାଟିବିନି ଇସ୍କନ କିଏ ଜାଣିଥିଲା ଓଡ଼ିଶାର ଯାହା ହଉ ଆମର ଶିକ୍ଷା ଗୁରୁ ଆତ୍ମତତ୍ତ୍ୱ ଦାସ ସେ ଯାହା ବୁଝେଇ ବାଜେଇକି ଆମକୁ ମାଛ ମାଂସ ପିଆଜ ରସୁଣ ପାନ ବିରି ଚା ସେଣ୍ଟ ସବୁ ଛାଡ଼ି ଦେଇଥିଲୁ। ଯେତେବେଳେ ଦୀକ୍ଷା କଥା ଆସିଲା ତୁମେ ନିଶ କାଟିବାକୁ ପଡ଼ିବ କହିଲି ନା ନିଶ କାଟିବି ନା ଆଉ ହଁ କାଟିଦିଅ ଆଉ ଦୀକ୍ଷା ପରେ ପୁଣି ରଖିବ ଆପଣ ଠିକ୍ ଅଛି ନିଶ କାଟିଲି ଦୀକ୍ଷା ହେଇଗଲା ଦୀକ୍ଷା ନେଲୁ ତାର ମାସେ ପରେ ପୁଣି ଗୁରୁମାଜ ଆସିଲେ ମନ୍ଦିରକୁ ଆମକୁ କୁହାଗଲା ମନ୍ଦିର ପ୍ରେସିଡେଣ୍ଟ ଥିଲେ ସେତେବେଳେ ଆତ୍ମତତ୍ତ୍ୱ ପ୍ରଭୁ କବିରାଜ ପ୍ରଭୁ ଆଉ ଅନ୍ୟମାନେ ଥିଲେ ଗୁରୁମାଜ ଦେଖା କରତେ ଆସିବାକୁ ପଡ଼ିବ ତାକୁ ଖବର ପାଇବନି। ସକାଳୁ ଉଠିଲାବେଳକୁ ମୁଁ ଖାଲି ଅନୁମାନ କଲି ମୋ ଝିଅ କ'ଣ ହେଉଛି ମୋ ଛାତି ଭିତରେ କ'ଣ ଦମଦମ ଦମଦମ ହେଉଛି ମୁଁ କିଛି ବୁଝିପାରୁନି ମୁଁ କ'ଣ ଗୁରୁମାଜ ତମେ ଯାଇପାରିବି ନା କ'ଣ କ'ଣ ପାଇଁ ହେଉଛି କ'ଣ ପାଇଁ ହେଉଛି କ'ଣ ପାଇଁ ହେଉଛି କିଛି ବୁଝିପାରିନି। ସେତେ ଚୈତ୍ର ଗୁରୁ ଅନ୍ତର ଭିତରେ ଥାନ୍ତି ତିନି ଜଣ ଅଛନ୍ତି ପରମାତ୍ମା ଆତ୍ମା ଏବଂ ଗୁରୁ ମହାରାଜ ସବୁବେଳେ ଗୁରୁ ମହାରାଜ ଅଛନ୍ତି ଏଠି ସେ ଭିତରୁ ଦେଲେ ମୁଁ ଭାବି ତାକୁ ନିଶ କାଟିଦେଲି ତା ନିଶ ରଖିଛି କାଟିଦେଲି ସେଠୁ ସାଙ୍ଗେ ସାଙ୍ଗେ ନିଶ କାଟିଦେଲି ସେ ଘରେ ଆପଣ ଦେହ କରିନି ତାଙ୍କୁ ବିଶ୍ୱାସ କରିବେନି ଯେମିତି ନିଶ କାଟିଛି ମୋର ସବୁ ଛାତିର ସ୍ପନ୍ଦନ ସେ ଭଦ୍ର ଯାହା ବି ହଉଥିଲା ହଠାତ୍ କମିଗଲା ପୁରା ଛାଡ଼ିଗଲା ସାଙ୍ଗେ ସାଙ୍ଗେ ଆଣିକି ପଳାଇ ଆସିଲି ଏଇଠି ଗୁରୁମା ଥିଲେ ଦର୍ଶନ କରି କିଏ ଆସିଲି ଏଇଠି ନଥିଲା ଇଏ କହିଲେ ୟୁ ଆର୍ ଲୁକିଂ ଭେରି ବ୍ରାଇଟ୍ ସେ ଭାରି ଉଜ୍ଜଳ ଦୃଷ୍ଟ ଆଉ ପ୍ରଣାମ କରି ଆଶୀର୍ବାଦ ଆଣି ଗଲି ତା ପ୍ରଥମ ଦର୍ଶନରେ ହିଁ ସେ ମୋ ହୃଦୟକୁ ଯାଉଛନ୍ତି ମୋ ହୃଦୟର ସ୍ଥାନ ରହିଯାଇଛନ୍ତି ସେ ଭିତରୁ କହିଲେ କେମିତି ତାଙ୍କରି ବହୁତ ତାଙ୍କର ଅଛି ମୋର ଅନୁଭୂତି ବାଙ୍ଗାଲୋର ଯାଇଥିଲୁ ତମେ ଦର୍ଶନ କରିବା ପାଇଁ ସେଠୁ ଗଲୁ ମାଡ୍ରାସ ମାଡ୍ରାସ ଗଲୁ ବାଙ୍ଗାଲୋର ବାଙ୍ଗାଲୋରରୁ ଗଲୁ ମାଙ୍ଗାଲୋର ମାଙ୍ଗାଲୋରରୁ ଗଲୁ ଉଡୁପି ଉଡୁପିରୁ ଅଛନ୍ତି ଆମେ ଯାଉଛୁ ଏତେ ଦୂରରୁ କେତେ ହଜାର କିଲୋମିଟର ତା ଦର୍ଶନ କରିବା ପାଇଁ ଯାଉଛୁ ସେଠି ବାଟରେ ତାଙ୍କର ସବୁ ଭାଷା ଗୁଡ଼ା ସବୁ ମାଙ୍ଗାଲୋର ଯେଉଁ ଭାଷା କନ୍ନଡ଼ ଭାଷା ଆମେ ବୁଝିପାରୁନୁ ଖାଲି ଫୋନ୍ରେ ପଚାରିଲୁ କେଉଁଠି ଗୁରୁମାଜ ଅଛନ୍ତି ସିଏ ଗୋଟେ ତାଙ୍କର କନ୍ନଡ଼ ଭାଷାର ସେଇ କର୍ଣ୍ଣାଟକ ଭାଷାର ସେ କହିଲେ ଗୋଟେ ଜାଗା ନା ଗୋଟେ କହିଲେ ଠିକ୍ ଏଠି ବୋଲି ଗୋଟେ କଣ କହିଲେ ଯେମିତି ଆମର କିଛି ଆଇବି ଯେମିତି ଆମେ ପାନ୍ଥନିକ ଆସୁ ଯେମିତି ଆମର ଏଇସବୁ ନାଁ ଅଛି ତାଙ୍କ ସେ ଗୋଟେ କଣ ନାଁ ଗୋଟେ କହିଲେ ଫୋନ ସେଟାକୁ ଆମେ ଯାହା ବୁଝିଲୁ ଯାହା ସୁବିଧା ସେଇକୁ ଆଶ୍ରୟ କରି ଆମେ ଗଲୁ ମାଙ୍ଗାଲୋର ଓହ୍ଲେଇ ପଡ଼ିଲୁ ଭୋର ସାତଟା ଓହ୍ଲେଇ ପଡ଼ିଲୁ ଗୋଟେ ବସ୍ ଆସିଲା ଉଡ଼ୁପି ବସ୍ରେ ବସିଲୁ ତାଙ୍କୁ ପଚାରୁଛୁ ଆମକୁ ଅନ୍ୟ ଜାଗା ନେଇକି ଓହ୍ଲେଇବ କୋଉଠି ସେ ଜାଗା ସେଟା ଆମେ ଯେତେ ହିନ୍ଦୀରେ କହିଲେ କ'ଣ ହବ ନା ଇଂଲିଶରେ କହିଲେ କ'ଣ ସେ ବୁଝିପାରୁନାହାନ୍ତି ହିନ୍ଦୀ ଇଂଲିଶ କିଛି ବୁଝିପାରୁନାହାନ୍ତି ହିନ୍ଦୀକି ଘୃଣା କରନ୍ତି ଇଂଲିଶର ବୁଝିବା ପାଇଁ ଲୋକ ଆମ ସେତେବେଳେ ସେ ବସ୍ରେ କେହି ନଥିଲେ ଆଉ ଯୋଉଠି ବସ୍ ଅଟକିଲା ଆମେ ସେଠି ଓହ୍ଲେଇ ପଡ଼ିଲୁ ଯିବା କେମିତି ସାତଟା ପୂର୍ବରୁ ଯାଇ ତାଙ୍କୁ ପହଞ୍ଚିବାକୁ ପଡିବ ଦରକାର କରିବାକୁ ପଡିବ ଗୁଣମାଧୁ ନିର୍ଦ୍ଦେଶ ଅଛି ସେମାନେ ପଳେଇ ଆସିବେ ପୁଣି ବାଙ୍ଗାଲୋର ସେଠୁ ଜଣକୁ ପଚାରିଲୁ ସେ କହିପାରୁନି କହିଲା ଆମେ କହିପାରିବୁ ସେ କୋଉ ଜାଗା ନାଁ କରୁଛୁ କିଛି ଠିକ ଭାବରେ କହୁନା ଶୁଣିପାରୁ ବୁଝିପାରୁନୁ ଜଣେ ହଠାତ୍ ଜଣେ ଲୋକ ଆସିଲା କହିଲା କ'ଣ ଚାହୁଁଛ କୁଆଡ଼େ ଯିବ ଆମେ ଯୋଉ ଏଇ ଯୋଉ ଜାଗା ହୋ ଆଚ୍ଛା ଆସ ତମେ କହିଦିନ ଆସ ଆମେ ଆଗାମୀ ଚାଲିଲା ଆମେ ଚାଲୁ ପଛ ଅଛେ ସିଆଜି ଏ ଯୋଉ ସିଧା ଯାଅ ଦେଖ ଷୋହଳ ଘଟ ଗଲା ପରେ ଦେଖ ଦୁଇତଲା ବିଲ୍ଡିଂଟା ଏଇ ଇଂଲିଶରେ କହୁଛନ୍ତି ସେଇଠି ସେ ତୁମର ନୀତି ହେଉଛି ଇସ୍କୁଲ ସଂଖ୍ୟା ଲୋକ ସେଇ ଯାଅ ଭୋର ପାଞ୍ଚଟା ହାଟୁ ସାଢେ ପାଞ୍ଚଟା ପାଞ୍ଚଟା ବେଳେ ଯାଇଗଲି ସାତଟା ଓହ୍ଲେଇ ଅଧଘଣ୍ଟା ବସ୍ରେ ଆସୁଛୁ ଆମେ ବ୍ୟସ୍ତ ହେଉଛୁ କେମିତି ଗୁରୁଣ୍ଟା ହେଲୁ ମୁଁ ଯାଇଛି ମୋ ସାନ ଭାଇ ଯାଇଛି ସାନ ଭାଇ ବୋଉ ଯାଇଛି ଛୁଆ ପିଲା ଯାଇଛନ୍ତି ସମସ୍ତେ ଯାଇଛନ୍ତି ମୋ ଝିଅ ଯାଇଛି ଆମେ କେମିତି ଯିବୁ ଆମେ ଯାଇକି କଥା ଭାବିବୁ କଥା କହିଲେ ଆମେ ଯେଉଁ ଜାଗାଟା କି ଦେଖିବା ଟିକେ ବିଶ୍ୱାସ କରିବୁ ଗୁରୁଣା ଅଛନ୍ତି କେହି ନା ଦେଖିପାରିବୁନି ପୁରା ଲମ୍ବା ରାସ୍ତା କହିଦେଲେ ଗୋଟେ କୁଆଡ଼େ ଦେଖିପାରୁନୁ ଯଦି ଏଠୁ ଅନେବା ସିଧା ରାସ୍ତାଟା ଭୋରୁ ମାନେ ଗଳି ନାହିଁ କିଛି ନାହିଁ ସିଧା ରାସ୍ତାଟା ତେଲ ହେଲା କୁଆଡ଼େ ସେଟାକୁ ଏତେ ଖିଆଲ କରୁନି କେମିତି କୁଆଡ଼େ ଦେଲା ଯିବା ଗୁରୁମା ଯିବା ଆମେ ଗଲାକୁ ଜଣେ ଗୁରୁମାଧବଙ୍କର ଶିଷ୍ୟ ସେ ଖାଇକି କହିଲେ ଏଇଠି ଆସ ଏଇଠି ଆସ ଏଇଠି ଆସ ଯଦି ଗୁରୁମା ଅପେକ୍ଷା କରୁଛ ତୁମେ ଜଲ୍ଦି ଆସ ସାଙ୍ଗେ ସାଙ୍ଗେ ଗାଧେଇ ପଡ଼ୁ ସାଙ୍ଗେ ସାଙ୍ଗେ ଗଲୁ ଯାଇକି ଗୁରୁମାଧ ବସିକି ଲେଖୁଛନ୍ତି ଆମେ ଯାଇକି ଜୁହାର ହେଲୁ ଅନେଇଲେ ହସିଲେ ଭଦୁକୁ ଆସିଲେ ଆଶୀର୍ବାଦ ଦେଲେ ମୁଣ୍ଡର ଉଠିଲେ ଚାଲିଲେ ଯେମିତି ସେ ଖାଲି ଆମକୁ ଅପେକ୍ଷା କରିଥିଲେ ପାଞ୍ଚ ମିନିଟ୍ ଲେଟ୍ ହେଇଥାନ୍ତା ଆମେ ଦେଖିପାରିଥାନ୍ତି ତେବେ ସେ ସାହାଯ୍ୟ କରିଥିଲି ଏମିତି ବହୁତ କ୍ଷେତ୍ରରେ ଆମକୁ ସେ ସାହାଯ୍ୟ କରିଛନ୍ତି ମୋତେ ଯେତେବେଳେ ଗୋଡ଼ ଭାଙ୍ଗିଲା ଟିଭିରେ ମୋତେ ସାହାଯ୍ୟ କରିଛନ୍ତି ଏକଲା ଦର୍ଶନ ଦେଇଛନ୍ତି ତିନିଶହ ଚାରିଶହ ଭକ୍ତ ଥିଲେ ସବୁବେଳେ ମୁଁ ଚିନ୍ତା କରୁଛି ଆଶା ବାଡ଼ି ଧରିଛି ଯାଇପାରିବିନି ସମସ୍ତେ ଯଦି ଗୁରୁମାନେ ଆସନ୍ତି କ'ଣ ମୋତେ ଏକଲା ତୁମେ ଖାଦ୍ୟ ଗୁରୁମାନେ ପାଖକୁ ସମସ୍ତେ ପଳେଇବେ ଆଗେ କେହି ଭାବିବେନି ଯେ ଭାଇ ଠିଆ ହେଇଛି ଗୋଟେ ଭାଙ୍ଗି ଯାଇଛି କ'ଣ କରୁଛି କେହି ଭାବିବେନି କାହିଁକି ଗୁରୁମାନଙ୍କୁ ଦେଖାରୁ ଗୋଟେ ଉତ୍ସାହ ଅଛି ତ ଚାଲିଯିବ ସମସ୍ତେ ଇଏ ଛୁଆ କୁଆଡ଼େ କ'ଣ ଦୌଡ଼ି ଆଣି ଚାଲିଯିବ ମୁଁ ପଡ଼ିଯିବି ତେଣୁ ସବୁବେଳେ ଚିନ୍ତା କରୁଥାଏ କେମିତି ଗୁରୁମାନଙ୍କୁ ଦର୍ଶନ କରିବି ଏତେ ଲୋକ ଭାଙ୍ଗିଛି ରିସେଣ୍ଟଲି ତିନି ମାସ ତଳେ ଭାଙ୍ଗିଛି ଆସ୍ଥା ବାଡ଼ି ଯାଇ ଚାଲୁଛି ଗୁରୁମା ତ ଅନ୍ତର୍ଯ୍ୟମୀ ସେତେ ବ୍ୟବସ୍ଥା କରୁଛନ୍ତି କ'ଣ ହବ ସମସ୍ତେ ଆସି ପଚାରିଲେ ବଡ଼ ଭାଇ କ'ଣ କରିବା ଆଉ ଇଏ ଏଇ ଏକାଦଶୀ ମାନେ ଏକାଦଶୀ ଥିଲା ତମେ ପିଲାମାନେ ଭୁକେଇଲେଣି ଗୁରୁମା ତ ଲେଟ୍ ହେଇଗଲାଣି ଆସିବା କ'ଣ କରିବା ମୋ ମୋ ନିର୍ଦ୍ଦେଶକୁ ଅନେଇଲେ ସେଠୁ ପୁଣି ଯାହା ଛୁଆମାନଙ୍କୁ ଖାଇବାକୁ ଦେଇଦିଅ ଗୁରୁମା ତ ଡେରି ହେଲାଣି ଆଉ ମୁଁ ଏଇ ହାଇସ୍କୁଲ ଜାଗାରେ ଠିଆ ହେଇଛି ଆଉ ତୁମେ ଯାହା ସମସ୍ତେ ଦେଇଦିଅ ଗୁରୁମା ପିଲାମାନଙ୍କୁ ଖାଇତେ ଦେଇଦିଅ ତାପରେ ପଳେଇ ଆସିବ ସମସ୍ତେ ଚାଲିଗଲେ ମୁଁ ରହିଲି ଆଉ ମୋ ସାଙ୍ଗ ଜଣେ କେଉଁଝର ଜଣେ ଆସିଲା ଡ୍ରାଇଭର ମୋ ପାଖରେ ଥିଲା ମୋତେ ହେଲ୍ପ କରିବା ପାଇଁ ଠିକ ଜଷ୍ଟ ସମସ୍ତେ ଚାଲି ଯାଇଛନ୍ତି ସେ ଆଇବି ପାଖକୁ ସେତେବେଳେ ଗୁରୁମାଳ ଆସୁଛନ୍ତି ବସ୍ର ମୁଁ ଭାବୁଥିଲି ମୁଁ କେମିତି ଦର୍ଶନ କରିବି ଫୁଲମାଳ ଦେବି କ'ଣ କରିବି ଭାବୁଥିଲି କିନ୍ତୁ ଦେଖ ସେ ଆସି ଭଗବାନ ଯାଇ ଡାକିଲେ ମୁଁ ଗଲି ମୋତେ କହିଲେ ଏ ବାଟେ ଆସ ମୁଁ ଯାଇପାରିବିନି ଏ ବାଟେ ସେପଟେ ଯେଉଁ ମହାରାଜ ଅଛନ୍ତି ବର୍ତ୍ତମାନ ଅଛନ୍ତି ମହାଦାସ ସେମାନେ ପଛପଟେ ବସିଲେ କହିଲେ ତାର ପଛପଟେ ଆସ ପଛପଟେ ମୁଁ ଚଢ଼ିକି ଗଲି ମୋତେ ନେଇକି ଗଲେ ତମେ ପାର୍ସନାଲି ସେ ଆମର ଯତ୍ନ ନିଅନ୍ତି ସବୁ ଭକ୍ତଙ୍କର ନିଅନ୍ତି ପାର୍ସନାଲି କାହାକୁ କହିବାକୁ ପଡ଼ୁ ସେ ପାର୍ସନାଲି ସେ ନିଅନ୍ତି ସେମିତି ସାନ ଭାଇକୁ ମଧ୍ୟ ଦେଖାଦେଲେ ସବୁ ପଳେଇଲେ ସାନ ଭାଇ ଏକଲା ରହିଛି ପ୍ରସାଦ ଯୋଗିକି ସେ କାନ୍ଦୁଛି ସମସ୍ତେ ଗୃହ ଦେଖିଲେ ମୁଁ ଅଧ ଦେଖିପାରିଲିନି ଆଜି ଯଦି ଗୁରୁମାନେ ଗଲେ ସାଙ୍ଗେ ସାଙ୍ଗେ ପଚାରୁଛି ପ୍ରସାଦ କେଉଁଠି ହେଉଛି ନା ପ୍ରସାଦ ହେଉଛି ସେଠି ନା ମୁଁ ଏଠିକି ଯିବି କେ ସବୁ ଥାଅ ଗାଧୁଆ ଆସିଲେ ସେ ଗାଧୁଆ ଏଠି ଚାଲିଗଲେ ମୁଁ ବି ଇଚ୍ଛାର ଯାଉଥିଲି ଏଠି ମୁଁ ଯାଇକି
ଗୁରୁମା ଦେଖିଲେ ମତେ ସବୁ ଅଟକଉଛି ବୋଲି ଛାଡ଼ ତାଙ୍କୁ ଛାଡ଼ିଦେଲେ ଗଲା ବେଳକୁ ସାନ ଭାଇ ଘଣ୍ଟା ଆମକୁ କରୁଛି ଦେଖିଲାକୁ ଗୁରୁମା ଯାଇ ତାଙ୍କ ପାଖରେ ହାରିଲେ
କହିଲେ
ଶୁଣିବାକୁ ଗୁରୁମା ସାଙ୍ଗେ ସାଙ୍ଗେ ସେ ପ୍ରଣାମ କଲା ପଚାରେ ଗୁରୁମା କଣ କରୁଛ ସବୁ କଥା ଆଜ୍ଞା ଗୋଟେ ଶାନ୍ତ କାହିଁକି ନା ଆଜ୍ଞା ମୁଁ ଭାବୁଥିଲି ଆପଣ ଦର୍ଶନ କରିପାରିବିନି ଏତେ ଲୋକ ହେଇଛନ୍ତି ମୁଁ ଏଠି ମୋତେ ଦାୟିତ୍ୱ ଦେଇ ଦେଇଛନ୍ତି ନା ଭଲ ହେଇଛି ଭଲ ହେଇଛି ଦେଖ ଦେଖା ଦେଖି କଲେ କଣ ହେଇଛି ପ୍ରସାଦ କହିକି ପୁଣି ହେଲେ ତେବେ ପର୍ସନାଲି ସେ ନିଅନ୍ତି କେହି ଭାବିବନି ଯେ ଗୁରୁମହାଜ ସମିସ୍ତଙ୍କର ଗୁରୁମହାଜ ମୁଁ ଗରିବ ମୁଁ ଆମଠାରୁ ଗରିବ କେହି ନଥିଲେ ଆମ ଘରେ ଗୁରୁମହାଜ ବାଇଗଣ ପୁଡ଼ିକି ମାଗିକି ଖାଇଗଲେ କହିଲେ ମୋତେ ବାଇଗଣ ପୋଡ଼ି ଦେବ ମୁଁ ଆଗେ ବାଇଗଣ ପୋଡ଼ି ଦେବି ନିମ ଭଜା କରିଦେବ ମୁଁ ପିତା କରିଦେଲି ବାଇଗଣ ଭଜା ଖାଇକି ଗଲି ଚାଳ ଘରେ ରହିଛି ଜଣେ କହିଲା ଖାଲି ଗୁରୁମହାଜ ଜଗ ଦେବା ଖାଲି ବଡ଼ ଲୋକ ଖାଲି ଦିଖା ଦେଉଛନ୍ତି ବଡ଼ ଲୋକ ସହ ସମ୍ପର୍କ ସମ୍ପର୍କ କରୁଛନ୍ତି କେବଳ ମିଛ କଥା କେହି କୁହନ୍ତି ସେମିତି ମୋଠାରୁ ଗରିବ କେହି ନାହାନ୍ତି ଆମ ଘରେ ବାଇଗଣ ପୋଡ଼ା ଖାଇକି ଯାଇଛନ୍ତି ଚାଳ ଘରେ ରହିଯାଇଛନ୍ତି ମୁଣ୍ଡ ବାଜି ତାଙ୍କର ମୁଣ୍ଡ ରକ୍ତ ଭାଙ୍ଗିଛି ଆମେ ଦେଖିଛୁ ଭାଗବତ ପ୍ରଭୁ କହୁଛୁ କେହି ସମସ୍ତେ ଜାଣୁଛୁ ଆମେ ଜାଣୁଛୁ ଆମର ବହୁତ ଦିନ ତଳ କଥାଟା ହେଇଛି ଆତୁ ଗୋଟେ ଆତୁ ଆଣିକି ଦେଇଥିଲି ଗୋଟେ ଅମୃତଭଣ୍ଡା ଦେଇଥିଲି ଭଲ ତାଙ୍କୁ ଖାଇଲେ ଖାଇକି ଚାଷ କରିବି ତେଣୁକରି ବହୁତ କଥାରେ ମୁଁ ଦେଖିଛି ଯେ ସେ ପର୍ସନାଲି ନିଅନ୍ତି ଯତ୍ନ ନିଅନ୍ତି ଏବଂ ସବୁ ଗୋଟେ ଚିଠି କହିଲେ ମୋତେ ପ୍ରତ୍ୟେକ ମାସ ଚିଠି ଦେବ ମୁଁ ପ୍ରତ୍ୟେକ ମାସ ଚିଠି ଦିଏ ପ୍ରତ୍ୟେକ ମାସ ଚିଠିରେ ମୋତେ ଉତ୍ତର ଦିଅନ୍ତି ଗୁରୁମାର ମୁଁ ପାଇଛି ଗୁରୁମାର ଚିଠି ପର ମୁଁ ତ କାହିଁକି ଦେଲିନି ନା ଯେତେବେଳେ ତାଙ୍କର ବ୍ୟସ୍ତ ହେଇଗଲେ ସେ ବହୁତ କାମର କାର୍ଯ୍ୟ ବ୍ୟସ୍ତ ହେଲେ ମୁଁ ତାଙ୍କର ଏତେ ମୂଲ୍ୟବାନ ସମୟ କାହିଁକି ନଷ୍ଟ କରିବି ତାଦ୍ୱାରା କ'ଣ ଯେ ମୁଁ ଚିଠି ଦେଉଛି ଗୁରୁମାର ମୋତେ ଚିଠି ଉତ୍ତର ଦେଉଛି ଏଇଟା ଭାବିକି ଜାଣି ତ ସେ ନାଇଁ ଆଉ ଦେଲିନି ବହୁତ ଅନ୍ୟମାନେ କହିବେ ସେତେବେଳେ ମୋ ଭଉଣୀର ବିବାହ ଠିକ କଲେ ଗୁରୁ ମହାରାଜ ଲେଖି ଦେଲେ ଚିତ୍ର ଯେ ମୁଁ ଏଇ ଲୋକକୁ ଠିକ କରିଛି ତମ ଭଉଣୀ ପାଇଁ ତୁମେ ହଁ କି ନା କୁହ ମୁଁ ହଁ କି ନା ମୁଁ କହିଲି ମୋତେ କହିଲି ପୋଲିସ ପଠେଇଛନ୍ତି ନା କାହିଁକି ଇସ୍କ ନା ବହୁତ କଥା କହିବ ନା ଏଇଠୁ ବାହାରିଲା ମୋ ଖବରକାଗଜରେ ଇଏ ଡାଉଟ ଦେଇପାରିବନି ବୋଲି ଇସ୍କ ରିପୋର୍ଟକୁ ବାହାଘର କରିଦେଲେ ଏମିତି ସେତିକି ବହୁତ ବାହାରିଲା ମୋର ଖାଲି ଗୁରୁ ମହାରାଜ କହିଲେ ହାତୀ ଯାଉଛ କୁକୁର ଘୁଷ ଧୈର୍ଯ୍ୟ ଦ୍ୱାରା କିଛି ମିଳିଛି କହିଲେ ପ୍ରଭୁ ଆମର ଧୈର୍ଯ୍ୟ ଦରକାର ଯଦି ଧୈର୍ଯ୍ୟ ସକାଳେ ରହିଛି ବୋଲି ଗୁରୁ ମହାରାଜଙ୍କୁ ଧରିକି ତେବେ ଆଜି ଯଦି କିଛି ମୋର ହେଇଥାଏ ଯାହା ବି ହେଇଛି ଗୁରୁମହାଜ ଆଶୀର୍ବାଦ ହେଇଛି ଗୁରୁମହାଜଙ୍କର ଆଶୀର୍ବାଦ ଛଡ଼ା ଅନ୍ୟ କିଛି ନୁହେଁ ଗୋଟେ ଟେଲିଗ୍ରାମ ଆସିଲା କମଳାକାନ୍ତ ସାହୁ ଭଦ୍ରକ ଚିନ୍ତା କରନ୍ତୁ ଭଦ୍ରକ କମଳାକାନ୍ତ ସାହୁ ଜଣେ ଅଛି ନା ଭଦ୍ରକ ଗୋଟେ ଛୋଟ ପ୍ଲେସ୍ ଟେଲିଗ୍ରାମ କମଳାକାନ୍ତ ସାହୁ ସେ କେମିତି ଆଣିଲା ଗୁରୁମହାଜଙ୍କୁ କହିବା ସେ କେମିତି ଦେଖିଦେଲା ଯେ ଇସ୍କନ କେଲକାତାରୁ ଆସିଛି ତେଣୁ ଇସ୍କନ ଶୁଣିଲା ଦେଖିଲା ସେ ଟେଲିଗ୍ରାମ ଉପରେ ତେଣୁ ଜାଣିଲା ଇସ୍କନ ଭକ୍ତ ଦେଖିବା ଭାଇ ଆମ କୁଆ ସର ଆଉ କେହି ନାହାନ୍ତି ଆଣି ମୋତେ ଦେଇଦେଲା ମୁଁ ପଢିଲା ବେଳେ ପୁଣି ଲେଖା ହେଇଛି କ'ଣ ମିଟ୍ ମି ଏଟ୍ ପୁରୀ ମିଟ୍ ମି ଏଟ୍ ପୁରୀ ଆରେ ପୁରୀର କ'ଣ ପୁରୀଟା କ'ଣ ଛୋଟ ଜାଗା ନା ଗୁରୁମାଜ କହିଲେ ମୋତେ ଦେଖା କଲ ପୁରୀ ଆସିକି ମାନେ ବହୁତ ଅର୍ଜେଣ୍ଟ କଥା ଥିଲା କ'ଣ ଭାବିବ ଗୁରୁମାଜ ନିର୍ଦ୍ଦେଶ ସାଙ୍ଗେ ସାଙ୍ଗେ ତା ଦୁଇ ଦିନ ପରେ ଡେଟ୍ ଥିଲା ସାଙ୍ଗେ ସାଙ୍ଗେ ଗନି ସେ ସାନ ପୁଅ ମୋର ଛୋଟ ଥିଲା ମୋ ପୁଅ ଏଇ ସନ୍ତୋଷ ତାହେଲେ କାହିଁ ମୁଁ ଦୁଇ ଦିନ ଆମେ ଦେଖେ ସାର୍ ଯାଇକି ଗଲି କେଉଁଠି ପାଇବି ଗୁରୁ ମହାରାଜଙ୍କୁ ଚିନ୍ତା କରନ୍ତୁ ଆପଣ ଯଦି କୁହାଯିବ ଗୋଟେ ଦୂର ରହୁ ଭେଟନ୍ତୁ ବୋଲି କେଉଁଠି ଭେଟିବେ କାହାକୁ କୁହନ୍ତୁ କାହାକୁ ଭେଟିବେ କେମିତି ପାଇବେ ମୁଁ ଚାଲିଗଲି ଖାଲି ଗୁରୁମାନେ ଭାବୁଥାଏ କେଉଁଠି କେଉଁଠି ଯାଇ ଭେଟିବି କୁହନ୍ତୁ ଦୂର କେଉଁ ଲଜ୍ ବୁଝିମି ନା କୋଉ ଜାଗା ଖୋଜିବି କଣ କରିବି କିଛି ଲେଖା ହେଇନି ଗୁରୁମାଜ ହିଁ ଭରସା ଯାଇ ପହଞ୍ଚି ବୁଲେଇ ପଡ଼ିଲି ରେଖାଳ ପଚାରୁଛି ଏ ଦୁଇଟା ଦିନ ତଳେ ଦେଖିଛ କି କେହି ଜଣେ ବାବାଜୀ ଘୁରା ହେଇକି ଡେଙ୍ଗା ବାବାଜୀ ଜଣେ କି ଆସିବାର କେଉଁଠି କେଉଁଠି ହୋଇଛନ୍ତି କେହି ଦେଖିଛନ୍ତି ଯାହାକୁ ମୁଁ ପ୍ରଥମେ ପଚାରିଲି ସେଇ କହିଲା ଯେ ମୁଁ ପହରଦିନ ମୁଁ ନେଇକି ଛାଡ଼ିଛି ତାଙ୍କୁ ଇଏ ସମୁଦ୍ର କୂଳର ଶ୍ରୀଶ୍ୱର ଗୋଟେ ହୋଟେଲ ମୁଁ ଛାଡ଼ି ଦେଇଛି ପାଞ୍ଚଣି ବାସରେ ଇଏ ନେଇକି ଗୁରୁମାଜଙ୍କୁ ଯାଇଥିଲା ସେଇ ଜଗିଛି ମୁଁ ଯାଇକି ତାକୁ
ପହଞ୍ଚିଲି
ଦେଖିଛି ତାଙ୍କ ବାବାଜୀ ଯିବାର କହୁଥିକି ଏ ଓହ୍ଲେଇକି ଗାଡ଼ିରୁ ସେଇ କହିଲା ମୁଁ ନେଇ ଯାଇଛି ସେ ଲୋକ ଆସନ୍ତୁ ଆପଣ ବିଶ୍ୱାସ ହଉନି ମୋ ଗାଡ଼ିରେ ବସନ୍ତୁ ମୁଁ ନେଇଛି ସିଏ ନେଇଗଲା ଆମେ ଯଦି ଦୁଆର ମୋର ଓହ୍ଲେଇ ପଡ଼ିଲୁ ଗେଟ୍ର ତା ଗୁରୁମାନେ ଆମ ସାମ୍ନାରେ ବସୁଥିଲେ ଗଲି ତାଙ୍କୁ ଦେଖା କଲି ତେବେ କିଏ ଆମକୁ କିଏ ନେଲା ଆମର ଯତ୍ନ କିଏ ନେଉଛି ମୁଁ କେମିତି ପାଇନି କେମିତି ଯାଉଛି ଜାଣୁଛି ତେଣୁକରି ଗୁରୁମାନଙ୍କର ବହୁତ ଅଛି ବହୁତ ଅନୁଭୂତି ଅଛି ବହୁତ ତାଙ୍କର ଦୟା ଆମ ମାନଙ୍କ ପ୍ରତି ସବୁ ସମସ୍ତେ ଉଣା ଟିକେ ବୁଝିଥିବେ, ଉଣା ଟିକେ ଅନୁଭବ କରିଥିବେ, ତାକୁ ସେ ଚିନ୍ତା କଲେ ଜାଣିପାରିବେ ଯେ କିପରି ଗୁରୁ ମହାରାଜଙ୍କର ଆଶୀର୍ବାଦ କାମ କରୁଛି। हरे कृष्ण
हरि बोल हरि बोल।
बहुत समय नहीं पारिनी कारण पांच मिनट कहवा पाई अच्छी निर्देश कर्तृपक्ष तेणु गुरु महाराज क्षमा होती जहाँ दोष दोष मत क्षमा देवे समस्ती को अनुरोध समस्ते गुरु महाराज बाणी जे पचास कीर्तन लेकिन गुरु महाराज दीक्षा नाला गुरु महाराज आप दूर रोचान आ किमी आप सेवा करी सेवा मान हाथ किमी कौन अवश्य से सुविधा बहुत दे भगवान गुरु महाराज बहुत दे दी भाई କେମିତି ସେବା କରିବୁ କହିଲେ ସେବା କରିବ ଆଚ୍ଛା ହଉ କହିଲେ କେବଳ ଷୋଳ ମାଳା ଜପ କରିବ ପ୍ରଭୁପାଦ ଗୀତା ଭାଗବତ ପଢିବ ପ୍ରଭୁପାଦ ବହି ପଢିବ ଜଗନ୍ନାଥ ସେବା କରିବ କହିଲେ ମୁଁ ଜାଣିଲି ଯେ ମୋ ସେବା କରୁଛ ଆଉ ମୋର କିଛି ଦରକାର ନାହିଁ ସେଇ ନିର୍ଦ୍ଦେଶ ମୁଁ ସମସ୍ତଙ୍କୁ କହୁଛି ଯେ ଗୁରୁମାନଙ୍କର ପାର୍ସନାଲ ସେବା କରିବା ପାଇଁ ଦରକାର କରିବା ଦରକାର ନାହିଁ ଖୋଜିବା ଦରକାର ନାହିଁ ସେ କହିଛନ୍ତି ତାଙ୍କ ଷୋଳ ମାଳା ଜପ କରିବେ ପ୍ରଭୁପାଦଙ୍କ ବହି ସବୁଦିନ ପଢିବେ ଆଉ ଜଗନ୍ନାଥ ସେବାରେ ନିୟୋଜିତ ହେଲେ ସିଏ ବୁଝିବେ ଯେ ମୁଁ ସେବା ପାଉଛି ସେ ସେବା ପାଇବେ। ହରେ
କୃଷ୍ଣ ପ୍ରଭୁଜୀଙ୍କର ଚାଳିଶ ବର୍ଷର ଅଭିଜ୍ଞତା ଏଇ କୋଡିଏ ମିନିଟରେ ସରିବ
ପାଞ୍ଚ ମିନିଟ ମୁଁ କୋଡିଏ ମିନିଟ ହେଲାନି
ସେଟା ହିଁ ସମସ୍ତଙ୍କୁ କହିବାର ଅଛି
କଥା କହିବେ ବୋଲି ସମୟ ଦେବ ଜୟ ଶ୍ରୀ ଗୁରୁଦେବ କି ଜୟ ଜୟ ଗୁରୁ ମହାରାଜ କି ଜୟ ଜୟ ସମସ୍ତ ଭକ୍ତବୃନ୍ଦ କି ଜୟ ଜୟ ଗୌର ଗୋପାଳ କି ଜୟ।
ଶ୍ରୀକାନ୍ତ ବହୁତ ବାଲେଶ୍ୱରରୁ ଆସିଛନ୍ତି ସମସ୍ତେ ଜାଣିଛନ୍ତି ନା ନା ତାଙ୍କର ପରିଚୟ ଦାରୁ ବ୍ରହ୍ମ
ନମୋ ବିଷ୍ଣୁ ବାହାରୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମତ ଭକ୍ତି ବେଦାନ୍ତ ସ୍ୱାମୀ ନାମିନେ ନମସ୍ତେ ସରସ୍ୱତୀ ଦେବେ ଗୌରବାଣୀ ପ୍ରଚାରିଣେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣେ ବାଞ୍ଛା କପରିବେଶ କୃପା ସିନ୍ଧୁଭ୍ୟ ରଚ ପ୍ରତିଦାନଙ୍କ ବୈଷ୍ଣବ ଗୁରୁ ମହାରାଜଙ୍କ କଥା ମୋତେ କହିବାକୁ କହିଲେ ହେମରି ପ୍ରଭୁ ଗୁରୁ ମହାରାଜ ସଦାବେଳେ କହନ୍ତି ମୁଁ ତୁମର ପିତା ପ୍ରଭୁ ପା କହୁଛନ୍ତି ତୁମର ଜେଜେବାପା କାହିଁକିନା ଜେଜେବାପା ବେଶୀ ସନ୍ତାନ ମାନେ ନାତିମାନଙ୍କୁ ଭଲ ପାଆନ୍ତି ତେଣୁ ତୁମମାନେ ମୋତେ ତ ଭଲ ପାଏ କିନ୍ତୁ ମୋ ଜେଜେବାପାକୁ ଟିକେ ବେଶୀ ଭଲ ପାଏ ଜେଜେବାପା ସବୁବେଳେ ନାତିମାନଙ୍କୁ ବେଶୀ ଭଲ ପାଆନ୍ତି ତେଣୁ ଗୋଟେ କଥା ହେଉଛି ପୂର୍ଣ୍ଣଚନ୍ଦ୍ର ପ୍ରଭୁ କହୁଥିଲେ ଯେ ଭଗବାନ ସମ୍ପୂର୍ଣ୍ଣ କୃପା ପ୍ରଦାନ କରନ୍ତି ଗୁରୁଦେବ ଏବଂ ଗୁରୁଦେବ ଗୁରୁ ହୁଅନ୍ତି ଏବଂ ଗୁରୁଦେବ ପ୍ରକୃତ ଅନ୍ତର୍ଯ୍ୟାମୀ ଏଇଟା ଏକଦମ ସତ ସିଦ୍ଧାନ୍ତ ମୋର ଯେତିକି ଅନୁଭବ ସେ ଅନୁସାରେ ମୁଁ ଆପଣଙ୍କୁ ମୋର ଅନୁଭବ ଦୁଇଟି କଥା କହିବି ଥରେ ଗୁରୁ ମହାରାଜ ଆସିଛନ୍ତି ପୁରୀ ଭକ୍ତିକୁଟୀର ଭକ୍ତିକୁଟୀରରେ ଆପଣମାନେ ସମସ୍ତେ ଜାଣିଥିବେ ଭକ୍ତିକୁଟୀରରେ ମୁଁ ପ୍ରସାଦ ପାଉଛି ଆମ ଘରେ ମାତାଜୀ ବି ଯାଇଥିଲେ ମୁଁ ଭକ୍ତିକୁଟୀରର ମାନେ କାଉଣ୍ଟର ଆଡ଼କୁ ପଛ କରିକିରି ସିଡ଼ି ଆଡ଼କୁ ମୁହଁ କରିକିରି ପ୍ରସାଦ ପାଉଛି ମୋ ବିପରୀତ ଦିଗରୁ ସିଡ଼ି ଆଡ଼କୁ ପଛ କରିକି ଆମ ମାତାଜୀ ଏପଟକୁ ମୁହଁ କରିକିରି ପ୍ରସାଦ ପାଉଛନ୍ତି ପ୍ରସାଦ ପାଇ ବସୁ ମୁଁ ଆଲୋଚନା କରୁଛି ମୋର ବହୁତ ଦିନର ଅଭ୍ୟାସ ଯେ ଗୁରୁ ମହାରାଜଙ୍କର ଚରଣ ସେବାରେ ତୁମେ ମୋତେ କ'ଣ କୃପାଟା ଯଦି ହେବନି ଚରଣ ସେବା କରିବାରେ ମୋର ଅଭ୍ୟାସ ବହୁତ ଦିନର ଅଛି ଗୁରୁ ମହାରାଜଙ୍କ ପାଖରେ ବହୁତ ଶିଷ୍ୟ ରୁହନ୍ତି ସବୁବେଳେ ଆଉ ତାପରେ ମୁଁ ଭାବିଲି ମୁଁ ଛୁଟିଆ ଶିଷ୍ୟ ଆଉ ଗୁରୁ ମହାରାଜଙ୍କର ସେବା କ'ଣ କେବେ ପାଇପାରିବି ଏଇଭଳି ଭାବରେ ଆମେ ଦୁଇ ଜଣ ଆଲୋଚନା କରୁଛୁ ପ୍ରସାଦ ପାଇବାକୁ ବସିଛୁ ପ୍ରସାଦ ପହଞ୍ଚିବ ଏମିତି ଆଲୋଚନା କରୁଛୁ କିଛି ସମୟ ଭିତରେ ଗୁରୁ ମହାରାଜ କ'ଣ କରୁଛନ୍ତି ଆସିକି ଭକ୍ତିକୁଟୀର ପୁରୀର ଭକ୍ତିକୁଟୀର ସିଡ଼ିକୁ ଉଠୁଛନ୍ତି ସିଡ଼ିକୁ ଉଠୁତା ଉଠୁତା ସିଡ଼ିର ପଛକୁ ଅନେଇକିରି ଛିଡ଼ା ହେଇଗଲେ ଛିଡ଼ା ହେଇକିରି ମୋତେ ଇସାରା କଲେ ମାନେ ଏମିତି ଡାକିକିରି ମୋତେ ପଳେଇଗଲେ ଇସାରା କରିକି ହସି ଦେଇକିରି ପଳେଇଲେ ଆଉ ସେଇଠୁ ମୁଁ ଆମ ଘର ମାତାଜୀ ସେ ଦେଖିପାରିଲେ ତ ସେଟା ପଛରେ ବସିଥାଏ ତେଣୁ ମୁଁ କହିଲି ଗୁରୁ ମହାରାଜ ମୋତେ ଡାକିଗଲେ ମୁଁ ଗୁରୁ ମହାରାଜ ଯାଉଥିଲେ ଛିଡ଼ା ହେଲେ ଛିଡ଼ା ହେଇକି ପଛକୁ କରିକିରି ଇସାରା କରିକି ପଳେଇଲେ ମୁଁ ସେଠୁ ପ୍ରସାଦ ପାଇକିରି ସଙ୍ଗେ ସଙ୍ଗେ ହାତ ଧୋଇ ଉପରୁ ଯାଉ ଗୁରୁମାତା ପରଦିନ ପ୍ରାୟ ଶିକ୍ଷା ଯୋଜନା ଥାଏ ମସିହା ଠିକ ଭାବରେ ମନେ ନାହିଁ ଆଉ ଦୀକ୍ଷା ଯାହାର ବସିଥାନ୍ତି ବସିକିରି ବହୁତ ମାଳା ଜପ କରୁଥାନ୍ତି ତାପରେ ତୁମେ ଦୀକ୍ଷା ଯୋଜନା ଥାଏ ମୁଁ ଯାଇକି ଦେଖିଲି ଯେ ପ୍ରାୟ ଗୌରୀ ପାଇଁ ପ୍ରଭୁ ସେଠିକାର ଥିଲେ କୃଷ୍ଣ ସିଏ ସେବା କରୁଛନ୍ତି ଆଉ ଜଣେ ଜନ ସେବା ଦୁଇ ଜଣ ସେବା କରୁଛନ୍ତି ମୁଁ କହୁଥିଲି ଜଣେ ଭକ୍ତ ଡାହାଣ ପାଦ ସେବା କରୁଥିଲେ ସେ ଉଠିଯାଉ ମୁଁ ସେଠୁ ବସିକି ଗୁରୁ ମହାରାଜଙ୍କ ଚରଣ ସେବା କରିବାକୁ ଆରମ୍ଭ କଲି ଗୁରୁବାର ସେ ଗୁରୁ ମହାରାଜ କଲେ ଜପ କରୁଥିଲେ ଏମିତି ଧରିକିରି ଆଖି ବନ୍ଦ କରିକିରି ଜପ କରୁଛନ୍ତି ସେଠୁ ସେ ନଈ ପଡ଼ିଲେ ମତେ ଅନେଇଲେ ମୁଁ ବସି ସେବା କରୁଛି ସେ ହସିଦେଲେ ମୃତ୍ୟୁ ହସ ପୁଣି ଥରେ ସେବାଟା ମାନେ ପଡ଼ିଗଲେ ମୁଁ ଏମିତି କିଛି ସମୟ ସେବା କରିକିରି ତାପରେ ଅନ୍ୟ ଭକ୍ତଙ୍କୁ ସେ ସୁଯୋଗ ଦେଇକିରି ମୁଁ ପୁଣି ପଳେଇ ଆସିଲି ଦେଖନ୍ତୁ ଅନ୍ତର୍ଜାମୀ ଯଦି ଭଗବାନ ମାନେ ଗୁରୁ ମହାରାଜ ନୁହନ୍ତି ତାହେଲେ ମୋ ଅନ୍ତର କଥା ଜାଣିଲେ କେମିତି କେବଳ ଏଇଟା ହିଁ ମୋର ମଧ୍ୟ ଦୀକ୍ଷା ଯୋଗ୍ୟ ମୋର ବ୍ରାହ୍ମଣ ଦୀକ୍ଷା ଯଦି ହେଲା ସେ ବି ଗୋଟେ ଆଶ୍ଚର୍ଯ୍ୟ କଥା ଗୁରୁ ମହାରାଜ ସେହି ସମୟରେ ଆସିଥାନ୍ତି ମୋତେ ଆଗରୁ ଖବର ହେଇଥିଲା ଯେ ଗୋପୀନାଥ ନଗରରେ ପହଞ୍ଚିବେ ସେ ତିନିଟା ନା କେତେ ବସ୍ ନେଇକି ଆସିଲେ ଭକ୍ତମାନଙ୍କୁ ଗୋପୀନାଥଙ୍କର ଦର୍ଶନ କରିବେ ଆଉ ଗୋପୀନାଥଙ୍କ ଦର୍ଶନ ଅନ୍ତେ ସେ ଯୋଉ ନୀଳଗିରି ଯିବେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିରରେ ସେଠି ପ୍ରସାଦ ସେବନ କରିବେ ସବୁ ଭକ୍ତ ସହ ତେବେ ପଞ୍ଚଲିଙ୍ଗେଶ୍ୱର ଯିବାର ଥିଲା ସେ ପ୍ରୋଗ୍ରାମ ବି କ୍ୟାନସଲ ହେଲା ସମୟ ହେବାରୁ ତାପରେ ସେହିଭଳି ଗୁରୁ ମହାରାଜ ଆସିକି ପହଞ୍ଚିଲେ ରେମୁଣାରେ ରେମୁଣାରେ ଗୋପୀନାଥଙ୍କ ଦର୍ଶନ ସାରି ସେଠି ମାନେ ସ୍ନାନ କରୁଥିଲେ ଭକ୍ତଙ୍କ ସହିତ ଫୁଟବଲ ନେଇକି ସେ ଯେମିତି ପ୍ରଭୁ କହୁଥିଲେ ପାଣିର ସେ ଯେମିତି ଜଳକେଡ଼ା କରନ୍ତି ମୁଁ ନିଜ ଚକ୍ଷୁରେ ଦେଖିଛି ଭଗବାନଙ୍କ ଭକ୍ତମାନଙ୍କର ସହିତ ଯେମିତି ଜଳକେଡ଼ା ପ୍ରାୟ ମୁଁ 45 ମିନିଟ କି ବେଶୀ ହବ ସେ ଜଳକେଡ଼ା କରୁଛନ୍ତି ଭକ୍ତମାନଙ୍କ ସହିତ ଆଉ ଅନୁଭବ କଲି ମୁଁ ସେଠି ଗୋକର୍ଣ୍ଣ ବାଟ ଅଛି ଆପଣମାନେ ଜାଣିଥିବେ ସେ ତୁଠରେ ସେଠି ଛିଡ଼ା ହେଇକି ମୁଁ ମନେ କରୁ ଭାବୁଛି ଯେ ଅସାଧ୍ୟ କଥା ମୁଁ ଭାବୁଛି ଗୁରୁ ମହାରାଜ ମୋତେ କୃପା କରିକି ଯଦି ତାଙ୍କ ତରଫରୁ ହେଇକି ବ୍ରାହ୍ମଣ ଦୀକ୍ଷା ଦିଅନ୍ତେ ଗୋପୀନାଥଙ୍କ ପାଖରେ ତାହେଲେ ମୁଁ ଆନନ୍ଦ ପାଆନ୍ତି ଏଇଭଳି ଭାବୁଛି ମାନେ ଏଟା ତ ଅସମ୍ଭବ ଇସ୍କନ୍ଦ ସେଠି ସମ୍ଭବ ନା ଆମର ଯଦି ବି ମୁଁ ପ୍ରିପେୟାର ହଉଥିଲି କିନ୍ତୁ ଏଭଳି ମନର ମୋର ଭାବନା ଅଛି ସେଇଠୁ ଗୁରୁ ମହାରାଜ ସ୍ନାନ କଲେ ରେଡି ହେଲେ ସେଠିକି ସେ ବସ୍ରେ ଚଢ଼ିଲେ ବସ୍ର ନୀଳଗିରି ଗଲେ ନୀଳଗିରି ରଘୁନାଥ ମନ୍ଦିରରେ ସେଠି ପ୍ରସାଦ ପାଇଁ ମୋ ଦ୍ୱାରା ଗୁରୁ ମହାରାଜ ସବୁ ବ୍ୟବସ୍ଥା କରିଥିଲେ ସେଠି ପ୍ରସାଦ ମଧ୍ୟ ପାଇଲେ ପାଇକିରି ଆମର ବାଲିଗୁରି ସ୍କୁଲ ଅଛି ଆପଣମାନେ ସବୁ ଜାଣିଥିବେ ବାଲିଗୁରି ସ୍କୁଲ ଆସିଲେ ସେଠି ମାନେ ପିଲାମାନେ ଗୁରୁ ମହାରାଜଙ୍କର ସେବା କଲେ କଲା ପରେ ଗୁରୁ ମହାରାଜ ଯେ ପ୍ରଭୁ କହୁଥିଲେ ଭଦ୍ରକ ଗୁରୁ ମହାରାଜ ସେଠୁ ପଳେଇଲେ ସନ୍ଧ୍ୟାବେଳେ ଗୁରୁ ମହାରାଜ କହିଲି ଗୁରୁ ମହାରାଜ ମୁଁ ଏବେଠୁ ବାଲେଶ୍ୱର ପଳେଇବି ଆଉ ଆପଣଙ୍କ ଭଦ୍ରକ ଯାଉଛନ୍ତି ଭଦ୍ରକ ଯିବନି ମୁଁ କହିଲି ନା ଗୁରୁ ମହାରାଜ ଯେହେତୁ ମୁଁ ପଳେଇ ଯାଉଛି ବାଲେଶ୍ୱର ମୁଁ ସେଗଠୁ ବାଲେଶ୍ୱର ପଳେଇବି ତାପରେ ଭଦ୍ରକରେ ଗୋଟେ ଦିନ ଗୁରୁ ମହାରାଜ ଥିବେ ତାପର ଦିନ ଭୁବନେଶ୍ୱର କଣ ଯାଇଥିଲେ ମୁଁ ଜାଣିଥିଲି ତାପରେ କଟକରେ ସେଇ ପୁରୀ ଯାଇଛନ୍ତି ପୁରୀରେ ଦୀକ୍ଷା ଯଜ୍ଞ ଅଛି ବୋଲି ମୋତେ ଜଣା ବି ନାହିଁ ସେଠୁ ହେମହରି ପ୍ରଭୁ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ସେଠି ଦୀକ୍ଷା ସେମାନେ ନେବେ ହରିନାମ ଦୀକ୍ଷା ବ୍ରାହ୍ମଣ ଦୀକ୍ଷା ସେମାନଙ୍କ ପରିହାର କରିଛନ୍ତି କରିକିରି ମୁଁ ସେଠୁ ତିନି ମୋର ଦୋକାନ ଅଛି ଦାରୁଭ୍ରମ ନାଁରେ ବାଲେଶ୍ୱରରେ ମୁଁ ଦିନ ରାତିରେ ଦୋକାନ ଦୀକ୍ଷା ଯଜ୍ଞ ପୂର୍ବ ଦିନ ମୁଁ ଜାଣେ ନା ଦୀକ୍ଷା ଯଜ୍ଞ ଅଛି ସେଠୁ ଦୋକାନ ବନ୍ଦ କରିକିରି ମୁଁ ଦୋକାନ ପରେ କୋର ମନକୁ ଆସିଲା ହେ ଗୋବିନ୍ଦ ହେ ଜଗନ୍ନାଥ ମହାପ୍ରଭୁ ଗୋପୀନାଥ ମହାରାଜ ଦୀକ୍ଷା ନାହିଁ ଆଉ ତୁମ ପାଖରେ ଯଦି ଗୁରୁ ମହାରାଜ ଡାକିକି ମୋତେ ଦୀକ୍ଷା ଦିଅନ୍ତି ମୁଁ ଆନନ୍ଦକୁ ଅନୁଭବ କରନ୍ତି ବଡ଼ ଭଲ ଲାଗନ୍ତା ଏଇଭଳି ଭାବିକିରି ମୁଁ ପଳେଇଛି ଘରେ ପହଞ୍ଚିଛି ଗୋଡ଼ ହାତ ଧୋଇକିରି ଗାଧେଇକିରି ମୁଁ ବସିଛି ପ୍ରସାଦ ପାଇବି ରାତିକାର ପୁରୀରୁ ଜଣେ ଭକ୍ତ ମୋତେ ଫୋନ୍ କରିଲେ କହିଲେ ପ୍ରଭୁ କଣ କରୁଛନ୍ତି ମୁଁ ପ୍ରଭୁ ଆସି ଗାଧେଇକି ରହିଛି ମୁଁ ପ୍ରସାଦ ପାଇବି ଆଉ କହିଲେ ପ୍ରଭୁ ଆପଣ ପଳେଇ ଆସନ୍ତୁ ମୁଁ କହୁଛି ନା ପୁରୀ ପଳେଇ ଆସନ୍ତୁ ଆପଣ କାଲି ବ୍ରାହ୍ମଣ ଦୀକ୍ଷା ହବ ମୁଁ କହିଲି ଅସମ୍ଭବ କଥା ମୋର ପରୀକ୍ଷା ହେଇନି କିଛି ମୁଁ କିନ୍ତୁ ଆଉ କାଲି ଦୀକ୍ଷା ଯୋଉ ଯାଇନି ନା ଆପଣ ପଳେଇ ଆସନ୍ତୁ ମୁଁ ସେଇଠୁ ପ୍ରସାଦ ପାଇଦେଇକିରି ଗୋଟେ ବ୍ୟାଗ୍ରେ ମୋର କିଛି ଲୁଗା ଧରିକିରି ମୁଁ ସିଧା ଗଲି ଉତ୍କଳ ଏକ୍ସପ୍ରେସ୍ ଧରିକିରି ଚେନ୍ନାଇ ଟିକେଟ୍ କାଢିକି ଗୁରୁ ଭାଇ ପହଞ୍ଚିଗଲି ପୁରୀରେ ପୁରୀରେ ପହଞ୍ଚିଲା ବେଳକୁ ଗୌରୀ ପାଇଁ ପ୍ରଭୁ ଥାନ୍ତି କହିଲେ ପ୍ରଭୁ ଆପଣ ହଠାତ୍ ମୁଁ କହିଲି ମୋର ଦୀକ୍ଷା ମୋର ଜଗି ମାନେ ଇଏ ମୋର ବ୍ରାହ୍ମଣ ଦୀକ୍ଷା ହବ ଆପଣ ସମସ୍ତେ ମୁଣ୍ଡ ନେଇ ଆସନ୍ତୁ ମୁଁ ଅଛି ଆପଣଙ୍କୁ ନେଇକି ସେତେବେଳେ ସମସ୍ତେ ପଳେଇଲେଣି ବଢିଆ ପଣ୍ଡା ଗୌରୀ ପାଇଁ ସେଠି ମହାପ୍ରଭୁଙ୍କ ପାଖରେ ଦୀକ୍ଷା ହବ ସମସ୍ତେ ବସିଗଲେଣି ମୁଁ ଗାଧୋଇଲି ଗାଧି କରିକି ମୁଣ୍ଡନ କରି ଗାଧୋଗାଧି କାଢିକି ତେଲ କରିକି ଗୌରୀ ପାଇଁ ପ୍ରଭୁ ତେଣୁ ମାରୁତି ଭାଇ ନେଇଗଲେ ମାରୁତି ଏଇ ଘଣ୍ଟାରେ ନେଇକି ସେ ପହଞ୍ଚିଲା ବେଳକୁ ମୁଁ ଦେଖୁଛି ଯେ ସମସ୍ତେ ବସିଯାଇଛନ୍ତି ଗୋଟେ ବ୍ରାହ୍ମଣ ଦୀକ୍ଷାର ପତ୍ର ଖାଲି ଅଛି ମୋତେ ଆଶ୍ଚର୍ଯ୍ୟ ଲାଗିଲା ମୁଁ ସେଠି ବସିଲି ଯେମିତି ଦୀକ୍ଷା ହୁଏ ଯେ ହରିନାମ ଦୀକ୍ଷା ସରିଲା ପରେ ବ୍ରାହ୍ମଣ ଦୀକ୍ଷା ହୁଏ ସେ ଗୁରୁ ମହାରାଜ ପଚାରୁଛନ୍ତି ସମସ୍ତଙ୍କୁ ଯେ ତୁମର କେତେ ବର୍ଷ ପରେ ହରିନାମ ଦୀକ୍ଷା ପରେ ବ୍ରାହ୍ମଣ ଦୀକ୍ଷା ହେଉଛି ସମସ୍ତେ ପଚାରି ମୋତେ ପଚାରିଲେନି ମୋତେ କହିଲେ ବହୁତ କମ ଭକ୍ତ ଅଛନ୍ତି ଯିଏକି ହରିନାମ ଦୀକ୍ଷା ବ୍ରାହ୍ମଣ ଦୀକ୍ଷା କୁ ଅଳ୍ପ ଅନ୍ତର୍ଗତ ମାତ୍ର ଚାରି ବର୍ଷ ବିତିଥାଏ ହରିନାମ ଦୀକ୍ଷାରୁ ବ୍ରାହ୍ମଣ ଦୀକ୍ଷା ସେଇଠୁ ଦୀକ୍ଷା ଦେଖ ହରିନାମ ହେଇଗଲା ତାପରେ ବ୍ରାହ୍ମଣ ଦୀକ୍ଷା ହେଲା ସେଇଠୁ ଗୁରୁ ମହାରାଜ କଣ କହିଲେ ବ୍ରାହ୍ମଣ ଦୀକ୍ଷା ସବୁ ପୂର୍ଣ୍ଣାହୁତି ସବୁ କିଛି ହେଇଗଲା ଗୁରୁ ମହାରାଜ ଆସି ମୋ କାନ୍ଧର ହାତ ପକେଇ କହିଲେ ଆସ ଏହାକୁ ନେଇକି ମନ୍ତ୍ର ପ୍ରଦାନ କଲେ ଦେଖନ୍ତୁ ଗୁରୁ ମହାରାଜ ଯଦି ଆମେ ଭାବି ନବା ଗୁରୁ ମାନେ କିଏ କଣ ଭାବୁଛନ୍ତି ଗୁରୁ ପ୍ରକୃତର ଅନ୍ତର୍ଯ୍ୟାମୀ ଆମ ପ୍ରତ୍ୟେକ ତାଙ୍କର ପ୍ରତ୍ୟେକ ଶିଷ୍ୟ ପ୍ରତ୍ୟେକ ଶିକ୍ଷା ନିଜ ତାଙ୍କ ଶିଷ୍ୟ ନୁହେଁ ମାନସିକ ଭାବରେ ଯିଏ ଗୁରୁ ଗ୍ରହଣ କରୁଛନ୍ତି ସେ ମଧ୍ୟ ତାଙ୍କର ଶିଷ୍ୟ ଏବଂ ପ୍ରତ୍ୟେକ ହୃଦୟରେ ସେ ବାସ କରନ୍ତି ଆଉ ପ୍ରତ୍ୟେକଙ୍କର ମନର ଆତ୍ମାର କଥା ମଧ୍ୟ ସେ ଜାଣିପାରନ୍ତି ଆଉ ଗୋଟେ କଥା ଗୁରୁ ମହାରାଜଙ୍କର ଶରୀର ଏବେ ଅସୁସ୍ଥ ଅସୁସ୍ଥ ହେବାର କାରଣ ହେଇଛି ଭାବୁଛି ମୁଁ ବି ବହୁତ ବଡ ପାଟି ତା ଭିତରେ କାରଣ ଗୁରୁ ମହାରାଜ ଆମେ ଆତ୍ମସମର୍ପଣ କଲା ପରେ ଗୁରୁ ମହାରାଜଙ୍କ ପାଦ ପଦ୍ମରେ ଆମେ ଯୋଉ ଅପରାଧ କରୁଛୁ ଆମର ଅପରାଧ ଗୁରୁ ମହାରାଜ ଧରୁଛନ୍ତି ଆଜି ଆମର ଅପରାଧ ଅର୍ଥାତ ମୋର ଅପରାଧ ପାଇଁ ଗୁରୁ ମହାରାଜ ଏ ଦଣ୍ଡ ବା ଏ କଷ୍ଟ ଭୋଗୁଛନ୍ତି ସେଥିପାଇଁ ମୁଁ ବହୁତ ଦୁଃଖିତ ଏଭଳି ଆଉ ମୁଁ ବି ଚାହୁଁଛି ଆମେ ସମସ୍ତେ ଚାହିଁବା ଆମେ ସମସ୍ତେ ଗୁରୁ ଭାଇ ଆମେ ଯେମିତି ଗୁରୁ ମହାରାଜ ପାଇଁ ସମସ୍ତେ ବେଳେ ଆମେ ସବୁବେଳେ ପ୍ରାର୍ଥନା କରିବା ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଗୁରୁ ମହାରାଜ ପୂର୍ବ ଭଳି ସମ୍ପୂର୍ଣ୍ଣ ସୁସ୍ଥ
ହେଇଯାଆନ୍ତୁ ସମସ୍ତେ 10 ମିନିଟ ଟିକେ କମ କରିଦିଅନ୍ତୁ 5 କହିଲି 10 ରାଧାରାଣୀ ମାତା ଯେ ରାଧାରାଣୀ ମାତା ଆମ ରାଜେନ୍ଦ୍ର ବହୁ ତାପରେ ଅଛନ୍ତି ରାଜେନ୍ଦ୍ର ହରି ମଙ୍ଗଳାଚରଣ କରିବା ଦରକାର ନାହିଁ ଶୁଧୁ ମାତ୍ର ଯେ ଜଣ ପ୍ରଣାମ ସବୁ କରିଆସେ ଖାଲି ଏକବାର ସରସରୀ କଥା
ଆପଣଙ୍କ ଚରଣ କମଳରେ ଏ ଦିନ ଦାସୀର କୋଟି ବିନମ୍ର ଦଣ୍ଡ ଆପଣ ଆମ ମାନଙ୍କ ଅନ୍ଧକାର ଆଲୋକକୁ ବାଟ ପଢାଇଛନ୍ତି ଗୁରୁଦେବ ଆପଣଙ୍କ ଠାରୁ ଆମେ ସବୁବେଳେ ଦୂରରେ ରହି ଆପଣଙ୍କର ଅତୀତ ଘଟଣାକୁ ମନେ ପକାଇ ମୁଁ ସବୁବେଳେ କାନ୍ଦୁ ଏ ଅଧମା ଆପଣଙ୍କର କଣ ଗୁଣ କୀର୍ତ୍ତନ କରିବ ମୁଁ ଜାଣେ ନାହିଁ ତଥାପି ମୁଁ କହିବାକୁ ଯାଉଛି ଦିନେ ବ୍ୟାସ ପୂଜା ମାୟାପୁର ବ୍ୟାସ ପୂଜା ଯାଇଥିଲି ବ୍ୟାସ ପୂଜା ଗୁରୁ ପୂଜାରେ ସମସ୍ତେ ଫୁଲ ଅର୍ପଣ କରୁଛନ୍ତି ଗୁରୁ ମହାରାଜ ସମସ୍ତଙ୍କୁ ଫୁଲ ଦେଉଛନ୍ତି ହାର ପିନ୍ଧୁଛନ୍ତି ସମସ୍ତେ ଆସିକି ଖୁସି ହେଇଗଲେ ମୋତେ ଫୁଲ ଦେଲେ ହାର ପିନ୍ଧେଇଲେ ମୁଁ କହିଲି ମୋତେ ଗୁରୁ ମହାରାଜ କିଛି କହିଲେନି କି ବା ଅଲେଇଲେନି ଗୋଟେ ମନ ଦୁଃଖ ହେଲା ଆସିକି ତାପରେ ଆମ ପ୍ରଭୁ କହିଲେ ଆଜି ବଳେଇବା ମୁଁ କହିଲି ମୁଁ ଯିବିନି ଗୁରୁ ମହାରାଜ ମୋତେ ଯେପର୍ଯ୍ୟନ୍ତ କିଛି ନ କହିଛନ୍ତି ମୁଁ ଯିବିନି ତାପରେ ପ୍ରସାଦ ପାଇକି ମୁଁ ପ୍ରସାଦ ବି ପାଇଲିନି ଗୁରୁ ମହାରାଜ ଯେମିତି ମୋତେ ଦେଖିଲେ ନ କହି କଥା ନ କହିଲେ ମୁଁ ଯିବିନି କହିଲେ ଆଶ୍ଚର୍ଯ୍ୟ କଥା ଘରକୁ ଯିବିନି ମୋ ନାଁ ଜମା ଯିବିନି ଗୁରୁ ମହାରାଜ ରାଧାମାଧବ ଆଗରେ ସେଠି ପ୍ରୋଗ୍ରାମ ହଉଥିଲା ଗୁରୁ ମହାରାଜ ପଢୁଥିଲେ ଭାଗବତ ଆଲୋଚନା କରୁଥିଲେ ସେଠି ସିକ୍ୟୁରିଟି ଗାର୍ଡ ଥିଲା ମୁଁ କହିଲି ମୁଁ ଗୁରୁ ମା ଦର୍ଶନ କରିକି ଯିବି ସିକ୍ୟୁରିଟି କହିଲା ନା ତମେ ଯାଇପାରିବ ବୋଲି ମୁଁ ନିଶ୍ଚୟ ଯିବି ମୋ ଗୁରୁ ମା ଦର୍ଶନ କରିବି ଯାଇପାରିବିନି ତମ ଇଚ୍ଛା ନା ଗୁରୁ ମହାରାଜ ଭାଗବତ ପଢୁଛନ୍ତି ମୁଁ ସାଙ୍ଗେ ସାଙ୍ଗେ ଯାଇ ଗୁରୁ ମା ସାମ୍ନାରେ ଛିଡ଼ା ହେଲି ଗୁରୁ ମହାରାଜ ସାଙ୍ଗେ ସାଙ୍ଗେ ମୋତେ କାହିଁ ଟିକେ ହସିଲେ ମୁଁ କାଢ଼ନ୍ତି ଟିକେ ଏତିକି କହିବି ମୋର
ହରି ବୋଲ ତ ମାତାଜୀ ମାନେ ଦେଖିଲେ ସମୟ କାଳେ ବେଶୀ ଦେଇ ଆଗରୁ ଆଗରୁ ଶେଷ କରିଛନ୍ତି ବାଦରେ ଆମ ରାଜେନ୍ଦ୍ର ହରିପ୍ରଭୁ ତ ତାପରେ ଚନ୍ଦ୍ରକାନ୍ତି ମାତାଜୀ ବାଲିକଣା ଚନ୍ଦ୍ରକାନ୍ତି ମାତାଜୀ
ନମସ୍ତେ ସରସ୍ୱତୀ ଦେବ ଗୌରବାଣୀ ପଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ବାସ୍ତବରେ ଏଇଠି ଆପଣମାନେ ଆମର ଏଇ ସଭାରେ ବହୁତ ପ୍ରବୀଣ ବୈଷ୍ଣବ ମାନେ ଉପସ୍ଥିତ ହୋଇଛନ୍ତି ଯେଉଁମାନେ ଗୁରୁ ମହାରାଜଙ୍କର ଅଶେଷ କୃପା ଲାଭ କରିଛନ୍ତି ମୁଁ ଅତ୍ୟନ୍ତ କ୍ଷୁଦ୍ର ଜୀବ ମୋର
ଏଇଭଳି ବୁଧ ମହାରାଜଙ୍କ ପାଖରେ ଏତେ ବଡ ସଭାରେ ବୁଧ ମହାରାଜଙ୍କର ଅବକୀର୍ତ୍ତନ କରିବାର କୌଣସି ଯୋଗ୍ୟତା ନାହିଁ। ତଥାପି ଏମାନଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ମୁଁ କିଛିଟା ଚେଷ୍ଟା କରୁଛି। ମୁଁ ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣମାନଙ୍କ ସଙ୍ଗରେ ଯୋଗଦାନ କରିବା ପରେ ଠାରୁ ଆମର ରାଉରକେଲାରେ ଶ୍ରୀଧାମ ଗୋବିନ୍ଦ ଦାସ ପ୍ରଭୁଙ୍କର ସାନ୍ନିଧ୍ୟ ରହିକି ପ୍ରଚାର କାର୍ଯ୍ୟରେ ଯୋଗଦାନ କରିଥିଲି। ତାପରେ ଶ୍ରୀରାମ ଗୋବିନ୍ଦଙ୍କ ତତ୍ତ୍ୱାବଧାନରେ ରହି ବିଭିନ୍ନ ଜାଗାରେ ପ୍ରଚାର କରିବା କାର୍ଯ୍ୟରେ ବ୍ୟସ୍ତ ରହିଥାଏ। ତେଣୁକରି ଗୁରୁ ମହାରାଜଙ୍କ ସହିତ ମୋର ସେମିତି କୌଣସି ବିଶେଷ ଅନୁଭୂତି ବେଶୀ ହେଇପାରିନି, ଯେହେତୁ ମୁଁ ଗୁରୁ ମହାରାଜଙ୍କ ସଂସ୍ପର୍ଶରେ ବେଶୀ ଆସିପାରିନି। କିନ୍ତୁ ତଥାପି ଯେତେବେଳେ ଗୁରୁ ମହାରାଜ ରାଉରକେଲାରେ ଭକ୍ତମାନଙ୍କୁ ଦୀକ୍ଷା ଦେବା ପାଇଁ ଆସିଥିଲେ ଏବଂ ସେଇଠି ଆମର ବ୍ରାହ୍ମଣ ଦୀକ୍ଷା ହେଇଥିଲା, ସେଇଠି ଗୁରୁ ମହାରାଜଙ୍କର ସେ ମହାବଦନୀୟତା ଦେଖିବାକୁ ମିଳିଥିଲା। ଗୁରୁ ମହାରାଜ ଭଳି ବ୍ୟକ୍ତିତ୍ୱ ଯେ ବାସ୍ତବରେ କହିବାକୁ ଗଲେ ଆଜିର ସମୟରେ ମୁଁ ଗର୍ବର ସହିତ କହୁଛି, ଆଜିର ସମୟରେ ଏ ସମଗ୍ର ସଂସାରରେ ଗୁରୁ ମହାରାଜଙ୍କ ଭଳି ମହାନ ଆଚାର୍ଯ୍ୟ ବ୍ୟକ୍ତିତ୍ୱ ଆଉ ଦ୍ୱିତୀୟ ନାହିଁ ମୁଁ ଯାହା ଅନୁଭବ କରୁଛି। ଗୁରୁ ମହାରାଜ କହିବାକୁ ଗଲେ ଆଜିର ସମୟର ଏଇ ଯୁଗର ଯୁଗାଚାର୍ଯ୍ୟ, ଯିଏ ଆମମାନଙ୍କୁ କୃପା କରିବା ପାଇଁ ଜଗତରେ ଅବତୀର୍ଣ୍ଣ ହେଇଛନ୍ତି। ଏତେ ମହାନ ବ୍ୟକ୍ତିତ୍ୱ ଧାରଣ କରିବା ପର ସତ୍ତ୍ୱ ସେ ଯେତେବେଳେ ଆସିଥିଲେ, ରାଉରକେଲା ଆସିଥିଲେ, ସେ ଆମମାନଙ୍କ ସହିତ ସାଧାରଣ ଭାବେ ମିଶୁଥିଲେ, ନୂଆ ଭକ୍ତମାନଙ୍କ ସହିତ ବ୍ୟକ୍ତିଗତ ଭାବେ ମିଳାମିଶା କରୁଥିଲେ, ସମସ୍ତଙ୍କୁ କେତେ ଆଦରରେ ଆପଣେଇଥିଲେ। ଆଉ ଗୁରୁ ମହାରାଜଙ୍କ ପାଇଁ ଆମେ ସେମିତି କିଛି ବଡ଼ ବ୍ୟବସ୍ଥା କରିପାରିନଥିଲୁ, ସେମିତି ଆୟୋଜନ ବି ଭଲ ହେଇପାରିନଥିଲା। ତଥାପି ଗୁରୁ ମହାରାଜ ସାଧାରଣ ଭାବରେ ଆମମାନଙ୍କ ସହିତ ରହି ବହୁତ ଆନନ୍ଦ ଲାଭ କରିଥିଲେ, ବହୁତ ପ୍ରସନ୍ନ ହେଇଥିଲେ, ଏଥିରେ ତାଙ୍କର ମହାମଦିନତା ପ୍ରାପ୍ତ ହୁଏ, ଉପଲବ୍ଧି କରାଯାଏ। ବର୍ତ୍ତମାନ ଗୁରୁ ମହାରାଜ ହେଉଛନ୍ତି ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ହରିନାମ ସଂଘର ଜଣେ ପ୍ରବୀଣ ଗୁରୁ, ଏବଂ ତାଙ୍କର ଅଧୀନରେ ତତ୍ତ୍ୱାବଧାନରେ ଏ ସମଗ୍ର ପୃଥିବୀରେ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଚାଲିଛି। ଆପଣମାନେ ଗୁରୁ ମହାରାଜଙ୍କ ଶିଷ୍ୟ, ଆମମାନେ ବି ସମସ୍ତେ ହେଉଛୁ ଗୁରୁ ମହାରାଜଙ୍କ ଶିଷ୍ୟ। ଶିଷ୍ୟମାନଙ୍କର କର୍ତ୍ତବ୍ୟ ଦାୟିତ୍ୱ ହେଉଛି ଯେ ଆମେ ସମସ୍ତେ ଗୁରୁ ମହାରାଜଙ୍କର ସେବା କରିବା। ଯେମିତି ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ଯେତେବେଳେ ପଚାରିଥିଲେ ଯେ ଭଗବତ ଜ୍ଞାନ ଲାଭ କରିବାର ଯଥାର୍ଥ ପନ୍ଥା କ'ଣ, ସେତେବେଳେ ଭଗବାନ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଶାନ୍ତି ତ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଅର୍ଥାତ୍ ଏ ଭଗବତ ତତ୍ତ୍ୱକୁ ଅନୁଭବ କରିବାକୁ ହେଲେ ସର୍ବପ୍ରଥମେ ଏ କାୟ ମନ ବାକ୍ୟ ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଜଣେ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖରେ ଶରଣାପନ୍ନ ହେବା ଦରକାର ଏବଂ ନିଜର କାୟ ମନ ବାକ୍ୟ ସାହାଯ୍ୟରେ ତାଙ୍କର ସେବା କରିବା ଦରକାର। ଯଦି ଏଇଭଳି ଭାବରେ ସେବା କରାଯାଏ ସେ ଆମ ଉପରେ ପ୍ରସନ୍ନ ହୋଇ ଆମକୁ ତତ୍ତ୍ୱ ଜ୍ଞାନ ପ୍ରଦାନ କରିପାରିବେ। ହେଲେ ବର୍ତ୍ତମାନ ଆମମାନେ ଗୁରୁମାନଙ୍କର କୃପା ଲାଭ କରି ଶିଷ୍ୟତ୍ୱ ଗ୍ରହଣ କଲେ, ହେଲେ ଏଇଭଳି ଭାବରେ ଗୁରୁ ମହାରାଜଙ୍କ ପାଖରେ ଆମେ ନିଜର କାୟ ମନ ବାକ୍ୟ ସାହାଯ୍ୟରେ ସେବା କରିବା, ସେ ହେଉଛି ଗୋଟେ ବଡ ପ୍ରଶ୍ନ। ଯେହେତୁ ଗୁରୁ ମହାରାଜ ଆମମାନଙ୍କ ପାଖରେ ନାହାନ୍ତି, ଆମମାନଙ୍କର ଆମେ ସମସ୍ତେ ସିଧାସଳଖ ଭାବେ ଗୁରୁମାନଙ୍କ ସାନ୍ନିଧ୍ୟ ଲାଭ କରିପାରୁନୁ, କିନ୍ତୁ ଗୁରୁ ମହାରାଜ ଏ ସମଗ୍ର ଭାରତରେ ସମଗ୍ର ପୃଥିବୀରେ ପ୍ରଚାର କାର୍ଯ୍ୟ ପାଇଁ ଯେଉଁ ସବୁ ପ୍ରଚାର ବିଧି ପ୍ରଚାର ସିଷ୍ଟମ ତିଆରି କରିଛନ୍ତି ଏବଂ ଗୁରୁ ମହାରାଜ ଯେଉଁ ପ୍ରବୀଣ ଭକ୍ତମାନଙ୍କୁ ଯେଉଁ ପ୍ରତିନିଧି ରୂପରେ ରଖିଛନ୍ତି, ଯେଉଁମାନେ ଆପଣମାନଙ୍କ ପାଖକୁ ପହଞ୍ଚୁଛନ୍ତି, ଆପଣମାନଙ୍କୁ ଏଇ ଆଧ୍ୟାତ୍ମିକ ଶିକ୍ଷା ସମ୍ବନ୍ଧରେ ଉପଦେଶ କରୁଛନ୍ତି, ସେମାନେ ଗୁରୁ ମହାରାଜ ଠାରୁ ଅଭିନ୍ନ। ଯେଉଁମାନେ ବି ଗୁରୁ ମହାରାଜଙ୍କ ପ୍ରତିନିଧି ରୂପରେ ଆପଣମାନଙ୍କ ଆସି ପହଞ୍ଚୁଛନ୍ତି ସେମାନେ ସମ୍ପୂର୍ଣ୍ଣ ରୂପେ ଗୁରୁ ମହାରାଜ ଠାରୁ ଅଭିନ୍ନ, ସେମାନେ ଯଥାର୍ଥ ପ୍ରତିନିଧି, ଯେହେତୁ ଗୁରୁ ମହାରାଜ ନିଜେ ସେମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ତେଣୁକରି ଗୁରୁମାନଙ୍କର ନିର୍ଦ୍ଦେଶକୁ, ସେ ପ୍ରତିନିଧିମାନଙ୍କର ନିର୍ଦ୍ଦେଶକୁ ଯଥାର୍ଥ ରୂପେ ପାଳନ କରିବା, ଯେଉଁମାନେ ଆପଣମାନଙ୍କ ପାଖ ଆସୁଛନ୍ତି ସେମାନଙ୍କର ନିର୍ଦ୍ଦେଶକୁ ପାଳନ କରିବା, ଗ୍ରହଣ କରିବା, ସେଇଟା ହିଁ ଗୁରୁମାନଙ୍କର ନିର୍ଦ୍ଦେଶକୁ ପାଳନ କରିବା ସହିତ ସମ୍ପୂର୍ଣ୍ଣ ସମାନ। ତେଣୁକରି ଗୁରୁ ମହାରାଜଙ୍କର ଆମେ ଏଇ ପ୍ରତିନିଧିମାନଙ୍କ ଠାରୁ ସାନ୍ନିଧ୍ୟ ଲାଭ କରିପାରିବା, ଆଉ ମୁଁ ଆଶା କରୁଛି ଆପଣମାନେ ସମସ୍ତେ ସେ ପ୍ରତିନିଧି ମାନଙ୍କ ସନ୍ତୋଷ ରହି ସେମାନଙ୍କର ନିର୍ଦ୍ଦେଶ ଅନୁଯାୟୀ ନିଜର ଭକ୍ତି ଜୀବନକୁ ଯାପନ କରିବେ ଏବଂ ପ୍ରଚାର କାର୍ଯ୍ୟରେ ଗୁରୁ ମହାଦେବଙ୍କୁ ସହଯୋଗ କରିବେ। ଏତିକି କହି ମୋର
ମନ୍ତ୍ରୀ
ଯଦି କୌଣସି ଭୁଲ ଥାଏ
ତାପରେ ଜଗବନ୍ଧୁ ପ୍ରଭୁ ଗୁଡ଼ପାଲ
ହରେ କୃଷ୍ଣ। ପ୍ରିୟ ଭାଇ ଭଉଣୀ ମାନେ ଦେଖନ୍ତୁ, ଗୁରୁ ମହାରାଜ ପାର୍ସନାଲି ଲେଖିଛନ୍ତି, ମୁଁ ପଢି ଦଉଛି। ଯୋଉଟା ସେ ନିଜେ ଲେଖିଛନ୍ତି ସେ କେମିତି ପାଳନ ନ କରିବେ, ସେ ଲେଖିଛନ୍ତି, ପ୍ଲିଜ୍ ରାଇଟ୍ ଟୁ ଏଭ୍ରି ମନ୍ଥ, ଆଇ ଆମ୍ ଅଲୱେଜ୍ ଥିଙ୍କିଂ ଏବାଉଟ୍ ଅଲ୍ ଅଫ୍ ମାଇ ଡିଅର୍ ମୋଷ୍ଟ ଡିସାଇପଲ୍ସ ଇନ୍ ଭଦ୍ରକ ଆଣ୍ଡ ଦେୟାର ସ୍ପିରିଚୁଆଲ୍ ଆଡଭାନ୍ସମେଣ୍ଟ। ମୁଁ ସବୁ ସମୟରେ ମୋର ପ୍ରିୟ ଭଦ୍ରକ ଭକ୍ତ ଭାଇମାନଙ୍କୁ ଭକ୍ତମାନଙ୍କୁ ବିଷୟରେ ଚିନ୍ତା କରୁଛି ସବୁବେଳେ, ଏବଂ ତାଙ୍କର କେମିତି ଆଧ୍ୟାତ୍ମିକ ଉନ୍ନତି ହେବ ମୁଁ ଚିନ୍ତା କରୁଛି ସବୁବେଳେ। ସେ ନିଜେ ଲେଖିକି ଯାଇଛନ୍ତି, ତାଙ୍କ ଦସ୍ତଖତ ଇଏ ସେ ନିଜେ ଲେଖିକି କହିଛନ୍ତି ଯେ ସିଏ କ'ଣ ଆମକୁ ଭୁଲିଯିବେ ନା। ବିଶେଷତଃ ଭଦ୍ରକ ଭକ୍ତମାନଙ୍କ ପ୍ରତି ତାଙ୍କର ବିଶେଷ କରୁଣା ଅଛି। ଜୟ ଶିଳାଚାର୍ଯ୍ୟ ପାଦକୀ ଜୟ। ତେଣୁ ସମସ୍ତେ ବିଚ୍ୟୁତ ହୁଅନ୍ତୁ ନାହିଁ ତାଙ୍କ ସାଧନାରେ, ସମସ୍ତେ ସାଧନା କରନ୍ତୁ। ହୁଏତ ଆମର ପ୍ରାରବ୍ଧ କର୍ମ ପାଇଁ ଆମେ କିଛି ଅସୁବିଧା ଭୋଗ କରିପାରିଥାନ୍ତି, ଚେତାବେଳେ ଦଗ୍ଧିଭୂତ ହେଇପାରିଥାନ୍ତି, ଆଧ୍ୟାତ୍ମିକ ଆଦି ଦେବକ ଆଦି ଭୌତିକ ସେ ସବୁରେ ବି ଯଦି ଆମେ ଐକାନ୍ତିକ ଭାବରେ ଅବ୍ୟବିଚାରୀ ଭାବରେ ଯଦି ଭଗବାନଙ୍କ ସେବାରେ କୃଷ୍ଣଙ୍କ ସେବାରେ ଲାଗିଯିବା, ଗୁରୁ ନିଶ୍ଚୟ ଆମକୁ ସାହାଯ୍ୟ କରିବେ ଏବଂ ଗୁରୁମାନେ ନିଜେ ଆମକୁ ନିଶ୍ଚୟ ଉଦ୍ଧାର କରିବେ, ଏଥର ସନ୍ଦେହ ନାହିଁ। ହରେ କୃଷ୍ଣ
ହରେ କୃଷ୍ଣ ମାତାଜୀ।
ଏକ୍ସଚେଞ୍ଜ ନାହିଁ କଣ ଏମିତି ହେଲା ଯେ ଗାଡ଼ିଟା ଟିକେ ଆହୁରି ଅଧା ଘଣ୍ଟେ ଲେଟ୍ କଲା ଲେଟ୍ କଲା କଣ ଏମିତି ହେଲା ଯେ ଆମେ ସବୁ କ'ଣ କଲୁ ଭିଡ଼ିଓ ପ୍ରୋଗ୍ରାମ୍ରେ ଶୁଣୁଥିଲେ ତାଙ୍କ ମାତା ଯେ ସମସ୍ତେ ଗାଡ଼ି ଟ୍ରେନ୍ ଛାଡ଼ିଦେବ ଆମେ ପଳେଇଯିବା ଚାଲ ବସିବା ଡ୍ରେନ୍ରେ ଆମେ ଯାଇକି ବସିଛୁ ଗାଡ଼ିଟା ସେମିତି ଅଧା ଘଣ୍ଟେ ଏମିତି ଘଣ୍ଟେ ହିଁ ଲେଟ୍ ହେଲା ଲେଟ୍ ହେଲା ପରେ ସମସ୍ତେ ସବୁ ଘରେ ଭାଇ ଦେଖ ତ ମହାରାଜ ଆସିଲେଣି ଗୁମୁରାଜ ଆସିଲେଣି ଭଉଣୀ ଯିବେ ଭଉଣୀ କେମିତି ସେଇଠି ଯାଇଛି ତାଙ୍କର ଫଟାଫଟ ଏଇ ବିଜେ ପ୍ରଭୁ ମାତା ଯାଇକି ସମସ୍ତେ ଯେତେ ଯୋଉ ବଗିରେ ଥିଲେ ସମସ୍ତଙ୍କ ପଳେଇଗଲେ କହିଲେ ଆମେ ଯାଉଛୁ ଗୁମୁରାଜଙ୍କୁ ଦର୍ଶନ କରିକି ଆସିବୁ ସେ ଆର ପାଖ ପ୍ଲାଟଫର୍ମ ସେ ଆସୁଛନ୍ତି ପ୍ଲାଟଫର୍ମ ଲଗିବୁ ସେଇ ପ୍ଲାଟଫର୍ମ ଚାରି ନମ୍ବର ପ୍ଲାଟଫର୍ମ ସାର୍ ସମସ୍ତେ କହିଲେ ମୁଁ ଛୋଟ ଛୁଆ ଧରିକି ଗୋଟେ ବ୍ୟାଙ୍କ ଯାଉଛି ଛାଡ଼ିକି ଯାଇପାରୁନି ମୁଁ ମୋର ଏମିତି ଦୁର୍ଭାଗ୍ୟ ହୁଏ ମୁଁ କାନ୍ଦୁଛି ଆଉ ଯଦି ଓହ୍ଲେଇକି ଯିବି ମାନେ ପ୍ଲାଟଫର୍ମ ଲାଇନ୍ ଆଗରେ ଯିବି ସେ କ'ଣ ହେଉଛି ଛୋଟ ଛୁଆ ଧରିକି ଉଠିପାରିବିନି ବହୁତ ଉଚ୍ଚା ପ୍ଲାଟଫର୍ମଟା ସେମିତି ସେଇ ପ୍ଲାଟଫର୍ମ ଭିତରେ ସେ ଟ୍ରେନ୍ ଭିତରେ ବସିକି ମୁଁ କାନ୍ଦୁଛି ସମସ୍ତେ ତାଙ୍କୁ କହିଲେ କଥା ତାପରେ ଏମିତି ହେଲା ଯେ ଗୁରୁ ମହାରାଜ କଣ କରୁଛନ୍ତି ସେ ଚାଲି ଯାଇଛନ୍ତି ହଠାତ୍ ଭେଙ୍ଗି ଚାଲି ଆସୁଛନ୍ତି ମୁଁ ଏମିତି ଗାଡି ଗେଟ୍ ପାଖରେ ସେମାନେ ଧରିକି ଇଏ ରେଲିଙ୍ଗ ଧରିକି ଗୁରୁମହାରାଜ ଯେମିତି ଡାକୁଛି କାନ୍ଦୁଛି ଛୋଟ ଛୁଆଟା କୋଡ଼ ଧରିକି ଏକୋଇଶ ଦିନ ଛୁଆଟାକୁ ଧରିକି କାନ୍ଦୁଛି ଗୁରୁ ମହାରାଜ ଫେରି ଆସିକି ଜଣେଇକି ବେଶୀ ଭକ୍ତଙ୍କ ପାଖରେ ଥାନ୍ତି ଆସିକି ଫଟୋ ଉଠେଇକି ନେଇଗଲେ ମୋତେ ଏମିତି ହାତରେ ଖାଲିଗଲେ ମୁଁ କାନ୍ଦୁନି ତାପରେ ମୁଁ କାନ୍ଦିନି ଯାଉ ସେଠି ଗୁରୁ ମହାରାଜ ମୋର ପସନ୍ଦ ହେଲା ପରେ ତାପରେ ମୁଁ ଆସିଲି ଯାହା ମୁଁ କହିଲି ପ୍ରସାଦ ନ ପାଇଥିଲା କି ଗୁରୁମହାରାଜ ମୋତେ ଦର୍ଶନ ଦେଇଛନ୍ତି ଇଏ ଗୋଟେ ମାନେ ପ୍ରଥମ ଅନୁଭୂତି ତାପରେ ସେଠି ଆସିଲା ପରେ ଏଇ ବର୍ଷକ ତଳେ ଆମ ପ୍ରଭୁଙ୍କର ତା ହାତ କମିଲେ ତାଙ୍କର ଗୋଟେ କଣ ବାହାରିଲା ଗୋଟେ ଏତେ ବଡ ଗୋଟେ କଣ ଆଗ ହେଇଗଲା ଏଇଗୁଡ଼ା ଯେମିତି ସମସ୍ତଙ୍କୁ ଏଇଠି ଯେତେ ଭଦ୍ରକ ଦେଖେଇଲି ବାଲେଶ୍ୱର ଦେଖିଲି ବୋଲେ ଏଇଟା କ୍ୟାନ୍ସର ଭିତରେ ହେଲା ନା କ'ଣ ଏଇଟା ଗୋଟେ କଣ ହେଲାଣି ମୁଁ କଟକ ନେଇକି କଳ ଶୀଘ୍ର ଏଇଟା ଅପରେସନ୍ ହବ ତ ଏମିତି ନେଇକି ଏମିତି ଜଣ ମୋ ପାଖରେ କେହି ନାହାନ୍ତି ମୁଁ ନେଇକି ଗଲି ନେଇକି ଗଲି କିନ୍ତୁ ସେଠି ତମର ଟେଷ୍ଟ କରେଇଲେ ଏଭଳି ପାଟି ପୂଜେଇ ଯାଇଛି ତାହେଲେ ତମର ସିରିଏସ୍ ହେଇଯାଇଛି ଏଇଟା ଅପରେସନ୍ ହବ ଆଜି ତମେ ଯାଅ ଆଉ ଥରେ ଆସିବ ତମେ ସମସ୍ତେ ଯିବ ଏଠି ମେଡିକାଲରେ ରହିବ ଅପରେସନ୍ ହବ ଏଇଟା ସାତ ଆଠ ଦିନ ଖଣ୍ଡେ ତୁମେ ରହିବ ଆଜି ଅପରେସନ୍ ହବନି ତମେ ଯାଅ କହିକି ଗୋଟେ କଣ ଦେଇକି ଇଲେକ୍ସନ୍ ଦେଇକି ସେ କ'ଣ କହୁଥିଲେ ସେଟା ଗୋଟେ ବ୍ୟାଣ୍ଡେଜ୍ କରିଦେଲେ ବ୍ୟାଣ୍ଡେଜ୍ କରିଦେଲା ପରେ ମୁଁ କ'ଣ ଗଲେ ନେଇକି ପଳେଇ ଆସିଲି ତା ସାତ ଦିନ ପରେ ମେଡିସିନ୍ ଖାଇକି ଗଲେ ଗଲା ପରେ ମୁଁ ସେଠି ବସିକି କାନ୍ଦୁଛି ସେମିତି ଗୁରୁମହାରାଜ ମୁଁ ଚିନ୍ତା କରିକି ବସିକି କାନ୍ଦୁଛି ତାଙ୍କୁ ନେଇଗଲେ ଗାଡ଼ି ଭିତରକୁ ଅପରେସନ୍ ସେଠି ନେଇଗଲେ ଏଇ ତାଙ୍କୁ ଶୋଇ ଦେଇଛନ୍ତି ଡାକ୍ତରମାନେ ତାଙ୍କର ଯନ୍ତ୍ରପାତି ସବୁ ଧରିକି ଆସିଲେ ଅପରେସନ୍ କରିବେ ଅପରେସନ୍ କରିବେ ଦେଖି ହାତ ଖୋଲି ଦେବା ବେଳକୁ ଦେଖିବା ହାତ ପୁରା କିଛି ନାହିଁ ପୁରା ପ୍ଲେନ୍ ସେଠୁ ଗଲେ ଡାକ୍ତର ଦେଖିବେ ତମ ସବୁ କଣ ଏମିତି ହେଇଗଲା ତୁମକୁ ଆଣୁଛୁ ଅପରେସନ୍ କରିବା କଥା ହାତରେ ତୁମର କିଛି ନାହିଁ ତମେ ଅପରେସନ୍ କଣ କରିବୁ ସେଠୁ କହିକି ଉଠିଦେବେ ତମେ ଉଠ ଇଏ ସବୁ ଆଶ୍ଚର୍ଯ୍ୟ ହେଇଗଲେ ଏଇ ଯାଇଥିଲା ମୁଁ ହାତରେ କିଛି ନାହିଁ ଅପରେସନ୍ କରିବା କଥା ବୋଲେ କିଛି ନାହିଁ ଗୋଟେ ତମିଟା ଲେଖିଦେଲେ ତୁମେ ଯାଅ ତୁମକୁ ଭଗବାନ କୃପା କରିଛନ୍ତି ତମେ ଯୋଉ ଆର୍ଥିକ ହେଇଛ ଗୁରୁଙ୍କୁ ଧରିଛ ତମେ ଗୁରୁଦେବଙ୍କୁ ଡାକୁଥିଲ ସେ ଗୁରୁଦେବ ତମକୁ କୃପା ଲାଭ କରିଛନ୍ତି ତମକୁ ହରଳ କରିଛନ୍ତି ତମର କିଛି ନାହିଁ ତାପରେ ସେ ଉଠିକି ବୟାଲେ ଗୋଟେ ତମିଟା ଲେଖିଦେଲେ ତମେ ନେଇକି ଯାଅ ଏମିତି ବହୁତ କିଛି ଅନୁଭୂତି ମୋ ଜୀବନରେ ମାନେ ବହୁତ କିଛି କଥା ଅଛି କେତେ କଥା ଅଛି ମାନେ କହିବନି ଏଦିନେ ପୁରୀରେ ଏମିତି ପ୍ରୋଗ୍ରାମ ହେଉଥାଏ ଆଉ ପାଞ୍ଚ ମିନିଟ୍ ଠିଆ ହେଉଛି ପୁରୀକି ମୁଁ ଯାଇଛି ପଦଯାତ୍ରାରେ ଯାଇଛି ଯାଇକି ବସିଛୁ ସେଠୁ ଆମର ଭକ୍ତି କୁଟରେ ପ୍ରୋଗ୍ରାମ ଚାଲିଛି ରାତି ପ୍ରୋଗ୍ରାମ ହେଉଛି ସବୁ ମାତାଜୀ ମାନେ ଆମେ ବସିଛୁ ବସିଛୁ ଗୁରୁ ମହାରାଜ କଣ କରୁଛନ୍ତି ନା ଏମାନେ ପ୍ରବଚନ ଦେଉଛନ୍ତି ସେଠୁ ସମସ୍ତେ ଲେଖିକି ଗୋଟେ ଗୋଟେ ଦେଉଛନ୍ତି ମୁଁ ବି ଗୋଟେ ଲେଖିକି ଦେଲି ଘର ସାରି ଗୁରୁ ମାତାଜୀ ଏମିତି ଆସିଥାନ୍ତି ଆମର ସବୁ ଆମର ସବୁ ମାତାଜୀ ସମସ୍ତେ ଯାଇଥାନ୍ତି ସେଠୁ ମୁଁ କହିଲି ଆପଣ ଜାଣୁ ଆମର ଇଚ୍ଛା ବୋଧେ ସବୁବେଳେ ରହୁଛି ଗୁରୁ ମହାରାଜ ଆପଣ ସ୍ତ୍ରୀ ଲୋକଙ୍କୁ କାହିଁକି ଟିକେ ସେବା କରିବା ପାଇଁ ଅନୁମତି ଦେଉନାହାନ୍ତି ଆମେ ଏଠି ଏମିତି ମାନେ ହୀନ କାର୍ଯ୍ୟ ଆମେ କି କୁକର୍ମ କରୁଛନ୍ତି ଆପଣଙ୍କୁ ସେବା କରିବା ପାଇଁ ଏତିକି ଟିକେ ସେମାନେ ପାଉନୁ ଆଉ ଆପଣ ଯେତିକି ଅନୁମତି ଦିଅନ୍ତି ଆମେ ଟିକେ ସେବା କରୁ ଏମିତି ମୁଁ ଗୋଟେ ଲେଖିକି ଦେଇଥିଲି ସେଠୁ ଗୁରୁ ମହାରାଜ ବୋଲି କିଏ ସେ ମାତାଜୀ ଲେଖିଛନ୍ତି ଆଉ ଚନ୍ଦ୍ରକାନୀ ମହାରାଜୀ ଗଲେ କିଏ ହବ ସେ ମାତାଜୀ ଡାକ ଡାକ ସେବା କରିବା ଡାକ ସେଠୁ ମୁଠି ଆମେ ଯାଇ ଗଲି ଦେଇକି କହୁଛନ୍ତି ଆମର ତାମୁଳ ବୁଲାଉଥିଲେ ତାହେଲେ ତାଙ୍କୁ ଦିଅନ୍ତୁ ଆଉ ସେ ତାମୁଳ ବୁଲେଇବେ ସେଠୁ ଆମର ବୋଲେଇ ସବୁ ମାତାଜୀ ସେଠୁ ପଛା ଗୋଟେ ଆମର ସେଠି ଯେତେ ମାତାଜୀ ଥିଲେ ପଚାଶ ଜଣଙ୍କ ମାତା ଥିଲେ ସମସ୍ତେ ସେ ଚାନ୍ସ ପାଇଛନ୍ତି ସମସ୍ତେ ବି ଗୋମାର ସେବା ବି
କରୁଛନ୍ତି ହରେ କୃଷ୍ଣ ତାହେଲେ ଚୈତନ୍ୟ ତାପରେ ପୂର୍ଣ୍ଣ ଗୌରଚନ୍ଦ୍ର ପୂର୍ଣ୍ଣ ଗୌରଚନ୍ଦ୍ର ତାପରେ ଆମର କସ୍ତୁରୀ ମାତାଜୀ
ଶ୍ରୀ ଗୁରୁଦେବ ନମଃ ଶ୍ରୀ ଚୈତନ୍ୟ ପ୍ରଭୁ ନମଃ। ଜୟ ପ୍ରକାଶ ହେଲି ଗୁରୁ ମହାରାଜ କି ଜୟ। ମୁଁ ବହୁ ରୋଗକାନ୍ତରେ ପଡ଼ିଥିଲି, ଭଗବାନଙ୍କ ନାମରେ ମୁଁ ବହୁ ରୋଗକାନ୍ତରେ ଆଗରୁ ରହିଥିଲି। ଗୁରୁଦେବଙ୍କ ଆଶ୍ରିତ ହେବାରୁ ଇଏ ରୋଗକାନ୍ତ ମୋର ବହୁତ ଦୂର ହେଇଯାଇଛି। ପୂର୍ଣ୍ଣଚନ୍ଦ୍ର ପ୍ରଭୁ ହେମହରି ପ୍ରଭୁ ମୁଁ ଯେଉଁ ରୋଗକାନ୍ତରେ ପଡ଼ିଥିଲି ଦେଖିକି ହେଲେ ମୋର ଯେଉଁ ଆଉ ସୁନ୍ଦର ଦୂରଭୂତ ହେଇଯାଇଛି ଏବଂ ଭଗବାନଙ୍କ ଗୁରୁଦେବଙ୍କ ଆଶ୍ରିତରେ ଆଉ ସେ ରୋଗ କିଛି ଦୂର
ହେଇନାହିଁ।
ଆଉ ମୁଁ ବହୁତ ଆନନ୍ଦିତ ହେଇଛି ଗୁରୁଦେବଙ୍କ ଆଶ୍ରିତ ଭାଇ ଏବଂ ଆଉ ସେ ରୋଗ ସେମାନଙ୍କୁ ଦୂର
ହରି ଯେ କୁହାଯାଉଛି ଯେ ସଦ୍ଗୁରୁ ବୃନ୍ଦାବନ ଦେବୀ ଶିଷ୍ୟ ସନ୍ତାପ ହାରକ, ଯେ ସଦ୍ଗୁରୁଙ୍କର କାମ ହେଉଛି ଶିଷ୍ୟର ସନ୍ତାପ ହାର କରିବା। ଆମେ ତ ଗୁରୁ ବୃନ୍ଦାବନ ଯୋଉଟାକି ଶିଷ୍ୟ ବିତ ଉପହାରକ, ରୋଗ ଶୋକ ଭଲ ହବ ଏଇଟା ହଉଛି ଆକ୍ଚୁଆଲି ସଦ୍ଗୁରୁଙ୍କର କାମ ନୁହେଁ, ସେଟା ଅଟୋମେଟିକ ହବ। ହଁ କଣ ଆଧ୍ୟାତ୍ମିକ ଜୀବନର ଉନ୍ନତି ହେଇଛି, କୃଷ୍ଣ ଅଭିମୁଖୀ କେତେ ହେଇଛନ୍ତି ସେଇଟା କୁହନ୍ତୁ। ଯେମିତି ଗୋଟେ ଘର ଅନ୍ଧକାର ଘରେ ଆପଣ ଗୋଟେ ଜିନିଷ ଆଣିବାକୁ ଯିବେ, ଜିନିଷ ଆଣିବାକୁ ଗଲେ ଅନ୍ଧକାର ଘରେ ଯେତେବେଳେ ଜିନିଷ ଆଣିତେ ଯିବେ ଲାଇଟଟା ନେଇକି ଯିବେ ବା ସୁଇଚଟା ଯାଇ ଦେଲେ ଲାଇନ ଜଳେ ଆଣିବେ, ଆପଣ ଲାଇଟ ଜାଣିତେ ଯାଇନାହାନ୍ତି, ଆପଣ ଜିନିଷ ଆଣିତେ ଯାଇଛନ୍ତି। କୃଷ୍ଣ ଭକ୍ତି କଲେ ହିଁ ଅଟୋମେଟିକ ଏଇ ରୋଗ ଶୋକ ଏଇ ଜନ୍ମ ମୃତ୍ୟୁ ନଷ୍ଟ ହବ, ଏଟା ତ ସାଧାରଣ କଥା। ଆଧ୍ୟାତ୍ମିକ ଜୀବନ କେତେ ଜୀବନରେ ଆମେ କୃଷ୍ଣଙ୍କ ପ୍ରତି ଆସକ୍ତ ହେଇଯିବା, କୃଷ୍ଣ ଗୁରୁଙ୍କ ଦ୍ଵାରା କଣ ଶିକ୍ଷା ଦ୍ଵାରା ଆମର ଆତ୍ମକଲ୍ୟାଣ ହେଉଛି, ଜଗତର କଣ କଲ୍ୟାଣ ହେଇଛି ସେଇଟାକୁ ବେଶୀ ବର୍ଣ୍ଣନା କରନ୍ତୁ, ତାହେଲେ ଆଧ୍ୟାତ୍ମିକତା ହବ। ନହେଲେ ଜାଗତିକ ଗୋଦ ରୋଗ ଶୋକ ଭଲ କରିଦେଲେ ସମସ୍ତଙ୍କର ହେଇଛି, ଏହାର ହଜାର ହଜାର କାରଣ ଅଛି ରୋଗ ଶୋକ ଭଲ ହବାର, କିନ୍ତୁ ଆଧ୍ୟାତ୍ମିକ ଜୀବନରେ କେତେଟା ଆତ୍ମତିକ କଲ୍ୟାଣ ଆମେ ଗୁରୁଙ୍କ ଦ୍ଵାରା ପ୍ରାପ୍ତ ହେଇଛି ସେଇଟା ବିଶେଷ ଗୁରୁତ୍ୱ। ଏବେ ପୂର୍ଣ୍ଣ କରୁଛନ୍ତି ରୋଗ
ଗୁରୁ ମହାରାଜଙ୍କ ଫଟୋ ଉପରେ ଆଜି ସ୍ପେଶିଆଲ ଡିସକାଉଣ୍ଟ ଅଛି, ଆପଣମାନେ କାଉଣ୍ଟରରୁ ରାଧାଶଙ୍କର ପାଖରୁ ନେଇ ଯାଇପାରିବେ।
ନମଃ ବିଷ୍ଣୁ ପାଦାୟ କୃଷ୍ଣ ଅନ୍ତଃପ୍ରାୟ ଦୁଇତଲେ ଶ୍ରୀମନ୍ତେ ଜୟତତିକା ସ୍ୱାମୀ ନିତେ ନାମିନି, ନମୋ ଆଚାର୍ଯ୍ୟ ପାଦାୟ ନିତାଙ୍କ ପାତ୍ରଦାୟିନି ଗୌର କଥାନ୍ତି। ମୋ ଜୀବନର ଗୋଟେ ଛୋଟ ଅନୁଭୂତି ମୁଁ କହୁଛି, ମୁଁ ଖାଇ
ହଁ
ହଁ ଠିକ ଅଛି ମୁଁ ଆନ୍ଦପୁରରୁ ପୋଷ୍ଟିଂ ହେଇଥାଏ, ସେତେବେଳେ ସରକାରୀ ଚାକିରି କରୁଥାଏ, ହୋମିଓପାଥି ଡାକ୍ତର ମୁଁ, ଆଉ ଘରଟା କମ୍ପ୍ଲିଟ ହେଇଯାଇଥାଏ। ଘରଟା କମ୍ପ୍ଲିଟ କରିକି ପ୍ରତିଷ୍ଠା କରିବା ଲାଗି, କାହିଁକିନା ତା ଆଗରୁ ମୋ ସ୍ତ୍ରୀ ସ୍ୱପ୍ନ ଦେଖିଥିଲେ ଯେ ଘରଟା ଯେତେ ଜଲ୍ଦି ତମେ ପ୍ରତିଷ୍ଠା କର ସେଇ ଅନୁସାରେ ମୁଁ ଯାଇପାରୁନି ଘରକୁ। ସେଇଠୁ ମୁଁ ବି ଆନ୍ଧ୍ରପ୍ରଦେଶ ଥିଲାବେଳେ ସେଇ ସମାନ ଟାଇପ୍ର ସ୍ୱପ୍ନ ଦେଖିଲି, କିନ୍ତୁ କନଫର୍ମ ହେଇପାରିଲିନି। ତାପରେ ଯେତେବେଳେ ଘରକୁ ଆସିଲି ମୁଁ ସେଇ କଥା କହିଲି, କହିଲା ପରେ ସିଏ ମୋ ମିସେସ୍ ବି ସେଇ କଥା କହିଲା, କହିଲା ଯେ ହଁ ପ୍ରକୃତରେ ମୁଁ ବି ସେଇ ଟାଇପ୍ର ସ୍ୱପ୍ନ ଦେଖିଛି, ତେଣୁ ଗୋଟେ କ'ଣ ଦିନ ଧାର୍ଯ୍ୟ କରି ଯେ ଦିନ ବାବଦରେ ଚିନ୍ତା କଲାବେଳକୁ ଯେତେ ପ୍ରକାର ଚେଷ୍ଟା କରାଗଲା ସେ ଆଉ କୌଣସି ପ୍ରକାରେ ସୁଝିଲାନି। ତା ଲାଷ୍ଟକୁ ଆମେ ଡିସାଇଡ଼ କଲୁ ଯେ ନା ଏ ବର୍ଷ ଆଉ ସମ୍ଭବ ହବନି, ଆସନ୍ତା ବର୍ଷକୁ ଆମେ ସେ ଅନୁସାରେ କରିବା, ଫେବୃଆରୀ ମାସକୁ ମାନେ ହବା କଥା ସ୍ଥିର ହେଲା, ଆମ ଭିତରେ ଡିସାଇଡ଼ କଲୁ। କିନ୍ତୁ ଯେଉଁମାନେ ଡେଟ୍ ଫାଇନାଲ୍ କରିଥିଲେ ସେମାନେ ବି ମନା କରିଦେଲେ ଯେ ନା ଏ ବର୍ଷରେ ଆଉ ସୁବିଧା ନାହିଁ, ସେହେତୁ ଲାଷ୍ଟରେ ଆମେ ପୁଣି ଗୋଟେ ଦୁଇ ଜଣ ଯାକ ଏକା ସାଙ୍ଗରେ ସ୍ୱପ୍ନ ଦେଖିଲି, ମୁଁ ଅଲଗା ରହିଛି ସେମାନେ ବି ଅଲଗା ରହିଛନ୍ତି, କିନ୍ତୁ ସେଇ ଅନୁସାରେ ମୁଁ ସ୍ୱପ୍ନ ଦେଖିଲି ଯେ ଫେବୃଆରୀ ଅଠେଇଶ ଦିନ ତମର ପ୍ରତିଷ୍ଠା କର। ଫେବୃଆରୀ ଅଠେଇଶରେ ଆମେ ବି ସବୁ ପ୍ରକାର ଫାଇନାଲ୍ କରିଥିଲୁ, ସେଇ ଅନୁସାରେ କରିଦେଲୁ ଆଉ ସେଇ ବର୍ଷ ହେଇଗଲା ଆମର ପ୍ରତିଷ୍ଠା। ଇଏ ଗୋଟେ ଆଶ୍ଚର୍ଯ୍ୟ କଥା, ଇଏ କେବଳ ଗୁରୁ ମହାରାଜଙ୍କ ଆଶୀର୍ବାଦ ହେଲା ଏଇଟା ଆମେ ପରିଷ୍କାର ଉପଲବ୍ଧି କରିଛୁ, କିନ୍ତୁ ଆଉ ଅଧିକା ଅନୁଭୂତି ବହୁତ ଅଛି, କିନ୍ତୁ ସେ ଯୋଉ କହିବା ଲାଗି ତ ଟାଇମ୍ ଦିଆ ହେଉନି, ସେ ଅନୁସାରେ ବର୍ତ୍ତମାନ କହିବା ଆବଶ୍ୟକ ନାହିଁ। ଆଉ ସୁବିଧା ଦେଖିକି କେତେବେଳେ ଯଦି ସୁଯୋଗ ଆସେ ମୁଁ କହିବି ଆଉ ମୁଁ ଏବେ ମୋର ବକ୍ତବ୍ୟ ରଖୁଛି।
ବର୍ତ୍ତମାନ ଆମର ସୟା ଯେଉଁ ଚନ୍ଦ୍ର ଚନ୍ଦ୍ରାବତୀ ମାତାଜୀ ଅଛନ୍ତି ନା ନହେଲେ କସ୍ତୁରୀ ମାତାଜୀ କସ୍ତୁରୀ ମାତାଜୀ
ତାପରେ ଆମର ଷ୍ଟୁଡେଣ୍ଟ ଭିତରୁ ଆଶୁତୋଷ ପ୍ରଭୁ ତାପରେ
ଶରତ ପ୍ରଭୁ ଆଶୁତୋଷ ପ୍ରଭୁ
ଗୁରୁ ମହାରାଜଙ୍କର କୃପା ତ ବର୍ତ୍ତମାନ ଯଦି ବର୍ଣ୍ଣନା କରାଯାଏ ଆଉ ମୋ ଭଳିଆ ଅଧମ ବର୍ଣ୍ଣନା କରିବ ତାହେଲେ କମ୍ ସେ କମ୍ ମୋତେ 6 ଦିନ ନ ଖାଇ ନ ବି ଠିଆ ହେବି ଖାଲି। ଆଉ ସବୁଠୁ ବଡ଼ କଥା ହେଉଛି ପ୍ରଥମେ ଗୁରୁ ମହାରାଜ କ'ଣ ଭାଗ ନେଲି କେବଳ ଜୀବନ ଗୋଟେ ପ୍ରାଇଜ ପାଇଲିନି ବଡ ଦୁଃଖ ରହିଗଲା କେତେ କମ୍ପିଟିସନ କେତେ ଇଆରେ ଭାଗ ନେଲି କେବଳ ଜୀବନ ପ୍ରାଇଜ ପାଇଲି ସମସ୍ତେ କୁହନ୍ତି କେତେ ପ୍ରାଇଜ ଗାଁ ଘରେ କେତେ କପ୍ ଅଛି ସିଏ ସବୁ ପ୍ରାଇଜ ପାଇଛି ତୁ ଗୋଟେ କେବଳ ପ୍ରାଇଜ ପାଇପାରିଲୁ ଜୀବନ ସାରା ଇଞ୍ଜିନିୟରିଂ ସରିଗଲା ସବୁ ସରିଗଲା ପାଠ ପଢ଼ା ବି ସରିଗଲା କିନ୍ତୁ ପ୍ରାଇଜ କେବେ ପାଇଲି। ମୋର ଫାର୍ଷ୍ଟ ପ୍ରାଇଜ ଥିଲା ଇସ୍କନ ଗୌରଗୋପାଳ ମନ୍ଦିରରେ ଗୁରୁ ମହାରାଜ ଆସିଥିଲେ ଫାର୍ଷ୍ଟ ଟାଇମ୍ ଯାଇ ଭଦ୍ରକରେ ସେତେବେଳେ 3 ଦିନର ଗୋଟେ ପ୍ରୋଗ୍ରାମ ହଉଥିଲା ଆଉ ସେତେବେଳେ ଆମର ଯଦି ଷ୍ଟୁଡେଣ୍ଟ ଅଛନ୍ତି ଏମିତି ସେବା କରିଥିଲୁ ଗୁରୁ ମହାରାଜ ଖୁସି ଗୋଟେ ବଡ ରାଧା ମାଧବ ଫଟୋ ମୋତେ ଦେଇଥିଲେ ସେଇଟା ମୋ ଜୀବନରେ ସବୁଠୁ ବଡ଼ ବଡ଼ ପ୍ରାଇଜ ଥିଲା ସେଇଟା ଆମ ଘରେ ମୋର ଯେତେ ଥିଲେ ଯାହା ବୋଲି କର ଜୀବନ ସବୁଠୁ ବଡ଼ ପ୍ରାଇଜ ତ ପାଇଗଲେ ଆଉ କ'ଣ ପ୍ରାଇଜ ଦରକାର ସେଇଟା ମୋର ପ୍ରଥମ ପ୍ରାଇଜ ଥିଲା ଗୁରୁ ମହାରାଜ କୃପା ବି ସେଇଠି ପାଇଥିଲି ଏଇଠି ଗୁରୁ ମହାରାଜ ଯାଉଥିଲେ ସେମାନେ ଆମକୁ ଦେଖିକି ସବୁ ପିଲାଙ୍କୁ ଏକାଥର 2 ପାହାଡ଼ ସମସ୍ତଙ୍କୁ ନେଇଥିଲେ ଗୁରୁ ମହାରାଜଙ୍କର କୃପା ମୁଁ କହିପାରିବି ନା ସମସ୍ତେ ତ କେତେ ଭକ୍ତ ଅଛନ୍ତି ସବୁ କାନ୍ଦୁଛନ୍ତି ମୁଁ ବହୁତ ଖୁସି ମାନେ ଏତେ ଖୁସି ଗୋଟେ ବଡ କଥା କହିଲା ମୋତେ ଖାଲି ହସ ମାଡ଼ୁ ମୁଁ ବହୁତ ଖୁସି ମାନେ ଇସ୍କନରେ ପଶି ଗୁରୁ ମାନଙ୍କର ଆଶୀର୍ବାଦ ପାଇଲି ଏମିତି ଷ୍ଟୁଡେଣ୍ଟ ମାନଙ୍କ ଘରେ କୀର୍ତ୍ତନ କରିବି ପୁରୀ ମୁଁ କେବେ ଜୀବନ ଭାବିନଥିଲି ପୁଣି ସେମିତି ଗୋଟେ ମୋତେ ଲୋକ ପୁରୀ ଏମାନେ ରେସ୍ପେକ୍ଟ କରିବେ ଗୋଟେ ଇସ୍କନରେ ଗୋଟେ ଭକ୍ତ ହିସାବରେ ମୁଁ ଗଣା ଯିବି ବୋଲି ଭକ୍ତ ତ ନୁହେଁ ବି ଗୋଟେ କାଉଣ୍ଟ ହେବି ବୋଲି ଗୋଟେ ମେମ୍ବର ହିସାବରେ ମୁଁ କେବେ ଭାବିନଥିଲି ଆଉ ଏଇଟା ଫଳରେ ଗୋଟେ ଗୁରୁ ମାନଙ୍କୁ ଗୋଟେ ଆଶୀର୍ବାଦ ମୁଁ କହିପାରିବି ମୋର ଖୁସିର ଦେହା ପାଇଁ ଫଳୁଛି ସମସ୍ତଙ୍କୁ ମୋର ବହୁତ ବହୁତ ମାନେ କୃପା ଭିକ୍ଷା ଯେ ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଯେମିତି ମୁଁ ବହୁତ ଭକ୍ତିରାଜି ଉନ୍ନତି କରିବି ଆଉ ଗୁରୁ ମହାରାଜଙ୍କର କୃପା
ବର୍ତ୍ତମାନ ଅଳ୍ପ ସମୟ ଶେଷ କରି ତାପରେ ଆଉ ଯେଉଁମାନେ ରହିଲେ ଅନେକ ଆଉ ରହିଛନ୍ତି
ମୁଁ ଶରତ ବାଲେଶ୍ୱର ଅଛି ଜଳେଶ୍ୱର ଠାରେ ନାପ ଅଧୀନସ୍ଥ ଫୁଲଡ଼ା ଗ୍ରାମ ତ ମୁଁ ମାନସ ଦଳ ପାଇଁ ମୋର ଶହେ କୋଟି ଅଛନ୍ତି ଗୁରୁ ମହାରାଜ ଅନ୍ତରାତ୍ମାରେ ଗୁରୁ ବୋଲି ସ୍ୱୀକାର କରିଛି ଏବଂ ମୁଁ ଯେଉଁ ହାଇସ୍କୁଲରେ ପାଠ ପଢୁଥିଲି ସେ ହାଇସ୍କୁଲ ପାଖରେ ଗୋଟେ ପଠଟେ ଥିଲା ଏବଂ ମୋର ମାନେ ପ୍ରଥମ ଗୁରୁ ମୁରଲୀ ମୋର ପ୍ରଭୁଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜ୍ଞାପନ କରୁଛନ୍ତି ତାଙ୍କ ପାଦ ପଦ୍ମରେ ସେ ଗୁରୁ ଦିନେ ମୋତେ କହିଲେ ଯେ ଶରଦ ତୁମେ ପ୍ରତ୍ୟେକ ଦିନ ଏତେ ପିଲା ସବୁ ପାଠ ପଢୁଥିଲେ କିନ୍ତୁ ସମସ୍ତ ଭିତରେ ସେ ମୋତେ ଡାଇରେକ୍ଟଲି ଡାକିଲେ କହିଲେ ତୁମେ ପ୍ରତ୍ୟେକ ଦିନ ଆମ ମଠରେ ଫୁଲ ଦିଅ ତୋଳିକି ମୁଁ କହିଲି ଠିକ୍ ଅଛି ଜଣେ ସାଧୁ ହେଉଛନ୍ତି ତେଣୁ ମୁଁ ଦେବି ସେତେବେଳେ ମୋର 12 ବର୍ଷ କି 13 ବର୍ଷ ବୟସ ତ ମୁଁ ନିଜେ ଫୁଲ ଦେଲି ତୋଳିକି ଦେଉଥାଏ ଗୁରୁଙ୍କର କୃପାରେ ଆମର ପୂର୍ଣ୍ଣଚନ୍ଦ୍ର ପ୍ରଭୁ ହେମରି ପ୍ରଭୁ ସବୁ ଆମର ସେ ସ୍କୁଲରେ ଯାଇକି ରହୁଥାନ୍ତି ବହୁତ ଆନନ୍ଦ ଲାଗୁଥାଏ ଏମାନଙ୍କର ସେବାରେ ତ ଏମିତି ଦିନେ 2005 ଯୋଉ ପୂର୍ଣ୍ଣଚନ୍ଦ୍ର ପ୍ରଭୁ କହିଲେ ଯୋଉ କମରଦାର ହେଇଥିଲା ପ୍ରବଚନ ମୁଁ ସେଥିରେ 200 ଲିଫ୍ଲେଟ୍ ବାନ୍ଧିଥିଲି ମୋର ଗୋଟେ ଦୁଃଖ ଥିଲା ଯେ ସେତେବେଳେ ଗୋଟେ ସାଧୁ ସଂଘ ହେଉଛି ତ ଏଥିରେ ସେବା କରିବା ଆମର କର୍ତ୍ତବ୍ୟ ଯାହାବି ମୁଁ ଏମିତି ସେବା କରିଚାଲିଥାଏ ତ ଦିନେ କଣ ହେଇଛି ସେଇଦିନ ଯେତେବେଳେ ସରିଗଲା ମୋର କ୍ଲାସ ଥିଲା ମୁଁ କହିଲି ଗୁରୁଜୀ ମହାରାଜଙ୍କୁ କଣ ଦର୍ଶନ ହବନି ତ ଯାହାବି ହଉ ମୋ ସ୍କୁଲ ଗେଟ୍ ପାଖରେ ଛିଡ଼ା ହେଇଥିଲି ଗୁରୁ ମହାରାଜ ସେଇ ବାଟ ନେଇକି ଗଲେ ଆରେ ମୁଁ ଆଶ୍ଚର୍ଯ୍ୟ ଯେ କି ମୋତେ ବି ଠାରେ ଦେଲେ ମୁଁ କିନ୍ତୁ ଜାଣିପାରିଲିନି ମୁଁ କିନ୍ତୁ ମନେ ମନେ ଟିକେ ଭାବୁଥିଲି ଯେ ଆଜି ଗୁରୁ ମହାରାଜ ପଳେଇଲେ ମା ତମେ ତ କହୁଥିଲେ ଦର୍ଶନ ହେଇପାରିଲାନି ଆଉ ଯାହାବି ହଉ ମୁଁ ସେ ଗେଟ୍ ପାଖରେ ଯାଇକି ଏମିତି ଅଚାନକ ଛିଡ଼ା ହେଇଗଲି ତାପରେ ଦେଖିବାକୁ ଗୁରୁ ମହାରାଜ ସେଇ ବାଟେ ଗଲେ ଏବଂ ମୋତେ ଠାରେ ଦେଇଗଲେ ମୁଁ ବହୁତ ଖୁସି ଅନୁଭବ କଲି ତ ଯାହାବି ହଉ ବ୍ୟାଚଲର ମୁଁ ଜଣେ ବ୍ୟାଚଲର ପିଲା ପାଠ ପଢୁଛି କମ୍ପିଟେଟିଭରେ ଅଛି ତ ମୁଁ ବି ନିରାମିଷ ଖାଇବା ପାଇଁ ବହୁତ ଆଗ୍ରହୀ ତ ଘରେ ବହୁତ ପାଟି ତୋଳ ହୁଏ ମୋ ପାଇଁ କିନ୍ତୁ ମୋ ପିତା ବହୁତ ମୋ ପ୍ରତି ଶ୍ରଦ୍ଧା ଅଛି ମୋ ପିତାଙ୍କର ମୋ ପ୍ରତି କୋଅପରେଟିଭ କରନ୍ତି ତ ଯାହାବି ହଉ ମୁଁ ମାତ୍ର 1500 ଇନକମ୍ କରୁଛି ପାର୍ଟ ଟାଇମ୍ ଜବ୍ କରିକି 1000 ଘର ଭଡ଼ା ଦେଉଛି ତ ମୁଁ କେମିତି ଚଳିବି ପୁଣି ଏମିତି ପରୀକ୍ଷା ଆଜି ଦିଲ୍ଲୀ ଯାଉ ତ କାଲି କଲିକତା କେଇଟି କେତେ ଖର୍ଚ୍ଚ ବହୁତ ଅଛି ତ ଯାହାବି ହଉ ମୋର ଏ ଖର୍ଚ୍ଚ ଭିତରେ ମୁଁ ସବୁ ଦେବ ମୁଁ ନିଜେ ଗୀତା ପଢେ ଏବଂ ଜପ ନିଜେ ଦଶମାଳା ଜପ କରେ ତ ଯାହା ମୁଁ କହିଲି ଏମିତି ଜପ କରୁଛି ଗୁରୁ ମୋତେ ମିଳିବେ କି ନାହିଁ ମୁଁ ସତୁଆରେ ଦେଖିଲି ଗୁରୁ ମହାରାଜ ମୋତେ କହିଲେ ଯେ ତୁମେ ଯେମିତି ବର୍ତ୍ତମାନ ଚାଲିକି ପାଠପଢ଼ା ଯିବ ତୁମେ ସେମିତି କରି ଚାଲ ସମୟ ଅଛି ମୁଁ ତୁମ ସହିତ ଅଛି ମୋତେ ବହୁତ ଆନନ୍ଦ ଲାଗିଲା ମୋ ସ୍ୱପ୍ନ ସ୍ୱପ୍ନଟା ଉପରେ ଏବଂ ମୁଁ ସେଇଟା ଆଜି ପର୍ଯ୍ୟନ୍ତ ବି ଭୁଲିପାରେନି ତେଣୁ ମୋର ଯେଉଁ ମାନେ କାର୍ଯ୍ୟ ମୁଁ କରିଚାଲିଛି ମୁଁ ବହୁତ ଆନନ୍ଦିତ ମୋର ମାସକୁ 1500 ଇନକମ୍ କିନ୍ତୁ ମୁଁ ବର୍ଷକୁ 50,000-60,000 ଖର୍ଚ୍ଚ
କରୁଛି
ମାନେ ମୁଁ ଗୋଟେ ପିଲା ମୋର ପାର୍ ଡେଟ୍ କେତେ ଖର୍ଚ୍ଚ ହଉଛି ମୁଁ ଲେଖିବା ଆଜି ଏଠିକି ଆସିଛି ମୋର କେତେ ଖର୍ଚ୍ଚ ହେଲା ମୁଁ ଡାଇନିଂ ୱେଟ୍ରେ ତ ବର୍ଷ ଫ୍ୟାମିଲି ହିସାବ କରେ 50,000-60,000 କେମିତି ମାନେ ପସିବୁଲ ମୋତେ ଲାଗେ କେମିତି ଖର୍ଚ୍ଚ କଲି କିନ୍ତୁ ମୋର ସବୁତକ ଉଦ୍ଦେଶ୍ୟ ଏବଂ ଦୁଃଖର କଥା ମୁଁ ଏତେ କମ୍ ପଇସା ଇନକମ୍ କଲେ ବି ମୋତେ କେହି ବି କିଛି ମାଗୁଛି ମୋ ଆଗରେ ଆସିକି ମୋ ପାଖରେ ଯାହା ଯାହା ମୋତେ ଦେଇଦିଏ ମୁଁ କହିଲି ଆପଣ ଖାଇକି ଟିକେ ସନ୍ତୁଷ୍ଟ ହୁଅନ୍ତୁ ଭଲରେ ରୁହନ୍ତୁ ସେ ହରିଙ୍କୁ ଚିନ୍ତା କର ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ ଆଉ କ'ଣ କରନ୍ତୁ ନ କରନ୍ତୁ ମୋତେ କିଛି କୁହନ୍ତୁନି ଏତିକ କରନ୍ତୁ କେଉଁ ଗୁରୁ କେଉଁ ବାବା ମୋତେ କିଛି କୁହନ୍ତୁନି ଆପଣ ଗୀତା ପଢନ୍ତୁ ସେ ଜପ କରନ୍ତୁ ତ ଯାହା ବି ହଉ ମୁଁ ଗୋଟେ ଅତି ଅଧମ ଶିଷ୍ୟ ଯିଏକି ମୁଁ ପ୍ରଥମେ ମୋ ପିତାଙ୍କୁ ଯିଏକି ଶ୍ରୀମଦ୍ ଭଗବତ ଗୀତା ପଢାଇବାରେ ଅଭ୍ୟସ୍ତ କରିଛି ଏବଂ ଜପ କରା କରେ ଏଇଟା ମୋ ଜୀବନ ସବୁ ମାନେ ଆନନ୍ଦ କଥା ମୁଁ ଯେଉଁ ସ୍କୁଲରେ ପାଠ ପଢୁଥିଲି ସେ ସ୍କୁଲର ଶିକ୍ଷକ ବି ମଧ୍ୟ ମୋର ମାନେ ବହୁତ ଖୁସି ଯିଏକି ସେ ବି ହରିନାମ ଜପ ଆରମ୍ଭ କରିଛନ୍ତି ଏବଂ ଗୀତା ବି ପଢୁଛନ୍ତି ତେଣୁ ଗୋଟେ ଛାତ୍ର ଜୀବନ ପାଇଁ ଏତିକ ମୁଁ କରୁଛି ବହୁତ ଧନ୍ୟବାଦ ମୋର ହେମରି ପ୍ରଭୁ
ହରେ କୃଷ୍ଣ ଆହୁରି ଅନେକ ଅଛନ୍ତି ଅନେକ ଆମର ଏଠି ଭକ୍ତମାନେ ଅଛନ୍ତି ନାମ ବି ଦେଇଛନ୍ତି କିନ୍ତୁ ବର୍ତ୍ତମାନ ଆମର ଅଭିଷେକ ସମୟ ଅତିକ୍ରମିତ ହେଇଯିବେ ତେଣୁ ବର୍ତ୍ତମାନ ଅଭିଷେକ ସମସ୍ତ ରହିବେ ପୁଣି ଉଦ୍ରଳି ଆଲୋଚନା କରିବେ ହରେ କୃଷ୍ଣ।